Ίσως χωρώ, ίσως χωρώ, σωτού σαμβοβότε και πολλό ίσως χωρώ. Κυπωρή ότε, βορτωβάν εχα εχι πωρή φαβορε ότε.
Είμαι ίσως χωρέ, μου ίσως χωρέ, σωπού σαμβοβότε. Μου εμπε βίσσας κορέ, βίσσας κορέ, μου εμπε βίσσας κορέ, σωπού κίτσι σαμβοβό, εμπε μου βίσσας κορέ.
ଆମମାନଙ୍କ ମସ୍ତକଗୁଡ଼ାକୁ ଅବଲତ୍ ରଖିଥିବା ସମୟରେ ଆସନ୍ତୁ ସମସ୍ତେ ଠିଆ ହୋଇ ପଡ଼ିବା। ହେ ପ୍ରଭୁ, ଏହା ଗୋଟିଏ ଗୀତ ରୂପେ ଯେପରି ବିବେଚିତ ନ ହେଉ, କିନ୍ତୁ ଆମମାନଙ୍କ ହୃଦୟର ଗଭୀର ସ୍ଥାନରୁ ଏବେ ମୁଁ ବିଶ୍ୱାସ କରେ ତାହାକୁ ଗାନ କରୁଥିବା ବିଷୟଟି ନିର୍ଗତ ହେଉ। ପ୍ରଭୁ ଯୀଶୁ ସକଳ ପ୍ରକାରର ଆଶ୍ଚର୍ଯ୍ୟଜନକ କାର୍ଯ୍ୟକୁ କଲା ଉତ୍ତାରେ ଏକଦା ଶିଷ୍ୟଗଣ ଏପରି କହିଥିଲେ, ସେମାନେ ଏପରି କହିଥିଲେ, ହେ ପ୍ରଭୁ, ଆମମାନେ ଏତେବେଳେ ବିଶ୍ୱାସ କରୁଅଛୁ। ଯୀଶୁ ପଚାରିଥିଲେ, ବର୍ତ୍ତମାନ ତୁମମାନେ ବିଶ୍ୱାସ କର କି? ସେମାନେ କହିଥିଲେ, ଆପଣ ଯେ ସମସ୍ତ ବିଷୟ ଜାଣନ୍ତି, ପୁଣି କେହି ଯେ ଆପଣଙ୍କୁ କିଛି ଶିକ୍ଷା ଦେବାର ଆବଶ୍ୟକ ନାହିଁ, ତାହା ଏବେ ଆମମାନେ ଜାଣିଲୁ। ତେଣୁ ହେ ପିତ, ଆଜିର ରାତ୍ରି କାଳରେ ଆମମାନେ ହୃଦୟଙ୍ଗମ କରିଥାଉ ଯେ ଆପଣ ଆମମାନଙ୍କର ଉପଦେଶକୁ ଆଦୌ ଆବଶ୍ୟକ କରନ୍ତି ନାହିଁ, କିନ୍ତୁ ଆମ୍ଭେମାନେ ଆପଣଙ୍କର ଉପଦେଶକୁ ଆବଶ୍ୟକ କରୁ। ତେଣୁ ହେ ଈଶ୍ୱର, ଆମମାନେ ଆପଣଙ୍କଠାରେ ନିବେଦନ କରୁ ଯେ ଆପଣ ଆମମାନଙ୍କୁ କିପରି ଭାବରେ ଯେ ପ୍ରାର୍ଥନା କରାଯାଏ ସେ ବିଷୟଟିକୁ ଶିଖାନ୍ତୁ। ତତ୍ପରେ କିପରି ଭାବରେ ଯେ ବଞ୍ଚିବାକୁ ପଡେ, ଆଉ କିପରି ଭାବରେ ଯେ ବିଶ୍ୱାସ କରିବାକୁ ହୁଏ, ସେ କଥାକୁ ସୁଦ୍ଧା ଆମମାନଙ୍କୁ ଶିଖାନ୍ତୁ। ହେ ପ୍ରଭୁ, ଆଜିର ରାତ୍ରି କାଳର ଉପାସନା ମଧ୍ୟରେ ତାହା ଆମମାନଙ୍କୁ ଦାନ କରନ୍ତୁ। ଯଦି କୌଣସି ବିଷୟରେ ଆମମାନେ ଅଭାବଗ୍ରସ୍ତ ଥାଉ, ହେ ପ୍ରଭୁ, ତାହା ଆମମାନଙ୍କୁ ଦାନ କରନ୍ତୁ। ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁ, ଆମେନ୍। ମୁଁ ଜାଣେ ଯେ ଆଜି ରାତିରେ ଆପଣମାନଙ୍କ ମଧ୍ୟରୁ ଅନେକ ପୂର୍ବପରି ଠିଆ ହୋଇ ରହିଅଛନ୍ତି। ତତ୍ପରେ ବାହାର ପାଖରେ କେତେକ ଦଳଙ୍କୁ ଭେଟିଥିଲି ଯେଉଁମାନେ ଏପରି କହିଥିଲେ, ସେମାନେ ଭିତରକୁ ପଶିପାରିନଥିଲେ, ପୁଣି ବିଭିନ୍ନ ମୋଟରଯାନ ମଧ୍ୟରେ ବସି ରହି ଆପଣମାନଙ୍କ ବେତାର ଯନ୍ତ୍ରର ମାଧ୍ୟମରେ ସେମାନେ ସମାଜଟିକୁ ଶୁଣୁଅଛନ୍ତି। ତେଣୁ ଆଜି ରାତିରେ କରିପାରିଲା ଭଳି ଆମମାନେ ଯଥାଶୀଘ୍ର ଶେଷ କରିବାକୁ ଚେଷ୍ଟା କରିବୁ। ରବିବାର ରାତିରେ ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଅବସର ଦେଇଥାଉ। ପ୍ରାର୍ଥନାର ଧାଡ଼ିକୁ ପ୍ରସ୍ତୁତ କରିବାକୁ ଯେପରିକି ସେପରି ଧର ଏକ ଧାଡ଼ିର ବ୍ୟବସ୍ଥାଟିକୁ ଏହି ସ୍ଥାନରେ ଆମମାନେ ଏତେବେଳେ ହାସଲ କରିପାରିବା, ତଥାପି ଆଜି ରାତ୍ରି କାଳର ଏହି ଉପାସନାଟିକୁ ଆମମାନେ ନିହାତି ପକ୍ଷେ ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା କରିବା ନିମନ୍ତେ ସମର୍ପଣ କରୁଅଛୁ। ବର୍ତ୍ତମାନ ମୁଁ ଚାହେଁ ଯେ ଆପଣମାନେ ବିଶ୍ୱାସରେ ନିଜ ନିଜକୁ ବୃଦ୍ଧି ଲାଭ କରାନ୍ତୁ, ବିଶ୍ୱାସରେ, ପୁଣି ବର୍ତ୍ତମାନ ସମୟର ଆବଶ୍ୟକୀୟ ବିଶ୍ୱାସରେ ଈଶ୍ୱରଙ୍କ ପବିତ୍ର ବିଧାନୁସାରେ ତାହାକୁ ବଢ଼ାନ୍ତୁ। ଯେହେତୁ ଏହା ସେହି ବିଶ୍ୱାସଟି ଅଟେ, ଅନ୍ୟ ଯେକୌଣସି କରେ ପରିଚିତ ହୋଇଥିବା ବିଶ୍ୱାସରୁ ଅଧିକ କିଛି ଦୃଢ଼ ବିଶ୍ୱାସ ଏହା ଆବଶ୍ୟକ କରେ, ଯେହେତୁ ଏହାକୁ ଉର୍ଦ୍ଧାନ୍ତିକରଣର ବିଶ୍ୱାସରେ ଉର୍ଦ୍ଧକୁ ନୀତ ହେବାର ବିଶ୍ୱାସ ହେବା ଆବଶ୍ୟକ ଅଟେ। ତେଣୁ ଆଜି ରାତ୍ରି କାଳରେ ଆପଣମାନେ ଯେ ସମସ୍ତ ଘଟଣାକୁ ଘଟିଥିବାର ଦେଖିଛନ୍ତି, ଶୁଣିଛନ୍ତି, ପ୍ରଚାର କରାଯାଇଥିବା ଯେଉଁ ବଚନକୁ ଆପଣମାନେ ଶୁଣିଛନ୍ତି, ପୁଣି ସମ୍ପାଦନ କରାଯାଇଥିବା ଯେ ସକଳ ଚିହ୍ନ, ପୁଣି ଅଦ୍ଭୁତ କର୍ମଗୁଡ଼ାକୁ ଦେଖିଛନ୍ତି, ସେସବୁକୁ ଆପଣମାନେ ଯେ ବିଶ୍ୱାସ କରନ୍ତୁ, ତାହା ହିଁ ଆମମାନେ ଆପଣମାନଙ୍କଠାରୁ ଆଶା କରୁ। ସେସବୁ ବିଷୟକୁ ସମଷ୍ଟିଗତ ରୂପେ ଆପଣମାନେ ନିଜ ନିଜର ହୃଦୟ ମଧ୍ୟରେ ଯେ ଆନ୍ଦୋଳିତ କରାନ୍ତୁ, ପୁଣି ତାହା ଯେ ପ୍ରକୃତରେ ପରମେଶ୍ୱରଙ୍କ ଆଡୁ କିମ୍ବା ଅନ୍ୟ କୌଣସି ଭିନ୍ନ ପନ୍ଥରୁ ଆଗତ ଅଟେ, ସେ ବିଷୟକୁ ବିବେଚନା କରି ଦେଖନ୍ତୁ। ଠିକ ପୁରା କାଳ ଏଲିୟଙ୍କ ପରି ଅଟେ, ସେ କହିଥିଲେ, ଯଦି ପ୍ରଭୁ ହିଁ ପରମେଶ୍ୱର ହୋଇଥାନ୍ତି ସେ ତାହାଙ୍କର ଉପାସନା କର। ଆଉ ଖ୍ରୀଷ୍ଟିଆନର ସବୁକିଛି ବିଷୟର କେନ୍ଦ୍ରସ୍ଥଳୀ ଯଦି ଯୀଶୁ ହିଁ ଅଟନ୍ତି, ମୁଁ ଏପରି ବିଚାର ରଖେ ଯେ ଆମମାନେ ଅନ୍ୟ ସବୁ ଅଯୌକ୍ତିକର ବିଷୟକୁ ଛାଡ଼ିଦେବା ଉଚିତ, ପୁଣି ତାଙ୍କ ସହିତ ସଂଯୁକ୍ତ ହୋଇ ରହିବାଟା ଆବଶ୍ୟକ ଅଟେ। ମନେ ରଖନ୍ତୁ, ସେହି କେନ୍ଦ୍ରସ୍ଥଳ ଅଟନ୍ତି, ଉତ୍ତର ଦିଗର ଧ୍ରୁବତାରା ଅଟନ୍ତି, ସେହି ଅନ୍ତିମ ଅଟନ୍ତି, ସେହି ସମ୍ପୂର୍ଣ୍ଣ ଅଟନ୍ତି। ଆଉ ସେ ଯଦି ଉତ୍ତର ଦିଗସ୍ଥ ଧ୍ରୁବ ତାରା ଅଟନ୍ତି ତେବେ ତ ଧ୍ରୁବ ତାରାକୁ ନିର୍ଦ୍ଦେଶିତ କରି ଦେଖାଇ ଦେବାକୁ କେବଳ ଗୋଟିଏ ମାତ୍ର ଯନ୍ତ୍ରର ବ୍ୟବସ୍ଥା ରହିଅଛି, ତାହା ତ ଆପଣମାନଙ୍କର ଦିଗ ନିରୂପଣକାରୀ କମ୍ପାସ ଯନ୍ତ୍ରଟି ଅଟେ, ଯାହାର ସାହାଯ୍ୟରେ ଆପଣମାନେ ସାଗର ବକ୍ଷରେ ନୌଚାଳନା କରନ୍ତି। ପୁଣି ଆପଣମାନଙ୍କର ଯାତ୍ରା କରିବା ପାଇଁ ଯେଉଁ କମ୍ପାସ ବିଷୟକୁ ମୁଁ ଆପଣମାନଙ୍କ ନିକଟରେ ପରିଚିତ କରାଇବାକୁ ଯାଉଅଛି ତାହା ବଚନ ଅଟେ। ପୁଣି ସେହି ବାକ୍ୟଟି ସର୍ବଦା ତାଙ୍କରକୁ ନିର୍ଦ୍ଦେଶିତ କରାଏ। ତତ୍ପରେ ଆମମାନେ ଏପରି ଅନୁଭବ କରୁ ଯେ ଆମମାନେ ଏକ ବିରାଟ ଧରଣର କ୍ଲେଶ ଆଉ ଯାତନା ଗୁଡ଼ାକର ମଧ୍ୟ ଦେଇ ପୁଣି ସମୟର ସଂକଟାପନ୍ନ ଅବସ୍ଥା ଆଉ ରାଷ୍ଟ୍ର ଗୁଡ଼ାକର ମଧ୍ୟରେ ଦେଶର ମଧ୍ୟ ଦେଇ ଗତି କରୁଅଛୁ। ପୁଣି ବିଭିନ୍ନ ପ୍ରକାରର ଅଘଟଣ ଗୁଡ଼ାକ ଘଟୁଅଛି। ସମୟ ସମୟ ମୁଁ ଅତି ମାତ୍ରାରେ ନୈରାଶ୍ୟଜନକ ପରିସ୍ଥିତି ମଧ୍ୟରେ ଆସି ଉପସ୍ଥିତ ହୁଏ। ଯେକୌଣସି ସ୍ଥାନକୁ ମୁଁ ଦୃଷ୍ଟିପାତ କରେ ପ୍ରତିଟି ବିଷୟ ଏପରି ଲାଗେ ଯେପରି ଏପରି ଧରଣର ଏକ ଜାହାଜ ମଧ୍ୟରେ ଆମମାନେ ଅଛୁ ଯାହାକି ସମୁଦ୍ର ବାହାରେ ଏକ ଶୁଷ୍କ ଭୂମିରେ ଅବସ୍ଥାନ କରିଅଛି। ପୁଣି ସେହି ନୌକାର ସମ୍ପୂର୍ଣ୍ଣ ଅଧିକାରକୁ ମୋତେ ଦତ୍ତ ହୋଇଅଛି। ପୁଣି ଏହାକୁ ଯଥାସ୍ଥାନରେ ବ୍ୟବସ୍ଥିତ ଆମମାନେ କିପରି ଭାବରେ କରିବାକୁ ଯାଉଅଛୁ, ଆମେମାନେ ଏହାକୁ କିପରି ଭାବରେ ସୁସ୍ଥିର ରଖିବାକୁ ଯାଉଛୁ। ତତ୍ପରେ ଧଳା ରଙ୍ଗର ଟୋପରକୁ ପରିଧାନ କରି କେହି ଜଣେ ବ୍ୟକ୍ତି ଏହାକୁ ଆସନ୍ତି। ଅନ୍ୟ ଏକ ଜାହାଜ ସେହି ସ୍ଥାନକୁ ଆସିଥାଏ ଯାହାକି ମୋ ଜାହାଜର ଆକାରରୁ ଶତଗୁଣା ଅଧିକ ବୃହତାକାର ଅଟେ। ତଥାପି ପ୍ରତ୍ୟେକ ଜାହାଜକୁ ଆମମାନେ ଅତିକ୍ରମ କରିବୁ, ଆମମାନେ ତାହାଙ୍କ ଦ୍ୱାରା ଏହି ସମସ୍ତ ବିଷୟରେ ସର୍ବତ ଭାବେ ବିଜୟୀ ଅଟୁ। ସେନା ନାୟକ ସର୍ବୋଚ୍ଚ ସେନାପତି ଜାହାଜର ଶେଷ ଭାଗରେ ଥିବା ରଜ୍ଜୁଟିକୁ ନିଜ ହାତରେ ଶକ୍ତ କରି ଧରି ରଖିଅଛନ୍ତି, ସେ ଏହାକୁ ଆରପାରିରେ ସୁରକ୍ଷିତ ଭାବେ ଲଗାଇ ଦେବେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ଆମମାନେ ଅତିକ୍ରମ କରି ଚାଲିଯିବୁ। ତତ୍ପରେ ଆଜି ରାତିରେ ସୁତରାଂ ଆମମାନେ ଶୀଘ୍ର ଅଗ୍ରସର କରିପାରୁ, ପୁଣି ଆପଣମାନଙ୍କୁ ଯଥାସମ୍ଭବ ଶୀଘ୍ର ପୁଣି ଆଗତୁରା ଚାଲିଯିବାକୁ ଦେଇପାରୁ। ଆପଣମାନଙ୍କର ଦୂରାନ୍ତ ସ୍ଥାନରୁ ମୋଟର ଯାନ ଚଳାଇ ଆସିଥିବା ବିଷୟକୁ ଆମମାନେ ପ୍ରଶଂସା କରୁ, ପୁଣି ଏପରି ଧରଣର ଅନ୍ୟାନ୍ୟ ବିଷୟକୁ ସୁଦ୍ଧା ଖୁବ୍ ପସନ୍ଦ କରୁ। ପୁଣି ଆପଣମାନଙ୍କୁ କିପରି ଭାବରେ ଯେ ମୋଟର ଯାନ ଚଳାଇବାକୁ ଅଛି, ପୁଣି ଯେଉଁ ବଳିଦାନଟିକୁ ଆପଣମାନଙ୍କୁ ନିହାତି ପକ୍ଷେ କରିବାକୁ ଅଛି ତାହାକୁ ସୁଦ୍ଧା ଆମମାନେ ପସନ୍ଦ କରୁ। ଆଉ ଧ୍ୟାନ ଦିଅନ୍ତୁ ମୋତେ ଯେ କେଉଁ ସ୍ଥାନରେ ଦଣ୍ଡାୟମାନ ହୋଇ ରହିବାକୁ ଅଛି ସେ କଥାକୁ ନିର୍ଣ୍ଣୟ କରିବାକୁ ତାହା ମୋତେ ସୁଯୋଗ ଦିଏ। ଆଉ ଆପଣମାନଙ୍କୁ ସାହାଯ୍ୟ କରିବା ଭଳି ସବୁକିଛି ଉପାୟକୁ କରି ଚାଲିବାକୁ ପୁଣି ଆପଣମାନଙ୍କୁ ସେ ବିଷୟଟିକୁ ନିରନ୍ତର ଅବଗତ କରାଉଥିବାର ସୁଯୋଗଟିକୁ ମୋତେ ଦେଇଥାଏ। ତଥାପି ଏହି ସ୍ଥାନରେ ମୁଁ ଯେତେବେଳେ ଉପସ୍ଥିତ ସେତେବେଳେ ମୁଁ କରିପାରିଲା ଭଳି ସବୁକିଛି କର୍ମକୁ କରିବା ନିମନ୍ତେ ମୁଁ ଅଗ୍ରସର ହୁଏ। ପୁଣି ଯେଉଁ ମୁହୂର୍ତ୍ତଟିର ମଧ୍ୟରେ ଆମମାନେ ବର୍ତ୍ତମାନ ଉପସ୍ଥିତ ହୋଇସାରିଅଛୁ ତାହାରି ସମ୍ବନ୍ଧରେ କିଛିଟା ସାହାଯ୍ୟ କରିବାକୁ ମୁଁ ବାଧିତ ହୁଏ। ତତ୍ପରେ ଆପଣମାନେ କରିଥାନ୍ତି ଏକକାଳୀନ ଅବସରରେ ଆପଣ ଯଦି ପ୍ରୟୋଜନରୁ ଅଧିକ କିଛି ଉପଦେଶ ଲୋକମାନଙ୍କୁ ଦିଅନ୍ତି ତେବେ ତାହାକୁ ଆଦୌ ମନେ ରଖିପାରନ୍ତି ନାହିଁ। ଆପଣଙ୍କୁ ଏକ ନିଶ୍ଚିତ ବିଷୟବସ୍ତୁକୁ ଗ୍ରହଣ କରିବାକୁ ଅଛି, ପୁଣି ବ୍ୟକ୍ତି ଜଣଙ୍କ ସେ ବିଷୟକୁ ବୁଝିଲା ପର୍ଯ୍ୟନ୍ତ ଆପଣଙ୍କୁ ସେ ବିଷୟଟିକୁ ତାଙ୍କ ନିକଟରେ ସୁସ୍ପଷ୍ଟ ରୂପେ ବ୍ୟାଖ୍ୟା କରିବାକୁ ଅଛି। ତତ୍ପରେ ନିଜ ନିଜର ହୃଦୟ ମଧ୍ୟରେ ସେମାନେ ଏହାକୁ ଦୃଢ ରୂପେ ଧାରଣ କଲା ଉତ୍ତରେ ଯାଇ ସେମାନେ ହେବେ। ତାପରେ ସେମାନେ କୌଣସି ଏକ ଭିନ୍ନ ଧର ବିଷୟକୁ ଶିଖିବେ ଆଉ ଆପଣମାନେ ସେମାନଙ୍କୁ ତାହା ଶିଖାନ୍ତୁ। ଆମମାନେ ଯେପରି ପାହାଚ ପରେ ପାହାଚ ଅତିକ୍ରମ କରି ଥାଉ ଠିକ୍ ସେହି ପ୍ରଭାବରେ ପରକୁ ପର କରି ଆଗକୁ ବଢ଼ନ୍ତୁ। ପୁଣି ଆପଣମାନେ ପ୍ରାର୍ଥନା କରନ୍ତୁ, ଏକ ଦୃଢ ଧୈର୍ଯ୍ୟକୁ ଧାରଣ କରି ରହନ୍ତୁ ଆଉ ଆଜି ରାତ୍ରିକାଳର ଆରୋଗ୍ୟତା ବିଷୟଟିକୁ ବିଶ୍ୱାସ କରନ୍ତୁ। ଯେଉଁ ସମୟଟିର ମଧ୍ୟରେ ଆମମାନେ ଯେତେବେଳେ ବାସ କରୁଅଛୁ ତାହାରି ଉପରେ ଆପଣମାନଙ୍କ ମଧ୍ୟରେ ପଚାରିବା ନିମନ୍ତେ କୌଣସି ପ୍ରକାରର ପ୍ରଶ୍ନ ନାହିଁ ଏପରି ମୁଁ ବିଚାର କରେ। ପୁଣି ପରମେଶ୍ୱର ଆପଣଙ୍କର ଉପାସକମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ ସେପରି ଧରଣର ଏକ ପ୍ରଶ୍ନ ଯେ ଆପଣମାନଙ୍କ ଚିନ୍ତାଧାରାରେ ରହିଅଛି ତାହାକୁ ମୁଁ ଆଦୌ ବିଚାର କରେ ନାହିଁ। ସେହି ବିଷୟଟିକୁ ଆପଣମାନେ ସମସ୍ତେ ଯେ ଭରସା କରନ୍ତି ତାହା ମୁଁ ବିଶ୍ୱାସ କରେ। ଆଉ ମୁଁ ତ ଏପରି ଜାଣେ ଏହାରି ସମ୍ବନ୍ଧରେ ମୋ ମସ୍ତିଷ୍କରେ ତିଳେ ମାତ୍ର ସନ୍ଦେହ ନାହିଁ। ତତ୍ପରେ ମୁଁ ସ୍ୱୟଂରୁ ଏ କଥାକୁ ବିଶ୍ୱାସ କରେ ଯେ ମୋର ବନ୍ଧୁଗଣ, ଖ୍ରୀଷ୍ଟଙ୍କର ସହୃଦୟ ବ୍ୟକ୍ତିଗଣ, ଖ୍ରୀଷ୍ଟଙ୍କର ସନ୍ତାନଗଣ ଏ କଥାକୁ ବିଶ୍ୱାସ କରନ୍ତି। ଆପଣମାନେ ଯେ ଈଶ୍ୱରଙ୍କଠାରୁ ଏକ ସମାଚାରକୁ ଲାଭ କରିଛନ୍ତି ସେ ବିଷୟକୁ ଆପଣମାନେ ଯେତେବେଳେ ଜାଣିଥାନ୍ତି ସେ କଥାଟିକୁ ଲକ୍ଷ୍ୟ କରିବା ନିମନ୍ତେ ବୁଝିବାର ଶକ୍ତି ମୋତେ ଏକ ବିରାଟ ଆନନ୍ଦ ଆଉ ସନ୍ତୋଷକୁ ପ୍ରଦାନ କରେ। ତତ୍ପରେ ସେହି ସମାଧାନଟିକୁ ଆପଣ ଲୋକମାନଙ୍କୁ ଦିଅନ୍ତି ଆଉ ଲୋକମାନେ ସେଥିପ୍ରତି ପ୍ରତ୍ୟୁତ୍ତର କରିବାର ଲକ୍ଷଣକୁ ଦେଖାନ୍ତି ତାହା ମୋତେ ଅଧିକ ପ୍ରସନ୍ନ କରାଏ। ତତ୍ପରେ ଆପଣ ପଛକୁ ଚାହିଁ ଦେଖନ୍ତି ଆଉ କହନ୍ତି ହେ ପିତ ଆପଣଙ୍କର ଧନ୍ୟବାଦ ଦିଏ ବୋଲି ମୁଁ କହେ। ପୁଣି ଯେଉଁ ରୁଟି ସନ୍ତାନ ମାନଙ୍କ ଭୋଜନ ନିମନ୍ତେ ପ୍ରେରିତ ହୋଇଥିଲା ତାହାକୁ ସନ୍ତାନଗଣ ଯେ ଭୋଜନ କରୁଛନ୍ତି ସେ ବିଷୟଟିକୁ ଦେଖିବା ଯୋଗୁଁ ତାହା କେତେ ଆନନ୍ଦର କାରଣ ହୋଇଥାଏ। ଠିକ ଏହି ଆରାଧନାଳୟରେ ବହୁ ବର୍ଷ ପୂର୍ବେ ଏହା ଯେ ଏକ ଦର୍ଶନ ଥିଲା ସେ କଥାକୁ ଆପଣମାନେ ହୃଦବୋଧ କରନ୍ତି କି? ତାହା ହିଁ ସତ୍ୟ କଥା ଅଟେ। ଜୀବନ ରୁଟି ସେ ସମ୍ବନ୍ଧରେ ଥିଲା। ଭାଇ ନେଭିଲ ଆପଣ ଏହାକୁ ମନେ ପକାନ୍ତି କି? ହୋଇପାରେ କରିଥାନ୍ତି। ଶକ୍ତିଶାଳୀ ମହାନ ସମୟ ଥିଲା। ତେବେ ଆସନ୍ତୁ ଖୋଲିବା। ଯଦି ଶାସ୍ତ୍ର ପାଠର ଅଂଶକୁ ଆପଣମାନେ ପଢିବାକୁ ଚାହାନ୍ତି କିମ୍ବା ତାହାକୁ ଲେଖି ନେବାକୁ ଚାହାନ୍ତି ତେବେ ସେପରି କରିପାରନ୍ତି। କେବଳ ମୁଁ ସେପରି ଧରଣର ବିଚାରକୁ ଆଦୌ ବିଶ୍ୱାସ କରେ ନାହିଁ ଯେ ଏକ ଉପାସନାକୁ ପରମେଶ୍ୱରଙ୍କ ବଚନକୁ ପାଠ ନ କରି ପୁଣି କିଛିଟା ଉପକାର ଯୋଗ୍ୟ ଉପଦେଶକୁ ନ ଦେଇ ସମ୍ପାଦନ କରିବାଟା ଆଦୌ ଆଦରଣୀୟ ନୁହେଁ। ତାହା ଯଦି ଆରୋଗ୍ୟ ପ୍ରଦାନର ଏକ ସେବା କାର୍ଯ୍ୟ କିମ୍ବା ଅନ୍ୟ ଯେକୌଣସି ଭିନ୍ନ ଧରଣର ଉପାସନା ହୋଇଥାଏ ନା କାହିଁକି କୌଣସି କ୍ଷେତ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଆମେ ସମସ୍ତେ ସେ କଥାକୁ ବୁଝୁ। ଆମର ମଧ୍ୟରେ କେହି ଜଣେ ହେଲେ ସୁଦ୍ଧା ଅପରିଚିତ ବ୍ୟକ୍ତି ଯେ ନାହାନ୍ତି ଏପରି ମୁଁ ଧାରଣା କରେ। କିନ୍ତୁ ଆରୋଗ୍ୟତା କହିଲେ ଯେ କାହାକୁ ବୁଝାଏ ସେ କଥାଟିକୁ ଆମମାନେ ସମସ୍ତେ ଭଲ ଭାବେ ବୁଝୁ। ଏହା ତ ସେପରି କିଛି ବିଷୟ ନୁହେଁ ଯାହାକି କେହି ଜଣେ ଅନ୍ୟ ବ୍ୟକ୍ତି ଆପଣଙ୍କ ପାଇଁ କରିଥାନ୍ତି। ମାତ୍ର ଏହା ସେପରି ଏକ ବିଷୟ ଅଟେ ଯାହାକୁ ଈଶ୍ୱର ବହୁ ପୂର୍ବରୁ ଆପଣଙ୍କ ନିମନ୍ତେ ସାଧନ କରି ସାରିଅଛନ୍ତି। ପରିତ୍ରାଣ ପାଇବାର କାର୍ଯ୍ୟଟି ଠିକ ଏହାର ସମକକ୍ଷ ଅଟେ। କେବଳ ଗୋଟିଏ ମାତ୍ର ବିଷୟ ରହିଛି, ଅର୍ଥାତ୍ ତାହା ଯେ ନିରାଟ ସତ୍ୟ କଥା ସେ ବିଷୟକୁ ଲୋକମାନଙ୍କୁ ବିଶ୍ୱାସ କରାଇବା ଆବଶ୍ୟକ। ଆଉ ଆପଣ ବାକ୍ୟରେ ପରମେଶ୍ୱର ସେ କଥାକୁ ଶିଖାନ୍ତି। ପୁଣି ଯେଉଁମାନେ ଏହାକୁ ବିଶ୍ୱାସ କରିବେ ସେମାନଙ୍କ ନିକଟରେ ଏହାକୁ ତତ୍ପରେ ପ୍ରମାଣିତ କରନ୍ତି, ଯେହେତୁ ସେ କହିଥିଲେ ବିଶ୍ୱାସ ପାଇଁ ସବୁକିଛି ସମ୍ଭବ। ଆପଣମାନେ କହନ୍ତି ପରମେଶ୍ୱରଙ୍କଠାରେ କୌଣସି ବିଷୟ ଅସମ୍ଭବ ନାହିଁ, ସେ କଥାକୁ ଆପଣମାନେ ବିଶ୍ୱାସ କରନ୍ତି କି? ଏପରିକି ଆପଣଙ୍କ ଗ୍ରହଣରେ କୌଣସି ବିଷୟ ଅସମ୍ଭବ ନୁହେଁ, ଯେହେତୁ ସେମାନଙ୍କ ନିମନ୍ତେ ସବୁକିଛି ବିଷୟ ସମ୍ଭବ ଅଟେ। ପରମେଶ୍ୱର ଏକମାତ୍ର ବ୍ୟକ୍ତି ଅଟନ୍ତି, ଆଉ ଯେଉଁମାନେ ସେ କଥାକୁ ବିଶ୍ୱାସ କରନ୍ତି ତାହା ସେମାନଙ୍କ ପାଇଁ ସମ୍ଭବ, ବୁଝନ୍ତି ତ? ତେଣୁ ଆପଣମାନେ ଯଦି ବିଶ୍ୱାସ କରିପାରନ୍ତି ତେବେ ଆପଣମାନଙ୍କ କ୍ଷେତ୍ରରେ ପୁଣି ଆପଣମାନଙ୍କ ନିମନ୍ତେ କୌଣସି ପ୍ରକାରର କାର୍ଯ୍ୟ ଅସମ୍ଭବ ନୁହେଁ। ବର୍ତ୍ତମାନ ପ୍ରଥମ ରାଜାବଳୀ ନାମକ ପୁସ୍ତକର 17 ପର୍ବ, ପ୍ରଭୁ ଇଚ୍ଛା କରୁଥିବା ପ୍ରମାଣେ ମୁଁ ଏହି ଅଧ୍ୟାୟର ପ୍ରଥମ 7 ପଦଟିକୁ ପାଠ କରିବାକୁ ଚାହେଁ। ଅନନ୍ତର ଗିଲିୟଦର ପ୍ରବାସୀ ତିଷ୍ବୀୟ ଏଲିୟ ଆହାବଙ୍କୁ କହିଲେ, ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ ବାକ୍ୟାନୁସାରେ ହେବ। ଏଥିରେ ତାହାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଯଥା ତୁମେ ଏଠାରୁ ଯାଇ ପୂର୍ବ ଦିଗକୁ ଫେରି ଜର୍ଦ୍ଦନ ସମ୍ମୁଖସ୍ଥ କରି ନଦୀ ନିକଟରେ ଆପଣାକୁ ଲୁଚାଅ, ସେ ସ୍ଥାନରେ ତୁମେ ନଦୀରୁ ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ। ଧ୍ୟାନ ଦିଅନ୍ତୁ, ସେଠାରେ ତୁମ୍ଭକୁ ଖାଦ୍ୟ ଯୋଗାଇବା, ଅନ୍ୟ କୌଣସି ସ୍ଥାନରେ ନୁହେଁ, ମାତ୍ର ସେହି ସ୍ଥାନରେ। ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ। ସେ ଜର୍ଦ୍ଦନ ସମ୍ମୁଖସ୍ଥ କରି ନଦୀ ନିକଟକୁ ଯାଇ ବାସ କଲେ, ଆଉ କାକମାନେ ପ୍ରାତଃକାଳରେ ରୁଟି ଓ ମାଂସ ପୁଣି ସନ୍ଧ୍ୟାବେଳେ ରୁଟି ଓ ମାଂସ ତାଙ୍କ ପାଇଁ ଆଣିଲେ ଆଉ ସେ ନଦୀରୁ ପାନ କଲେ। ପୁଣି ଦେଶରେ ବୃଷ୍ଟି ନହିବାରୁ କିଛି କାଳ ଉତ୍ତାରେ ନଦୀ ଶୁଷ୍କ ହୋଇଗଲା। ଆପଣଙ୍କର ପାଠିତ ବାକ୍ୟ ଉପରେ ପ୍ରଭୁ ନିଜର ଆଶୀର୍ବାଦକୁ ପ୍ରଦାନ କରନ୍ତୁ। ଆଜି ରାତ୍ରିବେଳା ମୁଁ ସେହି ଅଂଶରୁ ଏକ ବିଷୟବସ୍ତୁକୁ ଉଦ୍ଧୃତ କରିବାକୁ ଚାହେଁ, ତାହା ସମୟୋପଯୋଗୀ ଆତ୍ମିକ ଭୋଜନ ତଦ୍ରୂପ ଅଟେ। ଆଜିର ପ୍ରାତଃକାଳରେ ଈଶ୍ୱରଙ୍କ ନିମନ୍ତେ ଏକ ସେବାର କାର୍ଯ୍ୟ କରିବା କିମ୍ବା ଈଶ୍ୱରଙ୍କ ଇଚ୍ଛା ନଥାଇ ତାଙ୍କର ସେବା କରିବାକୁ ଯତ୍ନ କରିବା, ଅଥବା ଅସମୟରେ ନିରୂପିତ ଥିବା କାଳର ପୂର୍ବରୁ ଅଥବା ସ୍ଥାନ ଆଉ ବ୍ୟକ୍ତିଙ୍କ ନିରୂପଣ ପୂର୍ବରୁ ତାଙ୍କର ସେବା କରିବାକୁ ଯତ୍ନ କରିବା, ଏହି ବାକ୍ୟଟିକୁ ଆମମାନେ ଲାଭ କରିଥିଲୁ। ବର୍ତ୍ତମାନ ଏହା ସମୟୋପଯୋଗୀ ଆତ୍ମିକ ଭୋଜନର ବାକ୍ୟ ଏହା ହିଁ ଅଟେ। ଏହି ଭାବବାଦୀ ଜଣକ ଏଲିୟ ତାଙ୍କ ବିଷୟରେ ଆମମାନେ ଖୁବ୍ ଅଳ୍ପ ବିଷୟ ଜାଣୁ। তথাপি সে যে ঈশ্বর জনে দাস লে সে কথাটি আমি জনা সে নিরূপিত সময় সে তো ঈশ্বর জনে সেবক লে তৎপরে যে আত্মাটি এলিয় উপরে অবস্থান করে রয়েছিল সেই সমান আত্মা ঈশ্বর তিনিথর ব্যবহার আনিলে পুরো আহরি দুই থর ব্যবহার করবে বলে প্রতিজ্ঞা করে পাঁচ থর ব্যবহার করবে যা কি অনুগ্রহর সমষ্টি এক সংখ্যার পরিমাণ অটে সে এলিয় উপরে অবস্থান করে ব্যবহার আনিলে এলিয়াশা উপরে দোহরা সামর্থ্যর সহিত থাই অবতরণ করেছিল বাপ্তিজক জোহন উপরে অধিষ্ঠিত হয়েছিল বিজাতিয়া কন্যার উদ্ধান্তিকরণ পূর্বে সেই আত্মা অবতরিত হওয়ার বিষয় মান্যতা দিয়া যাইছি পরিশেষে জিহুদী মানুষ স্বদেশ ভূমি ফেরাই নেওয়া উদ্দেশ্যে তা মূসা সহিত থাই আগমন করবে তাহা হি নিরাট সত্য কথা অটে এলিয়ে আত্মা পাঁচ থর ব্যবহার করা পরমেশ্বর প্রতিজ্ঞা করে পুঁ পূর্ব তিনিথর ব্যবহার করে সারি এই মহান ভাবাদী জনক সে যে কেউ স্থান আসি উপস্থিত হলে সে বিষয়টি অজনা সে যে তিসবিয়র প্রবাসী ব্যক্তি লে এটা মাত্র আমি জানু কিন্তু সে কিপর ভাবে আসি যে সেখানে পৌঁছিলে ভাওবাদী বিষয় আমি যেপরি বিষয় অতি অল্পকে জানু সেমানে যে কেউ অঞ্চল আসিলে সে সম্বন্ধে আমি কিছু জানু না খুব উচিত পরিমাণে যেপরিকি কেহ জনে ব্যক্তি যে মন্ডল আসিলে সে কথা আমি অজনা সে কথা মু জানে না কিংবা সে পথে কৌশি প্রকার বংশাবলী মধ্যে নথিলা সেমানে অতি অসাধারণ ব্যক্তি লে কি নির্ভয়ী ব্যক্তি লে অনেক ক্ষেত্রে সেমানে অপাঠুয়া লে পুঁ সে স্বয়ং কৌশি প্রকার বরণী আদৌ লেখি নিসাইয়িমিয় পুঁজি সে পড়ি আতক ভাওবাদী কতক লেখা লিখি লে কিন্তু এই মহান ব্যক্তি এলিয় কৌশি গোটিয়ে পুস্তক আদৌ লেখি নধিকাংশ ব্যক্তি আদৌ কিছু পুস্তক লেখি নপরি হইপারে যে সে আদৌ লেখি পু নথাপি সে এপরি স্বভাবর ব্যক্তিগণ লে যে অতি কর্কশ আচরণ বিশিষ্ট লে পুরাকাল ভাওবাদী মান পড়ি বাইবলে সেপরি আচরণ বিশিষ্ট অন্য কে দ্বিতীয় ব্যক্তি হয়ে নথিলে সেমানে তো রাজ্য গুড়া রাজা মানুষ জনসাধারণ মন্ডলী গুড়া পুঁজি অন্যান্য ব্যবস্থা কঠোর স্বরের আহ্বান দিয়ে পুঁ ঈশ্বর বচনরে দৃঢ় সংকল্প হয়ে সুস্থির লে আমি যে ন্যায় উচিত অটান্তি পরমেশ্বর সে কথা প্রমাণ সিদ্ধ করে সেমানে সমস্তে ব্যক্তিগত রূপে অতি রুক্ষ স্বভাব বৈশিষ্ট লোক গুড়াক লে এলিয় নামক ভাবাদী জনক অন্য মানক্ষা অতিশ রুক্ষ স্বভাবর ব্যক্তি লে তো জঙ্গল নিবাসী জনে ব্যক্তি লে অরণ্য মধ্যে বাহারি আসিলে কারণ সে অরণ্য মধ্যে বাস করে রুলে বাইবল কহিলা যে সে পরিধান করে রুলে জনে লোমস ব্যক্তি লে আপনার সর্বাঙ্গ শরীর পশু চমড়ার আচ্ছাদন করে রাখি তৎপরে আপনার অন্টার চতুষ্পার্শ্ব সে খণ্ডে চমড়ার পটি গুড়াই রাখি খুব বিচিত্র রূপাকৃতির ব্যক্তি লে মুখমণ্ডল উপরে ঘন দাঢ়ি লা পুঁজি এপরি ধারণা করে পে যে সে জনে অতি রুক্ষ স্বভাব বিশিষ্ট ব্যক্তি রূপে দেখা যাচ্ছে আখিবা মাত্রকে যেপরি স্বভাব বিশিষ্ট ব্যক্তি রূপে বুঝা যাচ্ছে তথাপি আমি করে নু সে সমস্তে পুরাপুরি নিষ্ক্রিয় হয়ে পড়ি ন সমস্তে আদৌ মৃত নুহতি নাইসিয়া কাউন্সিল দিন মানকরে আপনার মধ্যে অধিকাংশ ব্যক্তি যে নাইসিয়া কাউন্সিল প্রারম্ভিক মন্ডলী যুগরে নাইসিয়া কাউন্সিল বিষয় পাঠ করে তহিরু এক সংগঠন প্রস্তুত করা যেতবে ইচ্ছা করে পুঁজি অন্যান্য মন্ডলী ছিন্ন ভিন্ন করে পকাই পুঁজি সেই নাইসিয়া কাউন্সিল যোগ সে যেতবে মিলিমিশি এক হয়ে পড়ে সেতবে এলিয় পরি রুক্ষ স্বভাব বিশিষ্ট ব্যক্তিগণ অরণ্য মধ্যে বাহারি আসি সেই স্থানে পৌঁছিলে কন্দমূল আক জাতীয় বস্তু কেবল খাওলে পুঁজি খুব রুক্ষ স্বভাবর ব্যক্তি লে কিন্তু মান্যগণ্য ব্যক্তিগণ উচ্চ পদবীর ব্যক্তিগণ কনস্টেন্টাইন অধীনস্থ সম্ভ্রান্ত শ্রেণীয় ব্যক্তিগণ সে রবকু নীরব করে পকাই যেহেতু সেমানে ভাববাদী গরম হয়েছিল বুঝিলে যে মন্ডলী রূপী কন্যা মহমজুটি নিশ্চিত রূপে ভূমি বুড়া যা ঠিক সেইপরি ভাবে যেপরি কি কন্যারূপী শস্য দানাটি ভূমি পতিত হওয়া সেই ভূমি এক হাজার বর্ষ ধর পড়ি রয়েছে ସେହି ହେତୁ ସେମାନେ ଆଜିକାଲି ପୁସ୍ତକ ଗୁଡାକରେ ଲେଖି ପଚାରିଥାନ୍ତି ସେହି ନିରବ ଶ୍ରୋତା ଈଶ୍ୱର କାହାନ୍ତି ଯିଏକି ଠିଆ ହୋଇ ରହିପାରିଥିଲେ ଆଉ ଶିଶୁ ସନ୍ତାନଗଣଙ୍କୁ ହତ ହେଉଥିବାର ନାରୀଗଣଙ୍କୁ ସିଂହ ଗୁଡାକ ଦ୍ୱାରା ବିଦୀର୍ଣ୍ଣ କରାଯାଉଥିବାର ଦେଖିଥିଲେ ତଥାପି ଆକାଶର ନିଭୃତ ସ୍ଥାନରେ ଚୁପଚାପ ବସି ରହିଥିଲେ ପୁଣି ଏ ନିମନ୍ତେ କିଛି ହେଲେ କହିନଥିଲେ ସେମାନେ ବାକ୍ୟର ଉକ୍ତି ସମ୍ବନ୍ଧରେ କିଛି ହେଲେ ଜାଣନ୍ତି ନାହିଁ ଗହମର ସେ ବିଜେପିକୁ ଭୂମିରେ ନିଶ୍ଚିତ ରୂପେ ପଡିବାକୁ ଥିଲା ଜଣେ ଧାର୍ମିକ ଈଶ୍ୱର ନିଜର ସ୍ୱଜାତ ପୁତ୍ରଙ୍କୁ ମରିବାର ପୁଣି ଛେପ ପକା ଯାଉଥିବାର ଦୃଶ୍ୟକୁ ଦେଖି ସହନ କରିପାରିଥିଲେ ପୁଣି ସେପରି ଧରଣର ଘୃଣାସ୍ପଦ ଆଚରଣକୁ ସମ୍ଭାଳି ପାରିଥିଲେ କିନ୍ତୁ ଏହା ବାକ୍ୟର ପ୍ରତିଜ୍ଞା ଅନୁସାରେ ଥିଲା ଏହାକୁ ସେ ପ୍ରକାର ହେବାକୁ ହିଁ ଥିଲା ଏହି ବର୍ତ୍ତମାନ ସମୟ ସୁଦ୍ଧା ଏହା ଠିକ ସେପରି ଧରଣର ଅବସ୍ଥା ଅଟେ ସମଧରଣର ସମସ୍ୟା ଏଠି ଅଟେ ଏହି ବ୍ୟକ୍ତି ଜଣକ ସେ ଜଣେ ମହାନ ବ୍ୟକ୍ତି ଥିଲେ ତାଙ୍କର ସମ୍ମୁଖରେ ସେ ଏକ ପାପାଧମ ବଂଶଧର ଲୋକଙ୍କୁ ଦେଖିବାକୁ ପାଇଥିଲେ ଆହବ ସେତେବେଳେ ରାଜା ଥିଲେ ତାଙ୍କ ପୂର୍ବେ ତାଙ୍କର ପିତା ସେ ଜଣେ ନରାଧମ ବ୍ୟକ୍ତି ଥିଲେ ସଲୋମନଙ୍କ ଉତ୍ତାରେ ପରକୁ ପର କରି ଦୁଷ୍ଟ ପ୍ରକୃତିର ରାଜା ଗୁଡାକ ଆସି ଉପସ୍ଥିତ ହୋଇଥିଲେ ଆଉ ଏହି ବ୍ୟକ୍ତି ଆହବ ଯିଏକି ଦୀର୍ଘ 22 ବର୍ଷ ଧରି ସମରିଆରେ ରାଜତ୍ୱ କରିଥିଲେ ସେ ଅନ୍ୟମାନଙ୍କ ଠାରୁ ଅଧିକ ନରାଧମ ଆଉ ଦୁଷ୍ଟ ପ୍ରକୃତିର ରାଜା ଥିଲେ ସେ ପ୍ରକୃତରେ ଜଣେ ଆଧୁନିକ ବିଚାର ବୁଦ୍ଧିର ବ୍ୟକ୍ତି ଥିଲେ ନିଶ୍ଚିତ ରୂପେ ସେ ଧର୍ମରେ ଭରସା ଆଉ ବିଶ୍ୱାସ ରଖିଥିଲେ ଆଧୁନିକ ଧରଣର ସବୁକିଛି ବ୍ୟବସ୍ଥାକୁ ସେ ହାସଲ କରି ରହିଥିଲେ ତାଙ୍କ ପାଖରେ 400 ଜଣ ଏଭ୍ରିୟ ଭାବାଦୀ ଥିଲେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସୁଶିକ୍ଷିତ ଆଉ ପ୍ରଶିକ୍ଷିତ ଭାବାଦୀ ଥିଲେ ତାଙ୍କ ପାଖକୁ ପରମେଶ୍ୱର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରେରଣ କରିଥିଲେ ଆଉ ସେ ଏହାଙ୍କୁ ବିଶ୍ୱାସ କରିପାରିନଥିଲେ ପୁଣି ସେହି ଜଣକ ଭାବବାଦୀ ଏଲିୟ ଥିଲେ ତଥାପି ଏହି ତିଷ୍ପିୟ ଏଲିୟ ସେ ଜଣେ ଅରଣ୍ୟ ନିବାସୀ ବ୍ୟକ୍ତି ଥିଲେ ସେ ଜଣେ ନରମ ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ନଥିଲେ ମାତ୍ର ଜଣେ ରୁକ୍ଷ ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଥିଲେ ଏକଦା ଆହବ ଯେତେବେଳେ ଅଧିକ ପାପ କଲେ ପରିଶେଷରେ ପରମେଶ୍ୱର ତାହା ଆଉ ସହି ପାରିଲେ ନାହିଁ ତେଣୁ ପରମେଶ୍ୱର ଅରଣ୍ୟ ମଧ୍ୟରେ ତାଙ୍କ ସଙ୍ଗେ ଅର୍ଥାତ୍ ଏଲିୟଙ୍କ ସଙ୍ଗେ କଥାବାର୍ତ୍ତା କରିଥିଲେ ପୁଣି ମୁଁ ଯେପରି ବର୍ଣ୍ଣନା କରି କହିଥିଲି ସେ ସାମରିଆର ରାଜପଥ ଉପରେ ଚାଲି ଚାଲି ସେ ସ୍ଥାନକୁ ଆସି ପହଞ୍ଚିଥିଲେ ଏପରି ହୋଇପାରେ ଯେ ଧଳା ପଡିଯାଇଥିବା ଦାଢ଼ି ଗୁଡାକ ତାଙ୍କର ସମ୍ପୂର୍ଣ୍ଣ ମୁଖକୁ ଆଚ୍ଛାଦନ କରି ରଖିଥିଲା ଟାଙ୍ଗଳା ମୁଣ୍ଡ ଉପରେ ସୂର୍ଯ୍ୟ କିରଣ ପଡି ଚକ୍ ଚକ୍ କରୁଥିଲା ବୃଦ୍ଧାବସ୍ଥାର ଛୋଟ ଆଖି ଗୁଡାକ ଝଟକୁଥିଲା ଆଉ ତାଙ୍କ ହସ୍ତରେ ଏକ ଛୋଟ ଯଷ୍ଟି ରହିଥିଲା ତାଙ୍କ ମୁଖମଣ୍ଡଳରେ ସ୍ମିତ ହାସ୍ୟ ଉଭରି ଉଠୁଥିଲା ଆଉ ସେ ସିଧା ସଳଖ ଇସ୍ରାଏଲର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଆଉ କହିଲେ ଏପରିକି ଟୋପାଏ କାକର ସୁଦ୍ଧା ମୋର ଆଜ୍ଞା ନହେଲେ ଆଦୌ ପଡିବ ନାହିଁ ଯେପରି ସ୍ୱଭାବ ବିଶିଷ୍ଟ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ଆମମାନଙ୍କୁ ଦିଅନ୍ତୁ ଯିଏକି ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ସେ କଥାକୁ ସେମାନେ ଭଲ ଭାବରେ ବୁଝିଥାନ୍ତି ପୁଣି ଆମମାନେ ଧ୍ୟାନ କଲୁ ଯେ ଏହାକୁ ସେ କାର୍ଯ୍ୟକାରୀ କଲା ପୂର୍ବେ ଏପରି ହେଲା ଯେ ପରମେଶ୍ୱର ତାଙ୍କୁ ପ୍ରଥମେ ଆହ୍ୱାନ କଲେ ପରମେଶ୍ୱର ତାଙ୍କ ସହିତ ଆଳାପ କଲେ ଆଉ ସେହି ହେତୁ ସେ କୌଣସି ବିଷୟର ସମ୍ବନ୍ଧରେ ଆଦୌ ଭୟଭୀତ ହୋଇନଥିଲେ ତାହା ଯେ ଆଦୌ ସଫଳ ହେବ ନାହିଁ ସେପରି ବିଷୟକୁ ବିଚାର କରି ସେ ଆଦୌ ଭୟଭୀତ ହୋଇନଥିଲେ ଯେହେତୁ ଏହା ଯେ ଅବଶ୍ୟ ଘଟିବ ସେ କଥାକୁ ସେ ବୁଝିଥିଲେ ସେ ବୁଝିଥିଲେ ଯେ ତାହା ପରମେଶ୍ୱରଙ୍କ ବାକ୍ୟାନୁସାରେ ଥିଲା ପୁଣି ସେହି ସମୟ ପାଇଁ ସେ ଜଣେ ପ୍ରଭୁଙ୍କର ଭାବ ଦେଇଥିଲେ ସେ କଥାକୁ ସେ ଉତ୍ତମ ରୂପେ ବୁଝିଥିଲେ ସେହି ହେତୁ ଯଦିଓ ରାଜା ତାଙ୍କର ଶିରଚ୍ଛେଦନ କରିଥାନ୍ତେ ତାଙ୍କୁ କାରାଗାରରେ ନିକ୍ଷେପ କରିଥାନ୍ତେ କିମ୍ବା ଅନ୍ୟ ଯେକୌଣସି ଦଣ୍ଡବିଧାନକୁ ସେ ଆଜ୍ଞା କରିଥାନ୍ତେ ନା କାହିଁକି ଏହା ତାଙ୍କ ପକ୍ଷେ କୌଣସି ପ୍ରକାରର ଭିନ୍ନତାକୁ ସୃଷ୍ଟି କରିନଥିଲା ସେ ତ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ସେପରି ଏକ ଆଦେଶର ବାକ୍ୟକୁ ପାଇଥିଲେ ତେଣୁ ସିଧା ସଳଖ ରାଜାଙ୍କ ସମ୍ମୁଖକୁ ଚାଲିଯାଇ ବାକ୍ୟଦାନ କରିଥିଲେ ଏପରି ରୁକ୍ଷ ସ୍ୱଭାବର ବ୍ୟକ୍ତି ସେ ନଥିଲେ କିନ୍ତୁ ବାକ୍ୟଟିକୁ ଦାନ କଲା ପୂର୍ବେ ସେ ଏକ ଭୀଷଣ ଦୁର୍ଭିକ୍ଷ ବିଷୟକୁ ପୂର୍ବଭାସ କରି କହିଥିଲେ ଯେହେତୁ ପାପ ଯେ ଅଦଣ୍ଡିତ ଅବସ୍ଥାରେ ଥାଇ ଅଗ୍ରସର କରୁ ସେ କଥାକୁ ଈଶ୍ୱର ଆଦୌ ଚାହିଁବେ ନାହିଁ ସେଥିପାଇଁ ଦଣ୍ଡବିଧାନଟି ସୁନିଶ୍ଚିତ ବିନା ଦଣ୍ଡବିଧାନରେ ବ୍ୟବସ୍ଥାରେ ବା କି ଲାଭ ଅଟେ ଜ୍ୟୋତିରୁ ଦୂରେଇ ଯିବାର ବିଷୟଟି ଯେ ବ୍ୟବସ୍ଥା ବିରୋଧୀ କାର୍ଯ୍ୟ ସେପରି କହିବାରେ କି ଲାଭ ରହିଛି ଲାଲ ବତୀର ନିର୍ଦ୍ଦେଶକୁ ନ ମାନି ଅତିକ୍ରମ କରିବାର କାର୍ଯ୍ୟଟି ଯେ ବ୍ୟବସ୍ଥା ବିରୋଧୀ କର୍ମ ଅଟେ ସେପରି କହିବାରେ କ'ଣ ବା ଲାଭ ରହିଛି ଯଦି ତାହାରି ପଛରେ ଅର୍ଥଦଣ୍ଡର କୌଣସି ବ୍ୟବସ୍ଥା ନାହିଁ କିମ୍ବା ଦଣ୍ଡବିଧାନର କୌଣସି ପ୍ରକାର ବ୍ୟବସ୍ଥା ଆଦୌ ନାହିଁ ସେପରି ସ୍ଥଳେ ଏହା ତ କୌଣସି ପ୍ରକାରେ ଏକ ନିୟମ ବ୍ୟବସ୍ଥା ଆଦୌ ହୋଇନପାରେ ତେଣୁ ପାପ ନିମନ୍ତେ ଏକ ଦଣ୍ଡ ବିଧାନର ବ୍ୟବସ୍ଥା ରହିଅଛି ଆଉ ପରମେଶ୍ୱର ଏକ ନିୟମ ବ୍ୟବସ୍ଥାକୁ ଯେତେବେଳେ ପ୍ରସ୍ତୁତ କରିଛନ୍ତି ଆଉ ସେଇ ନିୟମର ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରାଗଲା ତେବେ ତ ତାହା ନିମନ୍ତେ ଦଣ୍ଡବିଧାନଟିକୁ ବଳବତ୍ତର କରିବାଟା ନିଶ୍ଚିତ ବିଧେୟ ଆଉ ଏହି ରାଷ୍ଟ୍ରଟି ଆପଣାର ସବୁକିଛି ନିୟମ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିସାରିଅଛି ଆରେ ବା ସେମାନଙ୍କ ନିକଟରେ ବିରାଟ ଗୀର୍ଜାଘର ଗୁଡ଼ାକ ଥିଲା ମନ୍ଦିର ମଧ୍ୟ ରହିଥିଲା ସେମାନଙ୍କ ପାଖରେ ଅସଂଖ୍ୟ ଶିକ୍ଷିତ ବ୍ୟକ୍ତି ଥିଲେ ରାଷ୍ଟ୍ର ସାରା ସେମାନେ ଭାବଦିଗରଙ୍କୁ ହାସଲ କରିଥିଲେ ସେମାନଙ୍କ ପାଇଁ ବିଦ୍ୟାଳୟ ଗୁଡ଼ାକୁ ଲାଭ କରିଥିଲେ ଏକ ଯନ୍ତ୍ରଚାଳିତ କଳ ପରି ସେମାନଙ୍କୁ ପ୍ରସ୍ତୁତ କରୁଥିଲେ ସଜାସଜି କରୁଥିଲେ ସେମାନେ ଏକାଧିକ ସଂଖ୍ୟକ ଭାବାଦୀମାନଙ୍କୁ ହାସଲ କରିଥିଲେ ସେମାନେ ବହୁ ସଂଖ୍ୟକ ଯାଜକମାନଙ୍କୁ ଲାଭ କରିଥିଲେ ସେମାନେ ବହୁ ସଂଖ୍ୟକ ଶାସ୍ତ୍ରୀଙ୍କୁ ଲାଭ କରିଥିଲେ ପୁଣି ସେମାନେ ବହୁ ସଂଖ୍ୟକଙ୍କୁ ଧର୍ମମତକୁ ସୁଦ୍ଧା ଲାଭ କରିଥିଲେ ଏହା ସତ୍ତ୍ୱେ ପରମେଶ୍ୱରଙ୍କ ବଚନରୁ ସେମାନେ ବହୁ ଦୂରରେ ଥିଲେ ତେଣୁ ସେମାନଙ୍କ ପଦପଦବୀରୁ ସମ୍ପୂର୍ଣ୍ଣ ରୂପେ ପୃଥକ ହୋଇ ରହିଥିବା ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ଆହ୍ୱାନ କଲେ ଆଉ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ଉକ୍ତ ନିର୍ଦ୍ଦେଶର ସହିତ ତାଙ୍କୁ ପ୍ରେରଣ କଲେ ସେ ଯେ ଆପଣ ସନ୍ତାନଙ୍କ ପ୍ରତି କିପରି ଭାବରେ ଚିନ୍ତା କରନ୍ତି ସେ ବିଷୟକୁ ଧ୍ୟାନ ଦିଅନ୍ତୁ ଏଥିପୂର୍ବେ କି ସେ ଏହି ମାଓବାଦୀଙ୍କୁ ଏକ ସମାଚାର ସହିତ ପ୍ରେରଣ କରନ୍ତି ଈଶ୍ୱର ଏପରି କହିଥିଲେ ଧେଲିଓ ସେଠାକୁ ଚାଲିଯାଅ ପୁଣି ରାଜା ଆହୁବଙ୍କୁ ଏହି ସମସ୍ତ କଥାକୁ ଅବଗତ କରାଅ ଆଉ ତୁମ୍ଭେ ଏହି କାର୍ଯ୍ୟକୁ ପୂରା କଲା ଉତ୍ତାରେ ତୁମ୍ଭେ ତାଙ୍କ ନିକଟରୁ ଯଥାସାଧ୍ୟ ଦୂରନ୍ତ ସ୍ଥାନକୁ ପଳାୟନ କର ଯେହେତୁ ଦୁର୍ଭିକ୍ଷ ସମୟରେ ତୁମ୍ଭର ସୁରକ୍ଷା ନିମନ୍ତେ ମୁଁ ଏକ ସ୍ଥାନକୁ ନିରୂପଣ କରିସାରିଅଛି ହେ ଏଲିଓ ମୁଁ ତୁମର ସକଳ ଭାରକୁ ଉଠାଇବାକୁ ଯାଉଅଛି ପୁଣି ତୁମ୍ଭେ ମୋର ବଚନକୁ ଯଦି ପ୍ରଚାର କର ଆଉ ମୁଁ ତୁମକୁ ଯେଉଁ କାର୍ଯ୍ୟଟିକୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲି ତୁମ୍ଭେ ଯଦି ତାହାକୁ କର ତେବେ ଯାଇ ମୁଁ ତୁମର ସମସ୍ତ ଭାର ବହନ କରିବି ଆଉ ଏହି ମହାନ ସେବାର କାର୍ଯ୍ୟଟିକୁ ଆଜିର ରାତ୍ରି କାଳରେ ମୁଁ ଏଲିଓଙ୍କ ସେବା କାର୍ଯ୍ୟର ସହିତ ପୁଣି ଏଲିଓଙ୍କ ସମୟ ସହିତ ତୁଳନା କରି ଦେଖାଇବାକୁ ଯାଉଅଛି ପୁଣି ଯେଉଁ ଘଡ଼ିଟିର ମଧ୍ୟରେ ଆମମାନେ ଅବସ୍ଥାନ କରି ସାରିଅଛୁ ତାହାରି ସହିତ ତୁଳନା କରିବାକୁ ଯାଉଅଛି ଏହା ଯେ ଏକ ସିଦ୍ଧ ତୁଳନାତ୍ମକ ବିଷୟ ଅଟେ ସେ କଥାକୁ ମୁଁ ବିଶ୍ୱାସ କରେ ମୁଁ ରାଷ୍ଟ୍ରଗୁଡ଼ାକ ବିଷୟରେ ଚିନ୍ତା କରେ ପଥକୁ ଫେରିଯିବା ପାଇଁ ଆମମାନେ ସମୟ ପାଇଥିଲୁ ତଥାପି ପ୍ରାର୍ଥନାର ଧାଡ଼ିରେ ଯଥେଷ୍ଟ ପରିମାଣର ସମୟକୁ କ୍ଷେପଣ କରିବା ନିମନ୍ତେ ମୁଁ ଇଚ୍ଛା କରେ ସୁତରାଂ ଆମ୍ଭେମାନେ ଯଦି ପଛକୁ ଫେରିଯାଉ ପୁଣି ଧ୍ୟାନ କରିପାରୁ ତେବେ ଆମ୍ଭେମାନେ ବୁଝିପାରିବା ଯେ ଇସ୍ରାଏଲର ଯେପରି ସର୍ତ୍ତାବଳୀ ଉପରେ ନିର୍ଭରଶୀଳ ହୋଇ ପାଲେଷ୍ଟାଇନକୁ ନୀତ ହେଲା ଠିକ୍ ସେହି ସମାନ ଧରଣର ସର୍ତ୍ତାବଳୀ ଉପରେ ନିର୍ଭରଶୀଳ ହୋଇ ଆମମାନେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ଅଟୁ ଆମ୍ଭେମାନେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ କରିଥିଲୁ ପୁଣି ଏହାକୁ ଦଖଲ କରି ରହିଥିବା ଅଧିବାସୀମାନଙ୍କୁ ତଡ଼ି ଯାଇଥିଲୁ ଯେଉଁମାନେ କି ଭାରତୀୟ ଥିଲେ ଆଉ ଭୂଖଣ୍ଡକୁ ଅଧିକାର କରିଥିଲୁ ଆଉ ଠିକ୍ ସେହିପରି ଭାବରେ ଇସ୍ରାଏଲ କରିଥିଲା ପରମେଶ୍ୱରଙ୍କ ନେତୃତ୍ୱରେ ପୁଣି ଜିଓସିଓଙ୍କ ପରିଚାଳନାରେ ଚାଳିତ ହୋଇ ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟକୁ ପଶିଥିଲା ଆଉ ତାହାକୁ ଦଖଲ କରିଥିବା ଅଧିବାସୀମାନଙ୍କୁ ତଡ଼ି ଦେଇଥିଲା ପୁଣି ଭୂଖଣ୍ଡଟିକୁ ନିଜର ଅଧିକାରକୁ ନେଇଯାଇଥିଲା ସେମାନଙ୍କର ସର୍ବପ୍ରଥମ ରାଜାଗଣ ପ୍ରତାପୀ ବ୍ୟକ୍ତି ଥିଲେ ଦାଉଦ ସଲୋମନ ପୁଣି ମହାନ ବ୍ୟକ୍ତିଗଣ ସେମାନେ ଥିଲେ ସେହିପରି ଭାବରେ ୱାଶିଂଟନ ଲିଙ୍କନ ପୁଣି ଅନ୍ୟ କେତେକ ବ୍ୟକ୍ତି ଯେଉଁମାନେ କି ଆମମାନଙ୍କ ସର୍ବପ୍ରଥମ ରାଷ୍ଟ୍ରପତିଗଣ ଥିଲେ ସେମାନେ ଅତି ମହାନ ବ୍ୟକ୍ତି ଥିଲେ ଆଉ ସେମାନଙ୍କ ଉତ୍ତାରେ ପରବର୍ତ୍ତୀ ରାଷ୍ଟ୍ରପତିଗଣ କିମ୍ବା ନରପତିଗଣ ଦିନକୁ ଦିନ ଅତିଶୟ ଅଧାର୍ମିକ ହେବା ଲାଗିଲେ ପରିଶେଷରେ ଏହି ଆହବଙ୍କ ସହିତ ସେମାନେ ଶେଷାବସ୍ଥାରେ ଆସି ପହଞ୍ଚିଲେ ସମାନ ଧରଣର ନିଦର୍ଶନ ଆମମାନଙ୍କ ଦିନ ପାଇଁ ନିଦର୍ଶନ ସୂଚକ ଅଟେ ଆଉ ପ୍ରଜାଗଣ ଏପରି ଭାବରେ ଆଧୁନିକ ହୋଇପଡ଼ିଥିଲେ ଯେ ସେମାନେ ପ୍ରଭୁଙ୍କର ବଚନକୁ ଶୁଣିବାକୁ ଆଦୌ ଆଗ୍ରହ କରିନଥିଲେ ତେଣୁ ଆପଣମାନେ ଧାରଣା କରିପାରନ୍ତି ଏପରି ଧରଣର ଆଧୁନିକ ଲୋକମାନଙ୍କ ପ୍ରତି ପରମେଶ୍ୱରଙ୍କ ଜଣେ ବିଶ୍ୱସ୍ତ ସେବକ ପ୍ରକୃତ ଦାସ କିପରି ଧରଣର ରବ ରୂପେ ଶୁଣାଯାଇପାରିବେ କିପରି ସେ ଜଣେ ପାଗଳ ବ୍ୟକ୍ତି ଥିଲେ ସେ ଜଣେ ବାତାଳ ବ୍ୟକ୍ତି ଥିଲେ ସେପରି ଧରଣର ଅପ୍ରୀତିକର ବିଷୟ ଆଦୌ ହୋଇନପାରେ ସେମାନେ ଅତି ଧାର୍ମିକଗଣ ଥିଲେ ଅତି ଧର୍ମପରାୟଣ ବ୍ୟକ୍ତି ଥିଲେ ସେମାନେ ବିଶ୍ୱସ୍ତ ବ୍ୟକ୍ତିଗଣଙ୍କୁ ହାସଲ କରି ରହିଥିଲେ ସେମାନଙ୍କ ମଧ୍ୟରେ ବିଶ୍ୱସ୍ତ ପ୍ରଜାଗଣ ଥିଲେ ସେମାନେ ପ୍ରତ୍ୟେକ ଜଣ ଅତି ଧର୍ମପ୍ରାଣ ବ୍ୟକ୍ତିଗଣ ଥିଲେ ତେଣୁ ସେ ବୁଝିଥିଲେ ଯେ ଏକ ସାଧାରଣ ଈଶ୍ୱର ତତ୍ତ୍ୱ ଜ୍ଞାନରୁ ଅଧିକ କିଛି ଯୋଗ୍ୟ ବିଷୟର ଆବଶ୍ୟକତା ସେମାନଙ୍କର ଥିଲା ଏକ ସାଧାରଣ ସନ୍ଦେଶରୁ ଅଧିକ କିଛି ଯୋଗ୍ୟ ସମାଚାର ଆବଶ୍ୟକ ସେମାନଙ୍କର ଥିଲା ସେମାନଙ୍କର ପ୍ରସ୍ତରମୟ ହୃଦୟରେ କୋମଳାନ୍ତକରଣକୁ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାକ୍ୟ ପ୍ରଚାର କରିବାଠୁ ଅଧିକ କିଛି ବିଷୟ ସେମାନଙ୍କର ଆବଶ୍ୟକ ଥିଲା ସେ ବୁଝିଥିଲେ ଯେ ସେହି ପ୍ରଜାଗଣଙ୍କ ମଧ୍ୟକୁ ବିଚାର ନିଷ୍ପତ୍ତିକୁ ପ୍ରେରଣ କରିବା ନିମନ୍ତେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେହି ନିର୍ଦ୍ଦେଶନର ଆବଶ୍ୟକ ଥିଲା ଆଉ ତାହା ସେ କହିଥିଲେ। ଆଉ ସେହି ହେତୁ ସେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେହି ନିର୍ଦ୍ଦେଶନା ବାକ୍ୟକୁ ପ୍ରଚାର କରିଥିଲେ। ତାହାକୁ ପ୍ରଚାର କରିବା ଅର୍ଥଟି ବିଚାରର ନିଷ୍ପତ୍ତିର କାରଣ ଥିଲା। ସେହି ସମାନ ଧରଣ ବିଷୟକୁ ଆମ୍ଭେମାନେ ଆପଣମାନଙ୍କ ସମୟରେ ମଧ୍ୟ ଲକ୍ଷ୍ୟ କରୁ। ସେପରି ଧରଣର ବିଷୟକୁ ଯେକୌଣସି ଯୁଗରେ ଆମମାନେ ଲକ୍ଷ୍ୟ କରିଥାଉ। ସୁତରାଂ ଅନୁଗ୍ରହର ସୀମାକୁ ଆମ୍ଭେମାନେ ଯେତେବେଳେ ଅତିକ୍ରମ କରିଯାଉ, ତତ୍ପରେ ବିଚାର ନିଷ୍ପତ୍ତି ବିନୁ ଅନ୍ୟ କୌଣସି ବିଷୟ ବାକି ରହି ନଥାଏ। ଏଲିଓଙ୍କ ସମୟରେ ଯେଉଁ ପ୍ରକାରର ନିର୍ଦ୍ଦେଶନାର ବିଷୟଟି ସେଠାରେ ଦେଖିବାକୁ ମିଳିଥିଲା, ତାହା ସହିତ ମୁଁ ବର୍ତ୍ତମାନର ମଣ୍ଡଳୀକୁ ଆଜିକାଲିର ମଣ୍ଡଳୀକୁ ତୁଳନା କରିବାକୁ ଯାଉଅଛି। ବିଚାରର ସମୟ ଉପସ୍ଥିତ ହେବା ପୂର୍ବେ ସେ ଏହି ସମାଚାରଟିକୁ ଲାଭ କରିଥିଲେ। ଏଲିଓ ସେ ପ୍ରତିନିଧିତ୍ୱ କରିଥିଲେ ପ୍ରକୃତି ମଧ୍ୟରେ ଥାଇ ତଦ୍ୱାରା ପ୍ରତିପୋଷିତ ହେଉଥିବା କାରଣରୁ ତାଙ୍କର ସ୍ୱାଭାବିକ ଭୋଜନ ଦ୍ୱାରା ପ୍ରତିପୋଷଣ ହେଉଥିବା ଯୋଗୁଁ ସେ ତାହାକୁ ପ୍ରଦର୍ଶନ କରିଥିଲେ। ଯେହେତୁ ପରମେଶ୍ୱରଙ୍କ ବାକ୍ୟ ପ୍ରମାଣେ 3.5 ବର୍ଷ ପର୍ଯ୍ୟନ୍ତ ବର୍ଷା ହେବାର ନଥିଲା, ଏଲିଓ ଏହା ପାଇଁ ପୁନଶ୍ଚ ପ୍ରାର୍ଥନା ନ କଲା ପର୍ଯ୍ୟନ୍ତ ବର୍ଷା ହେବାକୁ ଯାଉନଥିଲା। ହେ ଏଲିଓ, ଯେକୌଣସି ସମୟରେ ତୁମ୍ଭେ କୁହ ତାହା ସେହି ଯୋଗ୍ୟ ସମୟଟି ସଫଳ ପାଇଁ ହେବ। ତେଣୁ ସେ ରାଜାଙ୍କ ନିକଟକୁ ଅନୁକ୍ଷଣେ ଚାଲିଗଲେ ଆଉ ତାଙ୍କୁ କହିଲେ, ମୁଁ ପୁନଶ୍ଚ ନ କହିଲା ପର୍ଯ୍ୟନ୍ତ ଟୋପାଏ କାକର ସୁଦ୍ଧା ପଡ଼ିବ ନାହିଁ। ତାହା ତ ଅତିଶୟ ଭାରଗ୍ରସ୍ତ କରି ପକାଇବାର ସମାଚାର ଥିଲା। ଏହା ତାହା ଅଟେ, ଏହା ଏକ ଉପଯୁକ୍ତ ସମାଚାର ଅଟେ। ଆଜିକାଲିର ଆତ୍ମିକ ରୂପୀ ଦୁର୍ଭିକ୍ଷ ସହିତ ବର୍ତ୍ତମାନ ଆମେ ତାହାକୁ ତୁଳନା କରିବାକୁ ଯାଉଅଛୁ। ତତ୍ପରେ ଆମମାନେ ସମସ୍ତେ ଜାଣୁ, ଆମେ ସମସ୍ତେ ପୁରାପୁରି ଭାବେ ଅବଗତ ଅଟୁ ଯେ ଆଜିକାଲି ଏହି ଭୂଖଣ୍ଡ ଉପରେ ଏକ ବିରାଟ ଆତ୍ମିକ ଦୁର୍ଭିକ୍ଷ ଅବସ୍ଥାନ କରି ରହିଅଛି। ଆଧ୍ୟାତ୍ମିକତା ରୂପେ କହିବାକୁ ଗଲେ ତାହା ହିଁ ଅଟେ। ତତ୍ପରେ ଆପଣମାନେ ଜାଣନ୍ତି, ତାହା ତ ଭାବଦୀମାନଙ୍କ ଦ୍ୱାରା ପୂର୍ବରୁ ପୂର୍ବାଭାସ କରାଯାଇଥିଲା। ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନର ଠିକ୍ ପୂର୍ବେ ତାହା ହେବ ବୋଲି ପୂର୍ବାଭାସ କରି କଥିତ ହୋଇଥିଲା। କହିଥିଲେ ଦେଶ ମଧ୍ୟକୁ ଏକ ଦୁର୍ଭିକ୍ଷର ସମୟ ଉପସ୍ଥିତ ହେବ, ତାହା ଅନ୍ନ କିମ୍ବା ଜଳ ପିପାସାର ଦୁର୍ଭିକ୍ଷ କେବଳ ହେବ ନାହିଁ, ମାତ୍ର ସଦାପ୍ରଭୁଙ୍କ ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। ଆଉ ସେହି ଦିନଟି ଏହି ବର୍ତ୍ତମାନର ସମୟ ଅଟେ, ପରମେଶ୍ୱରଙ୍କ ବାକ୍ୟ ଶୁଣିବାର ଦୁର୍ଭିକ୍ଷ ଅଟେ। ଆଉ ଆତ୍ମିକ ଦୁର୍ଭିକ୍ଷର ସହିତ ଏହା ସ୍ୱାଭାବିକ ଦୁର୍ଭିକ୍ଷକୁ ସୁଦ୍ଧା ତୁଳନା କରେ। ପାପ ଆଉ ଅବିଶ୍ୱାସ ମଣ୍ଡଳୀ ମଧ୍ୟରେ ଅବସ୍ଥାନ କରି ରହିଥିବା ଭଣ୍ଡ ଶିକ୍ଷକ ଗୁଡାକ ପୁଣି ଆଧୁନିକ ବିଚାରଧାରା ଯୁକ୍ତ ବ୍ୟକ୍ତିଗଣଙ୍କ ଦ୍ୱାରା ବ୍ୟବସ୍ଥିତ ହୋଇଥିଲା, ପୁଣି ସେଗୁଡାକ ଉକ୍ତ ସ୍ଥାନକୁ ଏହାକୁ ପ୍ରେରିତ କରିବାକୁ ନିରୂପିତ କରିଥିଲା, ଆଗତ ହେବାକୁ ଥିବା ବିଚାର ନିମନ୍ତେ ସ୍ଥାନଟିକୁ ନିରୂପିତ କରିଥିଲା। ତତ୍ପରେ ସେମାନେ ପରମେଶ୍ୱରଙ୍କ ବାକ୍ୟରୁ ପୁଣି ତାଙ୍କର ଭାବବାଦୀଙ୍କ ସୁସମାଚାରରୁ ବିମୁଖ ହୋଇଥିଲେ ଆଉ ବାକ୍ୟର ଆଧୁନିକ ଈଶ୍ୱର ତତ୍ତ୍ୱ ରୂପୀ ବିଭିନ୍ନ ଶିକ୍ଷାକୁ ଆକୃଷ୍ଟ ହୋଇଥିଲେ। ଏଠାରେ ଆପଣମାନେ ଲକ୍ଷ୍ୟ କରନ୍ତୁ, ଏହା ତ ଠିକ୍ ସେପରି ଧରଣର ଏକ ସମୟ ଅଟେ ଯେତେବେଳେ କି ଈଶ୍ୱର ସର୍ବଦା ଏକ ବିଶେଷ ଧରଣର ବିଷୟକୁ ମୁଣ୍ଡ ଟେକାନ୍ତି, ଯେହେତୁ ସେ ସବୁ ସମୟ ପରି କର୍ମ କରନ୍ତି, କାରଣ ଆପଣ ଲୋକମାନଙ୍କ ନିକଟରେ ସର୍ବପ୍ରଥମେ ସେ ଆପଣ ଯୋଜନାକୁ ପ୍ରକଟ ନ କଲା ପର୍ଯ୍ୟନ୍ତ କିଛି କରିନଥାନ୍ତି। ତତ୍ପରେ ଆପଣଙ୍କ ଭାବବାଦୀମାନଙ୍କ ଦ୍ୱାରା ଏହାକୁ ସର୍ବଦା ପରିଚିତ କରାନ୍ତି। ତଥାପି ଏ ପ୍ରକାରର ଏକ ଆପଦପୂର୍ଣ୍ଣ ସମୟରେ ଏଲିଓ ଏପରି ଏକ ଗୁପ୍ତ ସ୍ଥାନକୁ ହାସଲ କରିଥିଲେ ଯେଉଁ ସ୍ଥାନକୁ ଯାଇ ବାସ କରି ରହିବା ନିମନ୍ତେ ଈଶ୍ୱର ତାଙ୍କ ପାଇଁ ତାହାକୁ ପୂର୍ବରୁ ନିରୂପଣ କରିଥିଲେ। ଏଣୁ ଏଥିପୂର୍ବେ କି ଆମମାନେ ପ୍ରାର୍ଥନାର ଧାଡ଼ିଟିକୁ ପ୍ରସ୍ତୁତ କରୁ, ସେହି ଏକା ପ୍ରକାରର କାର୍ଯ୍ୟକୁ ଆମମାନେ ଦେଖିବାକୁ ଇଚ୍ଛା କରୁ। ପରମେଶ୍ୱରଙ୍କ ଦ୍ୱାରା ନିରୂପଣ କରାଯାଇଥିବା ଏକ ଗୁପ୍ତ ସ୍ଥାନକୁ ଏଲିଓ ପାଇଥିଲେ, ଯାହାକୁ ପରମେଶ୍ୱର ସ୍ୱୟଂରୁ ପ୍ରସ୍ତୁତ କରି ରଖିଥିଲେ। ଆଉ ମଣ୍ଡଳୀଟି ତାଙ୍କୁ ସେହି ସ୍ଥାନଟି କଦାପି ଦେଇନଥିଲା, ରାଜା ସେହି ସ୍ଥାନଟିକୁ ତାଙ୍କୁ ଦେଇନଥିଲେ, ସେ ସ୍ୱୟଂରୁ ତାହାକୁ ଲାଭ କରିନଥିଲେ। ମାତ୍ର ଦୁର୍ଭିକ୍ଷର ସକଳ ଦିନଗୁଡ଼ାକରେ ଏଲିଓ ଯେପରି ଭୋଜନ କରାଯାଇ ପାରନ୍ତି, ତେଣୁ ପରମେଶ୍ୱର ଏକ ଗୁପ୍ତ ସ୍ଥାନ ତାଙ୍କୁ ପ୍ରଦାନ କରିଥିଲେ, ଯେଉଁ ସ୍ଥାନରେ ପ୍ରତ୍ୟେକ ଦିନର ଭୋଜନ ବସ୍ତୁ ତାଙ୍କୁ ପ୍ରଦାନ କରାଯାଇଥିଲା। ଆସନ୍ତାକାଲି ଯେ କ'ଣ ଘଟିବାକୁ ଯାଉଅଛି କିମ୍ବା ଖାଦ୍ୟ ପଦାର୍ଥର ଯୋଗାଣ ଯେ ଶେଷ ହୋଇଯାଇପାରେ, ତାହା ପାଇଁ ତାଙ୍କୁ କୌଣସି ପ୍ରକାରେ ବ୍ୟସ୍ତ ହେବାକୁ ଆବଦୌ ପଡ଼ିନଥିଲା। ପରମେଶ୍ୱର ଏପରି କହିଥିଲେ ଯେ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ। ଦେଖନ୍ତୁ କେତେ ଗୌରବଜନକ ବିଷୟ ଅଟେ, ଖ୍ରୀଷ୍ଟଙ୍କ ଠାରେ ଏକ ଗୁପ୍ତ ସ୍ଥାନର ଏହା ଏକ ନମୁନା ଅଟେ। ଯେତେବେଳେ ବିଶ୍ୱ ପରିଷଦଟି ପୁଣି ଅନ୍ୟାନ୍ୟ ଅନେକ ପରିଷଦ ଯେଉଁଗୁଡ଼ାକ ଆଜିକାଲି କାର୍ଯ୍ୟକାରୀ ହେଉଅଛନ୍ତି ସେମାନେ କହନ୍ତି ଆଶ୍ଚର୍ଯ୍ୟ କର୍ମଗୁଡ଼ାକୁ ସାଧନ କରିବା ଦିନଗୁଡ଼ାକ ଇତିସାରିଛି ପରମେଶ୍ୱରଙ୍କ ସର୍ବଶ୍ରେଷ୍ଠ ସାମର୍ଥ୍ୟର କର୍ମଗୁଡ଼ାକ ସକଳ ମଣ୍ଡଳୀ ମଧ୍ୟରୁ ପରିହାର କରାଯାଇ ସାରିଅଛି ସେମାନେ ତ ଏପରି ବୋଧ ହେଉଛନ୍ତି ଯେପରିକି ସେମାନେ ଆଉ ଅଧିକ କିଛି ନ ହୋଇ କେବଳ ଝଣ ଝଣ ଶବ୍ଦକାରୀ ଧାଞ୍ଜ ପୁଣି କରତାଳିର ଶବ୍ଦ ପରି ହୋଇସାରିଛନ୍ତି ପୁଣି ତାହା ଯେ ସତ୍ୟ କଥା ହୋଇ ପ୍ରତୀୟମାନ ହୋଇସାରିଛି ସେ କଥାକୁ ଆମମାନେ ସମସ୍ତେ ଜାଣୁ ତତ୍ପରେ ଭକ୍ତିର ଭେକତ ଧରିଅଛନ୍ତି ମାତ୍ର ତହିଁର ଶକ୍ତିକୁ ଅଗ୍ରାହ୍ୟ କରୁଛନ୍ତି ଆଜି ସକାଳେ ପ୍ରଚଳିତ ବାକ୍ୟାନୁସାରେ ଏହା ଠିକ ଦାଉଦଙ୍କର ଆଚରଣର ଅନୁରୂପ କଥା ଥିଲା ବଳଦ ଗାଡ଼ିର ସହିତରେ ଥାଇ ସୁଦ୍ଧା ସେ ପରମେଶ୍ୱରଙ୍କ ବାକ୍ୟରୁ ଦୂରେଇ ଯାଇଥିଲେ ବଚନଟି ସେମାନଙ୍କ ନିକଟରେ ଯେତେବେଳେ ଉପସ୍ଥାପନା କରାଯାଇଥିଲା ପୁଣି ସେମାନଙ୍କୁ ଦତ୍ତ ହେଲା ସେମାନେ ଏହାକୁ ଆବଶ୍ୟକ କରିନଥିଲେ ସେହି ହେତୁ ସେମାନେ ଏଥିରୁ ବହୁ ଦୂରକୁ ଚାଲିଗଲେ ଏଲିଅଙ୍କ ସମୟରେ ଏହି ଲୋକଗୁଡାକ ଠିକ ତାହା ହିଁ କରିଥିଲେ ବାକ୍ୟରୁ ଦୂରେଇ ଯାଇଥିଲେ ସେମାନେ ଯେ ବାକ୍ୟର ଅଧିକାରୀ ହୋଇ ରହିଥିଲେ ସେ କଥାକୁ ସେମାନେ ବୁଝିଥିଲେ କିନ୍ତୁ ସେମାନେ ତହିଁରୁ ରହିତ ହୋଇ ରହିଥିଲେ ତେବେ ତ ଧ୍ୟାନ ଦିଅନ୍ତୁ ପରମେଶ୍ୱର ଅବିଶ୍ୱାସୀମାନଙ୍କୁ ଦଣ୍ଡିତ କରିବା ପୂର୍ବେ ସେହି ସମୟରେ ସେ ବିଶ୍ୱାସୀଙ୍କ ନିମନ୍ତେ ଏକ ପନ୍ଥାକୁ ପ୍ରଥମେ ପ୍ରସ୍ତୁତ କରିଥିଲେ ସେହି ସମାନ ଧରଣର କର୍ମକୁ ସେ ପ୍ରତିଟି ଯୁଗରେ କରନ୍ତି ସେହି ଯୁଗମାନଙ୍କର ସମୟରେ ସେ ଜଳ ଦ୍ୱାରା ସମସ୍ତ ପୃଥିବୀକୁ ଯେତେବେଳେ ନାଶିବାକୁ ଯାଉଥିଲେ ସେ ନୋହଙ୍କ ପାଇଁ ଉଦ୍ଧାରର ଏକ ମାର୍ଗକୁ ପ୍ରସ୍ତୁତ କରିଥିଲେ ସେହି ଅନ୍ୟ ଯୁଗଟିରେ ସେ ମିଶ୍ରଗଣକୁ ଯେତେବେଳେ ଜଳରେ ନିମଗ୍ନ କରିବାକୁ ଯାଉଥିଲେ ସେତେବେଳେ ଆପଣା ପ୍ରଜାବର୍ଗ ନିମନ୍ତେ ସମୁଦ୍ରର ବକ୍ଷରେ ଗୋଟିଏ ପାଖରୁ ଅନ୍ୟ ପାଖ ପର୍ଯ୍ୟନ୍ତ ସେ ଏକ ଉଦ୍ଧାର ମାର୍ଗକୁ ପ୍ରଥମେ ପ୍ରସ୍ତୁତ କରିଥିଲେ ପରମେଶ୍ୱର ନିଜର ମାର୍ଗକୁ କିପରି ଭାବରେ ପ୍ରସ୍ତୁତ କରନ୍ତି ଆଉ ଯେଉଁ ସ୍ଥାନରେ ମାର୍ଗର କୌଣସି ସନ୍ଧାନ ନଥାଏ ସେଠାରେ ସେହି ମାର୍ଗ ଅଟନ୍ତି ସେ ତ ସେହି ମାର୍ଗଟି ଅଟନ୍ତି ପୁଣି ଆମେମାନେ ଏପରି ହୃଦୟଙ୍ଗମ କରୁ ଯେ ଆମମାନେ କେତେକ ଘଟଣାକୁ ସାମ୍ନା କରୁଅଛୁ ଇତିହାସ ପୂର୍ବେ ଅବଗତ ହୋଇନଥିବା ଏକ ମହାନ ସମୟକୁ ଆମମାନେ ସମ୍ମୁଖୀନ ହେଉଛୁ ଏହା ତ ପ୍ରକୃତରେ କ୍ଷେପଣାସ୍ତ୍ରରେ ଚକ୍ ଚକ୍ ଦିଶୁଥିବା ଯୁଦ୍ଧର ବିଭୀଷିକା ନୁହେଁ ପୁଣି ଆମମାନେ ଯେପରି ଭୀତତ୍ରସ୍ତ ହେଉ ତେଣୁ ଏହା ଉପରେ ବିଭୀଷିକାର ଏକ ଟୋପର ରହିଅଛି ସେପରି କିଛି ବିଷୟ ନୁହେଁ କିନ୍ତୁ ତାହା ତ ମଣ୍ଡଳୀ ଗୁଡ଼ାକ ଅଟନ୍ତି ଯେଉଁମାନଙ୍କୁ ଆମମାନେ ନିହାତି ପକ୍ଷେ ଭୟ କରିବା ଉଚିତ ତେଣୁ ଏହା ତ ସେହି ସମୟଟି ଅଟେ ଯେଉଁରେ ଆମମାନେ ବାସ କରୁଅଛୁ ଆଉ ତାହାକୁ ଆମମାନେ ନିହାତି ପକ୍ଷେ ଅତି ସଜାଗ ଦୃଷ୍ଟିରେ ଲକ୍ଷ୍ୟ କରିବାକୁ ଅଛି ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ସୁରକ୍ଷିତ ଭାବେ ରହିବା ନିମନ୍ତେ ପରମେଶ୍ୱର ଏଲିଅଙ୍କ ପାଇଁ ଏକ ପନ୍ଥା ନିରୂପଣ କରିଥିଲେ ତତ୍ପରେ ଯେଉଁ କ୍ରୋଧର ଆଉ ସଙ୍କଟ ଗୁଡ଼ାକର ସମୟ ଉପସ୍ଥିତ ହେବାକୁ ଥିଲା ସେଥିରୁ ରକ୍ଷା ପାଇବା ନିମନ୍ତେ ସେ ଆପଣାର ବିଶ୍ୱାସୀ ସନ୍ତାନମାନ ନିମନ୍ତେ ଏକ ପଥକୁ ପ୍ରସ୍ତୁତ କରିଅଛନ୍ତି କାରଣ ପରମେଶ୍ୱର ଆଦୌ ନ୍ୟାୟ ରୂପେ ବିବେଚିତ ହୋଇପାରିନଥାନ୍ତେ ଯଦି ସେ ସେହି ଲୋକମାନଙ୍କୁ ବିଚାର କରିଥିଲେ ପୁଣି ସେମାନଙ୍କ ପରେ ଦଣ୍ଡବିଧାନ ନିଷ୍ପତ୍ତି କରିଥିଲେ ଆଉ ସଦମ ପୁଣି ଗମରାକୁ ନାଶ କରିଥିଲେ ତତ୍ପରେ କଫର୍ନାହୁମକୁ ସମୁଦ୍ରରେ ମଗ୍ନ କରିଥିଲେ ପୁଣି ସେହି ବଂଶଧର ଲୋକମାନଙ୍କୁ ଦଣ୍ଡିତ କରିଥିଲେ ଆଉ ସଦମ ପୁଣି ଗମରାକୁ ତଥା ଅନ୍ୟମାନଙ୍କୁ ସେପରି ଧରଣ କାର୍ଯ୍ୟକୁ କରିଥିବା ଯୋଗୁଁ ଦଣ୍ଡିତ କରିଥିଲେ ମାତ୍ର ଆମମାନେ ସେହି ସମାନ ଧର ଅଧର୍ମକୁ କରୁଥିଲେ ସୁଦ୍ଧା ସେ ଆମମାନଙ୍କୁ ଆଖିଦୃଷ୍ଟ କରି ଚାଲିଯାଆନ୍ତି ତେବେ ତ ସେ କ୍ଷେତ୍ରରେ ପରମେଶ୍ୱର ନ୍ୟାୟ ବୋଲି ଆଦୌ ବିବେଚିତ ହୋଇନପାରନ୍ତି ତେଣୁ ଏକ ବିଚାର ନିଷ୍ପତ୍ତି ନିମନ୍ତେ ସେମାନେ ଯେପରି ନିଶ୍ଚିତ ରୂପେ ନିରୂପିତ ହୋଇ ରହିଥିଲେ ଆମମାନେ ମଧ୍ୟ ଠିକ୍ ସେହିପରି ଭାବରେ ନିଶ୍ଚିତ ବିଚାର ପାଇଁ ନିରୂପିତ ଅଟୁ ପୁଣି ଆମମାନେ ଲକ୍ଷ୍ୟ କରିଥାଉ ଯେ ଏହିସବୁ ଘଟଣା ଯେତେବେଳେ ମୁଣ୍ଡ ଟେକିଲା ସେହି ସମୟର ଆଧୁନିକ ପ୍ରବୃତ୍ତି ଯେତେବେଳେ ପ୍ରଭାବ ବିସ୍ତାର କଲା ସେହି ସମୟରେ ପରମେଶ୍ୱର ଜନୈକ ବ୍ୟକ୍ତିଙ୍କୁ ଉଦିତ କଲେ କିମ୍ବା ଜନୈକ ବ୍ୟକ୍ତିଙ୍କୁ ଉଦୟ କଲେ ସେପରି ଆଚରିକ ଶକ୍ତିର ବିରୋଧ କରିବାକୁ ତାଙ୍କ ଉଦୟ ହେଲା ତଥାପି ସେମାନେ ଏହାଙ୍କ ରବ ପ୍ରତି ଆଦୌ କର୍ଣ୍ଣପାତ କଲେ ନାହିଁ ସେ ଜଣେ ପାଗଳ ବ୍ୟକ୍ତି ଥିଲେ ତାହା ସେମାନେ ବିଚାର କରିଥିଲେ ସେମାନେ କହିଥିଲେ ସେ ଆପଣାର ବିଚାର ବୁଦ୍ଧିକୁ ହରାଇ ଦେଇଅଛି ସେହି ଜଣେ ପୁରାତନ ଧର୍ମାନ୍ଧ ବ୍ୟକ୍ତି ଥିଲେ ଅରଣ୍ୟରୁ ବାହାରି ଆସିଥିବା ଜଣେ ମୂର୍ଖ ବାସ୍ତବ ଜଣେ ପାଗଳ ବ୍ୟକ୍ତି ସେ ଥିଲେ ଏପରି ସେମାନେ କହିଥିଲେ ଆଜିକାଲି ସେମାନେ ଏପରି କହନ୍ତି ବାକ୍ୟ ଯାହା କିଛି କହିଥାଏ ସେପରି ଅର୍ଥକୁ ଏହା ଆଦୌ କହେ ନାହିଁ ପ୍ରକୃତରେ ବାକ୍ୟ ଯାହା କିଛି କହିଥାଏ ତାହାର ଅର୍ଥ ଏପରି ନୁହେଁ ଆରେ ବାଇବଲ ଇତିହାସର ଏକ ପୁସ୍ତକ ଅଟେ ଆପଣମାନେ ସେ ବିଷୟଟିକୁ ସମ୍ଭବତଃ ଦେଖିଛନ୍ତି ବୋଲି ମୁଁ ଧାରଣା କରେ। ଅର୍ଥାତ୍ ସେମାନେ ବର୍ତ୍ତମାନ ଏକଥାକୁ ଦାବି କରନ୍ତି ଯେ ହବା ଏକ ସେଓ ଫଳକୁ ଆଦୌ ଖାଇନଥିଲେ, ସେ ତ ଅନ୍ୟ ଏକ ଫଳକୁ ଖାଇଥିଲେ। ତାହା କି ପ୍ରକାର ଧର ଫଳ ଥିଲା ମୁଁ ଏପରି ବିଶ୍ୱାସ କରେ ଯେ ସେମାନେ ବର୍ତ୍ତମାନ ଯେପରି ଦାବି କରି କହନ୍ତି ତାହା ଆଖରୋଟ ଫଳ ଥିଲା, ତାହା ତ ଆଖରୋଟ ଜାତୀୟ ଏକ ଫଳ ଥିଲା। ପରେ ସେମାନେ ଏପରି କହନ୍ତି ମୂଷା ପ୍ରଜାଗଣଙ୍କୁ କୌଣସି ପ୍ରକାର ସୁଖସାଗର ମଧ୍ୟ ଦେଇ କଦାପି କଢ଼ାଇ ଆଣିନଥିଲେ, ତାହା ତ ସମୁଦ୍ରର ଅପର ପାରିରେ ଥିବା ଏକ ବିସ୍ତୀର୍ଣ୍ଣ ନଳବଣର ଅଞ୍ଚଳ ଥିଲା, ଆଉ ନଳବଣର ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ଦେଇ ସେ ସେମାନଙ୍କୁ କଢ଼ାଇ ଆଣିଥିଲେ। ତେବେ ପାଣି କିପରି ଭାବରେ ଭାଗ ଭାଗ ହେଲା, ପୁଣି ଉଭୟ ପାର୍ଶ୍ୱକୁ ପାଣି ପ୍ରାଚୀର ସଦୃଶ କିପରି ଠିଆ ହୋଇ ପାରିଲା, ଆଉ ସେମାନେ ଏକ ଶୁଷ୍କ ଭୂମିର ମଧ୍ୟ ଦେଇ କିପରି ଭାବରେ ପାର ହେଲେ, ଓହୋ ସେପରି ଧରଣର ଏକ ମୂର୍ଖତାର ବିଷୟ। କିନ୍ତୁ ଆପଣମାନେ ଧ୍ୟାନ ଦିଅନ୍ତୁ, ଏହା ତ ପ୍ରକୃତରେ ପରମେଶ୍ୱରଙ୍କ କୋପକୁ ପ୍ରଜ୍ୱଳିତ କରି ଲୋକମାନଙ୍କ ଉପରେ ଢାଳିବା ନିମନ୍ତେ ସେପରି ବିଚାର ବହୁଳ ଦିନଟିକୁ ଆବଶ୍ୟକ କରେ, ଏହା ତାହାକୁ କାର୍ଯ୍ୟକାରୀ କରିଥାଏ। ଏହିସବୁ ବିଷୟ ଯେପରି ଭାବରେ ବ୍ୟକ୍ତ କରାଯାଏ ପ୍ରକୃତରେ ସେପରି ଧରଣର ବିଷୟ କିଛି ନାହିଁ। ଏପରିକି ମଣ୍ଡଳୀର ସଦସ୍ୟଗଣ ବିଭିନ୍ନ ଆଶ୍ଚର୍ଯ୍ୟଜନକ ବିଷୟରେ ଆଦୌ ବିଶ୍ୱାସ ରଖନ୍ତି ନାହିଁ। ସେମାନେ ଏପରି ମତବ୍ୟକ୍ତ କରି କହନ୍ତି ମୋତେ କେବଳ ଗୋଟିଏ ମାତ୍ର ଆଶ୍ଚର୍ଯ୍ୟଜନକ କାର୍ଯ୍ୟକୁ ଦେଖାଇ ଦିଅ, ଆଉ ମୁଁ ତୁମକୁ $1,000 ଅର୍ଥ ପ୍ରଦାନ କରିବି, ମୋତେ କେବଳ ଗୋଟିଏ ଆଶ୍ଚର୍ଯ୍ୟଜନକ କର୍ମକୁ ଦେଖାଇ ଦିଅ। ତଥାପି ସେମାନଙ୍କ ସମ୍ମୁଖରେ ଯଦିଓ 10,000 ସଂଖ୍ୟକ ଆଶ୍ଚର୍ଯ୍ୟଜନକ କର୍ମ କରାଯାଇଥାନ୍ତା, ତଥାପି ସେମାନେ ସେହି କାର୍ଯ୍ୟଟିକୁ ଆଦୌ ଦେଖିପାରିନଥାନ୍ତେ। ସେମାନେ ସେପରି କାହିଁକି କରିଥାନ୍ତେ ଯେହେତୁ ସେମାନେ ଏହାକୁ ଆଦୌ ବୁଝିନଥାନ୍ତେ? ଆପଣମାନେ କହନ୍ତି ତାହା ଅସମ୍ଭବ ଧରଣ ବିଷୟ ଅଟେ, ଆରେ ବା ଏହା ସେପରି ଆଦୌ ନୁହେଁ। ଏକଦା ଏଲିଓ ଦାତନରେ ଥିଲେ, ପୁଣି ତାଙ୍କୁ ଧରି ବନ୍ଦୀ କରି ନେବା ନିମନ୍ତେ ଆରାମର ସେନାଦଳଟି ତାଙ୍କୁ ଚାରିପାଖରୁ ଘେରି ଅଟକ ରଖିଥିଲେ, କାରଣ ସେମାନେ ବୁଝିଥିଲେ ଯେ ରାଜ୍ୟର ସମସ୍ତ ଶକ୍ତିର ଆଧାର ସେ ଅଟନ୍ତି, ପୁଣି ତାଙ୍କଠାରେ ସେ ସବୁ ସନ୍ନିହିତ ହୋଇ ରହିଅଛି। ସେହି ଦର୍ଶକ ଜଣକ ତାହା ହିଁ ଅଟନ୍ତି, କାରଣ ରାଜା ଅତିଶୟ ବିଚଳିତ ହୋଇପଡ଼ିଥିଲେ। ସେହି ଜଣେ ବ୍ୟକ୍ତି ଆରାମୀୟ ରାଜାଙ୍କୁ କହିଥିଲେ, ତିସ୍ବିୟ ଏଲିଓ, ସେହି ମାଓବାଦୀଙ୍କୁ ଆପଣ ଚିହ୍ନନ୍ତି, ଆପଣ ନିଜ ଶୟନ ଗୃହରେ ଯାହା ଯାହା କହନ୍ତି ସେ ସବୁ କଥା ଇସ୍ରାଏଲ ମଧ୍ୟବର୍ତ୍ତୀ ଇଲିସା ଭବିଷ୍ୟତ ବକ୍ତା ଇସ୍ରାଏଲ ରାଜାଙ୍କୁ ଜଣାନ୍ତି, ଆଉ ସେ ଆଜ୍ଞାରେ କହିଥିଲେ ଯାଅ ଆଉ ସେ ବ୍ୟକ୍ତିଙ୍କୁ ଧରି ନେଇ ଆସ। ତାହା ହିଁ ସେ ବ୍ୟକ୍ତି ଜଣକ ଅଟେ ଯିଏକି ଆମମାନଙ୍କର ବାଧାର କାରଣ ହେଉଅଛି। ତେଣୁ ଆରାମର ସମସ୍ତ ସୈନ୍ୟବଳ ଦାତନଙ୍କୁ ଚାରିଆଡୁ ଘେରି ପକାଇଥିଲେ, ସେମାନେ ତାହାର ଚତୁର୍ଦ୍ଦିଗକୁ ଫାଉଣି ପକାଇ ଘେରିଥିଲେ। ତତ୍ପରେ ମାଓବାଦୀଙ୍କ ସେବକ ଗିହେଜି ପ୍ରହତରୁ ଜାଗି ଉଠିଲେ, ଆଉ ସେ କହିଲେ ହେ ମୋର ପିତ, ଏଠାରେ ଚାରିଦିଗରୁ ସୈନ୍ୟବଳ ଆପଣଙ୍କୁ ଘେରି ରଖିଛନ୍ତି, ଆମମାନେ ତ ପୂରାପୁରି ଭାବେ ଚତୁଃପାର୍ଶ୍ୱରୁ ଘେରି ହୋଇ ରହିଅଛୁ। ସେ କହିଥିଲେ ସେପରି ନୁହେଁ, କାରଣ ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମମାନଙ୍କ ସଙ୍ଗୀ ଅଧିକ। ଆଉ ଗିହେଜି ଚାରିଆଡ଼କୁ ଚାହିଁ ଦେଖିଲା ଉତ୍ତରେ କହିଲେ ମୁଁ କିନ୍ତୁ କୌଣସି ଅନ୍ୟ ବ୍ୟକ୍ତିକୁ ଦେଖୁନାହିଁ ତ। ତହିଁରେ ସେ ପ୍ରାର୍ଥନା କରି କହିଲେ ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି ଯେ ସେ ଯେପରି ଦେଖିପାରିବ ଏଥିପାଇଁ ତାହାର ଚକ୍ଷୁ ମୁକ୍ତ କରନ୍ତୁ। ପୁଣି ତାଙ୍କର ଚକ୍ଷୁଦୟ ମୁକ୍ତ ହେଲା ଉତ୍ତରେ ସେ ଦେଖିଲେ ଯେ ସମସ୍ତ ପର୍ବତ ଦୂତଗଣଙ୍କ ପୁଣି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ଅଟେ, ଅଦୃଶ୍ୟ ସାମର୍ଥ୍ୟଗଣଙ୍କ ଦ୍ୱାରା ଚତୁଃପାର୍ଶ୍ୱରୁ ଆବଦ୍ଧ ଅଟେ। ଇଲିସାୟ ଅକ୍ଲେଶରେ ସେମାନଙ୍କ ନିକଟରେ ଯେ ଉପସ୍ଥିତ ହେଲେ, ଆଉ ବାଇବଲ ଏପରି କହେ ଯେ ସେ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ, ଆଉ ସେ ଚାଲିଗଲେ, ଆଉ ସେମାନଙ୍କ ସମ୍ମୁଖ ଦେଇ ଚାଲିଗଲା ଉତ୍ତରେ ସୁଦ୍ଧା ସେମାନେ ତାଙ୍କୁ ଆଦୌ ଚିହ୍ନି ପାରିଲେ ନାହିଁ, ଆଉ ଚିହ୍ନିବା ନିମନ୍ତେ ସେମାନେ ଅନ୍ଧ ହୋଇସାରିଥିଲେ। ସେମାନଙ୍କ ପାଖକୁ ଆସିଥିଲେ ଆଉ ପଚାରିଥିଲେ ଆପଣମାନେ କି ଇଲିଓଙ୍କର ଅନ୍ୱେଷଣ କରୁଛନ୍ତି? ସେମାନେ କହିଥିଲେ ହଁ ଆମେ ତାଙ୍କର ଅନ୍ୱେଷଣ କରୁଅଛୁ। କହିଥିଲେ ମୋ ପଛେ ପଛେ ଆସ, ସେ ଯେ କେଉଁଠାରେ ଅଛନ୍ତି ସେହି ସ୍ଥାନକୁ ମୁଁ ତୁମମାନଙ୍କୁ ଘେନିଯିବି। ତତ୍ପରେ ସେ ସେମାନଙ୍କୁ ସିଧା ସଳଖ ଗୁପ୍ତ ସୈନ୍ୟ ସମାବେଶ ଆଡ଼କୁ ଘେନିଗଲେ, ଠିକ୍ ସେହି ସ୍ଥାନକୁ ଅଗ୍ରସର କରାଇନେଲେ ଯେଉଁ ସ୍ଥାନରେ ସୈନ୍ୟ ସମାବେଶଟି ଉପସ୍ଥିତ ଥିଲା। ପୁଣି ସେ ସେମାନଙ୍କୁ ପାଇପାରିଥିଲେ, ସେହି ଛାଉଣୀ ସ୍ଥାନକୁ ସେ ସେମାନଙ୍କୁ କଢ଼ାଇ ନେଲେ। ଆଉ ବାଇବଲ ଏପରି କହିଥିଲା ଯେ ସେ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ, ଏହା ତାହାକୁ ସମାଧାନ କରେ। ଆଜିକାଲିର ଲୋକଗୁଡାକ ଆତ୍ମିକ ରୂପେ ଏପରି ଭାବରେ ଅନ୍ଧ ଅଟନ୍ତି ଯେ ଯଦ୍ୟପି ପ୍ରଭୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ଅବତରଣ କରି ଆସନ୍ତି, ପୁଣି ବିଭିନ୍ନ କାର୍ଯ୍ୟକୁ ସାଧନ କରନ୍ତି, ଆଉ ପ୍ରତିଜ୍ଞା କରିଥିବା ସକଳ କର୍ମକୁ କରନ୍ତି, ତଥାପି ସେମାନେ ଏହାକୁ ଦେଖିପାରନ୍ତି ନାହିଁ। ସେମାନେ ଆତ୍ମିକ ରୂପେ ଅନ୍ଧ ଅଟନ୍ତି, ପରମେଶ୍ୱରଙ୍କୁ ଚିହ୍ନନ୍ତି ନାହିଁ, ତାଙ୍କର ମହାନ ସାମର୍ଥ୍ୟକୁ ବୁଝନ୍ତି ନାହିଁ। ତତ୍ପରେ ଏଲିଅଙ୍କ ଦିନମାନଙ୍କରେ ସେମାନେ ଯେ ସେ ପ୍ରକାର ଆତଙ୍କ ଦେଖାଇଥିଲେ ସେ କଥାକୁ ଆମେ ଧ୍ୟାନ ଦେଇ ଥାଉ। ଆଜିକାଲି ମଧ୍ୟ ସେମାନେ ଯେପରି ସମାନ ଧର ଆତଙ୍କ ଦେଖାନ୍ତି, ପରମେଶ୍ୱର ସେମାନଙ୍କୁ ଅନ୍ଧତାରେ ଆଘାତ କରନ୍ତି। ଆଜିକାଲି ସେମାନେ ଯୁକ୍ତିବାଢ଼ି କହନ୍ତି, ଆଶ୍ଚର୍ଯ୍ୟଜନକ କାର୍ଯ୍ୟଗୁଡାକ କହି ଯେପରି କିଛି ବିଷୟ ଆଦୌ ନାହିଁ, ସେପରି ଧରଣର କୌଣସି ପ୍ରକାର କଥା ଆଦୌ ନାହିଁ। ଏହିସବୁ ବିଷୟ କେବଳ ଉତ୍ତେଜନା ମାତ୍ରକ ଅଟେ। ଏଲିଅଙ୍କ ସମ୍ବନ୍ଧରେ ସେମାନେ ଠିକ ସେହି ପ୍ରକାରର ଯୁକ୍ତିକୁ ପୋଷଣ କରି କହିଥିଲେ, ଯେହେତୁ ସେ ଯେତେବେଳେ ଉର୍ଦ୍ଧକୁ ନୀତ ହୋଇଗଲେ ଆଉ ଏଲିସାୟ ତାଙ୍କ ସ୍ଥାନକୁ ଗ୍ରହଣ କଲେ, ସେ ଜଣେ ଯୁବକ ବ୍ୟକ୍ତି ଥିଲେ, ଟାଙ୍ଗଳା ମୁଣ୍ଡିଆ ଯୁବକ ରୂପେ ଜଣାଶୁଣା ଥିଲେ। ଛୋଟ ଛୋଟ ପିଲାମାନେ ତାଙ୍କ ପଛରେ ପଡ଼ିଗଲେ ଆଉ ଟାପୁଡ଼ା ମାରି ତାଙ୍କୁ କହିଲେ, ଆରେ ବୃଦ୍ଧ ଟାଙ୍ଗଳା ମୁଣ୍ଡିଆ, ତୁମେ ଏଲିଅଙ୍କ ସହିତ ଉର୍ଦ୍ଧକୁ କାହିଁକି ଗଲ ନାହିଁ। ଦେଖନ୍ତୁ, ପ୍ରଥମ ସୋପାନରେ ସେମାନେ ଏହାକୁ ଆଦୌ ବିଶ୍ୱାସ କରିନଥିଲେ। ଏତେ ଗୁଡ଼ିଏ ଆଶ୍ଚର୍ଯ୍ୟଜନକ କର୍ମ ହେଲା ଉତ୍ତର ସୁଦ୍ଧା ଲୋକମାନେ ତାଙ୍କୁ ବିଶ୍ୱାସ କରେ ନାହିଁ। ତତ୍ପରେ ପରମେଶ୍ୱରଙ୍କର ଏହି ମହାନ ବ୍ୟକ୍ତି ଜଣକ ଅଗ୍ନିମୟ ରଥରେ ଚଢ଼ି ସ୍ୱର୍ଗକୁ ରୂପାନ୍ତରିତ ହୋଇଯିବା ପରେ ସୁଦ୍ଧା ପରମେଶ୍ୱର ତାଙ୍କୁ ତଦ୍ରୂପ ଉଠାଇ ନେଲା ପରେ ମଧ୍ୟ ଲୋକମାନେ ସେଥିରେ ଆଦୌ ବିଶ୍ୱାସ କରିପାରିଲେ ନାହିଁ। ମାତ୍ର ସେମାନଙ୍କ ସନ୍ତାନଗଣଙ୍କୁ ଏହି ବ୍ୟକ୍ତିଙ୍କ ପଛରେ ଟାପୁରା ମାରି ଦୌଡ଼ିବାକୁ ଦେଲେ ଆଉ କହିଲେ, ଆରେ ବୁଢା ଟାଙ୍ଗରା ମୁଣ୍ଡିଆ, ତୁମେ ମଧ୍ୟ କାହିଁକି ଉର୍ଦ୍ଧକୁ ଉଠିଗଲ ନାହିଁ। ବୁଝନ୍ତି ତ, ତତ୍ପରେ ଏହି ଭାବରେ ଜଣକ ସେହି ପିଲାଗୁଡ଼ିକୁ ଅଭିଶାପ ଦେଲେ। ପୁଣି ଏକ ମାଈ ଭାଲୁ ବାହାରି ଆସି ସେମାନଙ୍କ ମଧ୍ୟରୁ 42 ଜଣଙ୍କୁ ବିଦୀର୍ଣ୍ଣ କଲା। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ସେତେବେଳେ ଯେପରି ଅବସ୍ଥାରେ ଥିଲା ଆଜି ମଧ୍ୟ ଅବସ୍ଥାଟି ତଦ୍ରୁପ ଧରଣର ଅଟେ। ସେମାନେ ବାକ୍ୟରେ ନିଜର ବ୍ୟକ୍ତିଗତ ଅର୍ଥକୁ ଯୋଗ କରନ୍ତି। ତେଣୁ ଯେପରି ଧରଣର ଏକ କର୍ମକୁ ସେମାନେ ଯଦି କରିବାକୁ ଚାହାନ୍ତି, ତେବେ ତାହା ତ ସେମାନଙ୍କ ଉପରେ ନିର୍ଭର କରେ, କିନ୍ତୁ ସେମାନେ ସେ ବିଷୟକୁ ଆମମାନଙ୍କୁ ବିଶ୍ୱାସ କରିବାକୁ ଚେଷ୍ଟା କରନ୍ତି। ଧର୍ମଶାସ୍ତ୍ର ବାଇବଲ ଆମମାନଙ୍କୁ ସତର୍କ କରି କହିଅଛି ଯେ ପରମେଶ୍ୱରଙ୍କ ଏହି ବଚନ କୌଣସି ପ୍ରକାରେ ବ୍ୟକ୍ତିଗତ ଅର୍ଥ ଲଗାଇ ବ୍ୟାଖ୍ୟା କରିବାର ବିଷୟ ନୁହେଁ। ପରମେଶ୍ୱର ନିଜର ଅର୍ଥ ପ୍ରକାଶକାରୀ ବ୍ୟାଖ୍ୟାକୁ ସ୍ୱୟଂରୁ କରନ୍ତି। ପରମେଶ୍ୱର ଆପଣଙ୍କ ବାକ୍ୟକୁ ସତ୍ୟ ବୋଲି ଅନୁମୋଦନ କରନ୍ତି ଆଉ ତାହା ଏହାର ପ୍ରକୃତ ଅର୍ଥ ପ୍ରକାଶକାରୀ ବ୍ୟାଖ୍ୟା ଅଟେ। ଯେପରିକି ମୁଁ ବହୁଧା କହିଥିଲି, ଆରମ୍ଭ ସମୟରୁ ସେ ତାହାକୁ କହିଥିଲେ ତହିଁରେ ଦୀପ୍ତି ହେଉ, ଆଉ ତତ୍ପରେ ସେଠାରେ ଦୀପ୍ତି ହେଲା। ତାହା କୌଣସି ପ୍ରକାରର ବ୍ୟାଖ୍ୟାକୁ ଆଦୌ ଆବଶ୍ୟକ କଲା ନାହିଁ, ତାହା ସଫଳ ହେଲା। ସେ କହିଥିଲେ ଜଣେ କୁମାରୀ ଗର୍ଭବତୀ ହେବେ ଆଉ ସେ ସେପରି ହୋଇଥିଲେ। ସେ ଯେ ଆପଣଙ୍କ ଆତ୍ମାଙ୍କୁ ଧାରି ଦେବେ ଏପରି କଥାକୁ ସେ କହିଥିଲେ ଆଉ ତାହା ସଫଳ କଲେ। ପୁଣି ସେ କହିଥିଲେ ଯେଉଁ କାର୍ଯ୍ୟଗୁଡାକୁ ଯୁଗାନ୍ତ ସମୟରେ ସେ କରିବେ ବୋଲି ପ୍ରତିଜ୍ଞା କରି କହିଥିଲେ ତାହାକୁ ସେ ଏତେବେଳେ ସଫଳ କରୁଅଛନ୍ତି। ଏହା ତ କୌଣସି ପ୍ରକାରର ଅର୍ଥ ପ୍ରକାଶକାରୀ ବ୍ୟାଖ୍ୟାକୁ ଆଦୌ ଆବଶ୍ୟକ କରେ ନାହିଁ। ପରମେଶ୍ୱର ନିଜର ବ୍ୟାଖ୍ୟାକୁ ସ୍ୱୟଂରୁ କରନ୍ତି। ଏହି ଜଣେ ମୂର୍ଖ ବ୍ୟକ୍ତି ଯେ କ'ଣ କହନ୍ତି ସେଥିରେ କିଛି ହେଲେ ଯାଇ ଆସେ ନାହିଁ, ତାହା ତ ପରମେଶ୍ୱରଙ୍କୁ ତିଳେ ମାତ୍ର ଅଟକାଇ ପାରେ ନା। ଯୀଶୁ ଯେତେବେଳେ ଏହି ଜଗତରେ ଥିଲେ ସେ ଅବିଶ୍ୱାସର ବାତାବରଣକୁ ଏତେ ଅଧିକ ରୂପେ ସମ୍ମୁଖୀନ ହୋଇଥିଲେ ଯେପରିକି ଆଜିକାଲି ଆମମାନେ ଆସର୍କ ରହିଛୁ, ହୋଇପାରେ କହିରୁ ମଧ୍ୟ ଅଧିକ, କିନ୍ତୁ ଏହା ତାଙ୍କୁ ଆଦୌ ଅଟକାଇ ନଥିଲା। ସେ ଆପଣ କାର୍ଯ୍ୟକୁ ସମ୍ପାଦନ କରି ଚାଲିଥିଲେ, ପୁଣି ତାଙ୍କର କର୍ତ୍ତବ୍ୟକୁ ସୁଚାରୁ ରୂପେ କରିଚାଲିଥିଲେ ଆଉ ସେ ଯାହା କିଛି କାର୍ଯ୍ୟକୁ କରିଥିଲେ ସେସବୁକୁ ପରମେଶ୍ୱର ସୁଦୃଢ଼ କରୁଥିଲେ। ସେ କହିଥିଲେ, ମୁଁ ସ୍ୱୟଂରୁ ଆସି ନାହିଁ, ମୁଁ ଆଉ ମୋର ପିତା ଏକ, ସେ ମୋ ମଧ୍ୟରେ ବାସ କରନ୍ତି। ଏହିସବୁ କର୍ମକୁ କରୁଥିବା ବ୍ୟକ୍ତି ଜଣକ ମୁଁ ନୁହେଁ, ଏହା ତ ସେହି ପିତାଙ୍କ କର୍ମ ଅଟେ ଯିଏକି ମୋ ମଧ୍ୟରେ ବାସ କରନ୍ତି। ଆଉ ମୁଁ ଯଦି ତାଙ୍କର କର୍ମଗୁଡାକୁ ନ କରେ ତେବେ ମୋତେ ବିଶ୍ୱାସ କର ନାହିଁ, କିନ୍ତୁ ମୁଁ ଯଦି କର୍ମଗୁଡାକୁ କରେ ଆଉ ତୁମେ ତଥାପି ମୋତେ ବିଶ୍ୱାସ ନ କର, ତେବେ କାର୍ଯ୍ୟଗୁଡାକୁ ତ ବିଶ୍ୱାସ କର। ଧ୍ୟାନ ଦିଅନ୍ତି ତ, ଅନର୍ଥରେ କହିଲେ ସେ ସେମାନଙ୍କ ପରି କହିଥିଲେ, ତୁମମାନେ ଧର୍ମଶାସ୍ତ୍ର ଗୁଡାକୁ ଅନୁସନ୍ଧାନ କରିଥାଅ। ସେ କହିଥିଲେ, ପୁଣି ସକଳ ଧର୍ମଶାସ୍ତ୍ରକୁ ବୁଝୁଥିବା ଯୋଗୁଁ ତୁମମାନେ ବୁଝିଥାଅ ଯେ ତୁମମାନେ ତହିଁରେ ଅନନ୍ତ ଜୀବନ ପାଇଅଛ, ଆଉ ସେହି ସବୁ ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦିଏ। ଆମେ କିପରି ଧରଣର ଏକ ମହାନ ବିବୃତ୍ତି! ଯୀଶୁ କହିଥିଲେ ଏଗୁଡାକ ତ ସେହି ସବୁ ଧର୍ମଶାସ୍ତ୍ର ଅଟନ୍ତି ଯେଉଁମାନେ କହନ୍ତି ଯେ ମୁଁ କିଏ ଅଟେ, ଆଉ ଏହା ତ ସେହି ସବୁ ଧର୍ମଶାସ୍ତ୍ର ଅଟନ୍ତି ଯାହା ଏହି କଥାକୁ କହେ ଯେ ଆମେ କେଉଁ ସମୟ ମଧ୍ୟରେ ଏତେବେଳେ ଅବସ୍ଥାନ କରୁଅଛୁ। ଆଉ ଯେ ସକଳ ଘଟଣାକୁ ଘଟିଥିବାର ବିଷୟକୁ ଆପଣମାନେ ଦେଖିଛନ୍ତି, ଏହା ତ ସ୍ୱୟଂରୁ ପରମେଶ୍ୱରଙ୍କ ଉପସ୍ଥିତି ଆପଣଙ୍କ ଲୋକମାନଙ୍କ ମଧ୍ୟରେ ଥିବାର ପ୍ରମାଣ ସ୍ୱରୂପ ଅଟେ। ପରମେଶ୍ୱରଙ୍କ ବିନୁ ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତି କିମ୍ବା ତୃତୀୟ ଶକ୍ତି ମୃତକୁ ଜୀବିତ କରିପାରନ୍ତି ନାହିଁ। ବର୍ତ୍ତମାନର ସମୟରେ ଯେଉଁ ସକଳ ଘଟଣା ଘଟୁଛି ସେହିସବୁକୁ ସଫଳ କରିବାରେ ଈଶ୍ୱରଙ୍କ ବିନୁ ଅନ୍ୟ କେହି ନାହାନ୍ତି। କାରଣ ବାଇବଲ ଏପରି କହିଅଛି ଯେ ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ବର୍ତ୍ତମାନ ଆଧୁନିକ ଯୁଗର ଲୋକମାନଙ୍କର ପ୍ରବୃତ୍ତିକୁ ଆମେ ଲକ୍ଷ୍ୟ କରୁ, କହନ୍ତି ଏବେ ତ ଆରେ ବା ସେହି ସବୁ ଦିନ ବିତି ସାରିଛି, ଆଶ୍ଚର୍ଯ୍ୟଜନକ କର୍ମ ଗୁଡାକୁ କହି ସେପରି କିଛି ବିଷୟ ଆଉ ନାହିଁ। ସେହିସବୁ ବ୍ୟକ୍ତି ସେମାନେ ତ ଉତ୍ତେଜନା ଭରପୁର ଥାଇ କାର୍ଯ୍ୟ କରିଥିଲେ। ଏଲିଓ ନାମଧାରୀ ସେହି ଭାବବାଦୀଙ୍କ ଠାରୁ ଶୁଣନ୍ତୁ, ସେମାନଙ୍କ ବିରୁଦ୍ଧରେ ପୁଣି ସେମାନଙ୍କର ସଂଗଠନ ଗୁଡାକ ବିରୁଦ୍ଧରେ ଚିତ୍କାର କରନ୍ତି। ଧ୍ୟାନ ଦିଅନ୍ତୁ, ଲକ୍ଷ୍ୟ କରନ୍ତୁ, ସେ ଏପରି ବାକ୍ୟ ଉଚ୍ଚାରଣ କରି କହିଥିଲେ ଯେପରିକି ସେ ସ୍ୱୟଂରୁ ପରମେଶ୍ୱର ଥିଲେ। ଏଲିଓ ଏପରି ଉଚ୍ଚ ଶବ୍ଦ କରି ବାକ୍ୟ ବାଦନ କରିଥିଲେ ଯେପରିକି ସେ ସ୍ୱୟଂରୁ ପରମେଶ୍ୱର ଥିଲେ। କହିଥିଲେ ସେ ପୁନଶ୍ଚ ନ କହିଲା ପର୍ଯ୍ୟନ୍ତ ଆକାଶରୁ ଟୋପାଏ କାକର ସୁଦ୍ଧା ଭୂମିରେ ପଡିବ ନାହିଁ। ଆମେନ୍। ଆଜ୍ଞା ହଁ, ତାହା ହିଁ ପରମେଶ୍ୱରଙ୍କର ଉପସ୍ଥିତିରେ ସେହି ଭାବବାଦୀ ଜଣକ ଅନେକ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରି ରହିଥିଲେ। ପୁରାତନ କାଳର ଭାବବାଦୀଗଣ, ପୁରାତନ ନିୟମ ଯୁଗରେ ଭାବବାଦୀଗଣ କିମ୍ବା ଅନ୍ୟ ଯେକୌଣସି ଯୁଗର ଭାବବାଦୀଗଣ, ସେମାନେ ବାକ୍ୟ ନ ହୋଇଯିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉପସ୍ଥିତିରେ ବାସ କରି ରହୁଥିଲେ। ସେମାନଙ୍କର ସମାଚାରଟି ସ୍ୱୟଂରୁ ବାକ୍ୟ ଅଟେ। ଆଉ ସେ ଯେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେପରି ଧରଣର ଏକ ନିର୍ଦ୍ଦେଶ ସୂଚକ କଥାକୁ କହିଥିଲେ, ଏହା ମନେ ପକାନ୍ତୁ। ପୁଣି ସେହି ବ୍ୟକ୍ତିଗଣ ପରମେଶ୍ୱରଙ୍କ ଠାରୁ ସେହି ସବୁ ବଚନକୁ ଯେତେବେଳେ ଲାଭ କରିଥିଲେ, ତଥାପି ସେମାନେ ଆପଣାର ବିଚାର ବୁଦ୍ଧିରେ ଏପରି ଭାବରେ ଆବଦ୍ଧ ଥିଲେ ଯେ ସେମାନେ ତଦ୍ୱାରା ପ୍ରଭାବିତ ଥାଇ ସେଥିରେ କିଛି ମନୋଯୋଗ କରିନଥିଲେ। ଏପରି ହୋଇପାରେ ତାହା ସେମାନଙ୍କ ଚିନ୍ତାଧାରା ବିରୁଦ୍ଧରେ ଥିଲା, ତାହା ଯେ ଉପଯୁକ୍ତ ଧରଣର ବିଷୟ ଥିଲା ସେ କଥାକୁ ସେମାନେ ସମ୍ଭବତଃ ବୁଝିବାରେ ସକ୍ଷମ ହୋଇନଥିଲେ। ଏହା ସତ୍ତ୍ୱେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ପରମେଶ୍ୱରଙ୍କ ସେହି ସତ୍ୟ ବଚନକୁ ସେମାନେ କହୁଥିଲେ, ମୁଁ ନ କହିଲା ପର୍ଯ୍ୟନ୍ତ ଆଉ ବର୍ଷା ବର୍ଷିବ ନାହିଁ। ଆରେ ବା କିପରି ଧରଣର ଦୃଢ଼ୋକ୍ତି ଅଟେ! ସେ ତ ପରମେଶ୍ୱରଙ୍କ ଉପସ୍ଥିତିରେ ରହି ଆସିଥିଲେ, ପୁଣି ଅତି ସିଦ୍ଧତାର ସହିତ ପ୍ରକଟିତ ହୋଇଥିଲେ। ଆଉ ମନେ ରଖନ୍ତୁ, ତାହା ଆମୋସ 3:7 ପଦକୁ ଅନୁସରଣ କରେ, ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟତ ବକ୍ତା ମାନଙ୍କ ପ୍ରତି ପ୍ରକାଶ ନ କଲେ କିଛି କରିବେ ନାହିଁ। କହିଥିଲେ ବୁନ୍ଦାଏ ବର୍ଷା ଜଳ ସୁଦ୍ଧା ପଡିବାକୁ ଯାଉ ନାହିଁ। ସର୍ବପ୍ରଥମେ ସେ ଯେପରି କହିଥିଲେ, ସେମାନେ ତାଙ୍କୁ ପରିହାସ କଲେ, ସେ ଯେ ଜଣେ ବାଚାଳ ଅଟନ୍ତି, ଏପରି କଥାକୁ ସେମାନେ ବିଚାର କଲେ ଯାହା ଧର୍ମାନ୍ଧ ବୋଲି ବୁଝାଏ। କିନ୍ତୁ ସେ ଯେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ପୁଣି ବୃଷ୍ଟି ଆଦୌ ହେବ ନାହିଁ, ସେପରି ଧରଣର ବାକ୍ୟକୁ ହାସଲ କରିଥିଲେ, ସେ କଥାକୁ ଧ୍ୟାନ ଦିଅନ୍ତୁ। ଆଉ ପରମେଶ୍ୱର ସେପରି ଧରଣର ଏକ କାର୍ଯ୍ୟକୁ କଲା ପୂର୍ବେ ସେହି ଯୋଜନାଟିକୁ ଆପଣାର ଦାସ ଏଲିଅଙ୍କ ଠାରେ ସେ ପ୍ରଥମେ ପ୍ରକଟ କରିଥିଲେ। ସେ ତ ଜଣେ ପ୍ରକଟିତ ହୋଇଥିବା ପୁଣି ପ୍ରମାଣ ସିଦ୍ଧ ହୋଇଥିବା ଜଣେ ଭାବବାଦୀ ଥିଲେ, ତେଣୁ ପ୍ରଜାଗଣଙ୍କୁ ନିହାତି ପକ୍ଷେ ମନ ପରିବର୍ତ୍ତନ କରିବାକୁ ଥିଲା। କିନ୍ତୁ ତାହା କରିବା ପରିବର୍ତ୍ତେ ସେମାନେ ତାଙ୍କର ପରିହାସ କଲେ, କହିଲେ ଆରେ ବା ଆମମାନଙ୍କ ନିକଟରେ ବର୍ଷା ଜଳ ପ୍ରଚୁର ପରିମାଣରେ ଗଚ୍ଛିତ ଅଛି, ବଡ ବଡ଼ ନଦୀବନ୍ଧ ଗୁଡାକରେ ପୁଣି ଭରପୁର ହୋଇ ପାଣି ଭରପୁର ହୋଇ ରହିଅଛି, ନଦୀ ଗୁଡାକର ପ୍ରଭାବ ଖୁବ୍ ଉତ୍ତମ ରୂପେ ଭରପୁର ଅବସ୍ଥାରେ ପ୍ରଭାବିତ ହେଉଛନ୍ତି। ବାଇବଲ ଏପରି କହିଥିଲା ଯେ ଏପରିକି 3.5 ବର୍ଷ ପର୍ଯ୍ୟନ୍ତ ବୃଷ୍ଟି ଅବା କାକର କିଛି ହେଲେ ପଡିବ ନାହିଁ। ସକଳ ପୁଷ୍କରଣୀ ପୁଣି ଜଳଧାରା ଆଦି ପ୍ରତ୍ୟେକ ସ୍ଥାନର ଶୁଖି ଯାଇଥିଲେ। ସେହି ଜଣକ ତ ଉକ୍ତ ବ୍ୟକ୍ତି ନଥିଲେ, ତାହା ତ ସେହି ପରମେଶ୍ୱର ଥିଲେ ଯିଏକି ସେହି ବ୍ୟକ୍ତି ଏଲିଅଙ୍କ ଦ୍ୱାରା କଥାବାର୍ତ୍ତା କରୁଥିଲେ, ତାହା ତ ମୁଁ ଅଟେ ସେହି ଜଣକ ଥିଲେ। ସେ କଥାଟିକୁ ଆମମାନେ ସବୁବେଳେ ଜାଣୁ। ଆମ୍ଭେମାନେ ସେ କଥାକୁ ଧ୍ୟାନ କରିଥିଲୁ ଯେ ଏହି ଜଣେ ବ୍ୟକ୍ତି ଯେତେବେଳେ ପୋଷିତ ହୁଅନ୍ତି, ପରମେଶ୍ୱରଙ୍କଠାରୁ ପ୍ରେରିତ ବ୍ୟକ୍ତି ଜଣକ ଥିଲେ, ପରମେଶ୍ୱରଙ୍କର ଅଭିଷିକ୍ତ ବ୍ୟକ୍ତି ଜଣକ ଥିଲେ, ସତ୍ୟନିଷ୍ଠ ନିର୍ଦ୍ଦେଶ ସଦାପ୍ରଭୁ ଏହି କଥା କହନ୍ତି ତାହାର ସହିତ ଥାଇ ଅଭିଷିକ୍ତ ହୋଇଥିଲେ, ତେବେ ତ ସମାଚାର ବାହକ ଜଣକ ପୁଣି ସମାଚାରଟି ଏକ ପୁଣି ଅଭିନ୍ନ ହୋଇଥାଏ। ଯେହେତୁ ବାକ୍ୟ ପରେ ବାକ୍ୟକୁ ପରିଚିତ କରାଇ ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ତାହାକୁ ପ୍ରତିନିଧିତ୍ୱ କରାଇବା ଉଦ୍ଦେଶ୍ୟରେ ସେ ପ୍ରେରିତ ଅଟନ୍ତି। ସେହି ହେତୁ ସେ ଆଉ ତାଙ୍କର ସମାଚାରଟି ଏକାକାର ଅଟନ୍ତି। ଏହି ଜଣେ ସାଙ୍ଗଠନିକ ବ୍ୟକ୍ତି ସଂଗଠନର ପୃଷ୍ଠପୋଷକ ଅଧୀନରେ ଥାଇ ସେ ଆ ମଣ୍ଡଳୀ ଏକାକାର ଅଟନ୍ତି ବୋଲି ବିଚାର କରନ୍ତି। କୌଣସି ଏକ ସଂଗଠନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜଣେ ଈଶ୍ୱର ତତ୍ତ୍ୱବିତ୍ ଆପଣାର ଈଶ୍ୱର ତତ୍ତ୍ୱ ଜ୍ଞାନର ଅଧୀନରେ ଥାଇ ସେ ଆଉ ତାଙ୍କ ବଚନ ଉଭୟ ଏକାକାର ଅଟନ୍ତି। ମଣ୍ଡଳୀର ଈଶ୍ୱର ତତ୍ତ୍ୱ ଜ୍ଞାନଟି ଜଣେ ଈଶ୍ୱର ତତ୍ତ୍ୱବିତ୍ ଉଭୟ ତାହା ହିଁ ଅଟନ୍ତି। ଏହା ତ ନିହାତି ପକ୍ଷେ ଉପଯୁକ୍ତ ବିଷୟ ଅଟେ। ତତ୍ପରେ କେହି ଜଣେ ଅନ୍ୟ ବ୍ୟକ୍ତି ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହାର ନିର୍ଦ୍ଦେଶନା ସହିତ ଆସନ୍ତି, ସେତେବେଳେ ସେହି ଜଣକ ପୁଣି ତାଙ୍କର ସମାଚାରଟି ଏକାକାର ଅଟେ, ଉଭୟ ସମାନ ଅଟନ୍ତି। ଆଉ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଏହାର ପ୍ରେରଣାର ସହିତ ଏଲିଓ ଯେତେବେଳେ ଉପସ୍ଥିତ ହେଲେ ସେତେବେଳେ ସେ ଆଉ ତାଙ୍କର ସମାଚାରଟି ଅଭିନ୍ନ ପୁଣି ଏକାକାର ଥିଲେ। ଠିକ ଯୀଶୁ ଯେପରି ଥିଲେ, ସେ ଯେତେବେଳେ ଆସିଥିଲେ ଯୋହନ ଏକ ଅଧ୍ୟାୟ ଅନୁସାରେ ସେ ଆଉ ବଚନ ଏକ ଥିଲେ। ତେଣୁ ପରମେଶ୍ୱରଙ୍କ ବଚନ ପୁଣି ସମାଚାରର ବାହକ ସେଇ ଯୁଗର ଦୂତ ଜଣକ ଉଭୟ ସ୍ୱୟଂ ଏକାକାର ଆଉ ଅଭିନ୍ନ ବିଷୟ ଥିଲେ, ସମସ୍ତେ ସମାନ ଥିଲେ, ସବୁବେଳେ ସମାନ ଥିଲେ। ତାହା ହିଁ ନିରାଟ ସତ୍ୟ କଥା ଅଟେ। ଯେଉଁ ବଚନଟିକୁ ଭାବବାଣୀ କରାଯାଇ କଥିତ ହୋଇଥିଲା ଯୀଶୁ ସେହି ବଚନଟି ଥିଲେ। ଯାହା କିଛି ଘଟଣା ଘଟିବ ବୋଲି ଭାଓବାଦୀଗଣ ପୂର୍ବାଭାସ କରି କହିଥିଲେ ତାହା ହିଁ ପ୍ରଭୁ ଯୀଶୁ ଥିଲେ। ଜଣେ କୁମାରୀ କନ୍ୟା ଗର୍ଭବତୀ ହେବେ, ପୁଣି ଏହି ସନ୍ତାନଙ୍କୁ ଜାତ କରିବେ, ତାହାରି ସଫଳୀକରଣର ପରିପ୍ରକାଶ ସେ ଥିଲେ। ବହୁ ପୁରା କାଳରୁ ପ୍ରାରମ୍ଭିକ ସମୟରେ ପରମେଶ୍ୱର ସେମାନଙ୍କୁ ଏପରି ପ୍ରତିଜ୍ଞା ଦେଇ କହିଥିଲେ ଯେ ନାରୀର ବଂଶ ଶୈତାନର ମସ୍ତକ ଚୂର୍ଣ୍ଣ କରିବ, ଆଉ ସେ ତାହାର ଗୋଇଠିକି ଆଘାତ କରିବ। ଭାବବାଣୀର ଏହିସବୁ ବାକ୍ୟ ଦତ୍ତ ହୋଇସାରିଥିଲା। ଦାଉଦ ଉଚ୍ଚ ସ୍ୱରରେ ଚିତ୍କାର କରି କହୁଥିଲେ, ବିଗତ ଯୁଗଗୁଡାକର ସକଳ ଭାବବାଦୀ ପୁରାତନ କାଳରୁ ତାଙ୍କ ବିଷୟରେ ଭାବବାଣୀ କରି କହୁଥିଲେ। ସେ ତ ପ୍ରକଟୀକୃତ ହୋଇସାରିଥିବା ବଚନ ଥିଲେ। ହାଲେଲୁୟା! ମୁଁ ଯେ କେଉଁ ସ୍ଥାନରେ ଉପସ୍ଥିତ ହେବାକୁ ଯତ୍ନ କରୁଅଛି ସେ କଥାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି? ଆଜିର ପ୍ରାତକାଳରେ ଅତି ସୁସ୍ପଷ୍ଟତାର ସହିତ ଅତି ସହଜ ଭାଷାରେ ମୁଁ ଆପଣଙ୍କୁ ସେ ବିଷୟ କହିଥିଲି। ଆପଣଙ୍କର ଜୀବନ୍ତ ମଣ୍ଡଳୀରେ କନ୍ୟାର ଗହଣରେ ଜୀବିତ ଈଶ୍ୱରଙ୍କ ଅଧିକାରକୁ ଆପଣମାନେ ଲକ୍ଷ୍ୟ କରନ୍ତି ନାହିଁ କି? ଆପଣଙ୍କର ଜୀବନ୍ତ ମଣ୍ଡଳୀରେ କନ୍ୟାର ଗହଣରେ ଜୀବିତ ଈଶ୍ୱରଙ୍କ ଅଧିକାରକୁ ଆପଣମାନେ ଲକ୍ଷ୍ୟ କରନ୍ତି ନାହିଁ କି? ପୀଡ଼ିତଗଣ ଆରୋଗ୍ୟତ ଲାଭ କରିଛନ୍ତି, ମୃତଗଣ ଜୀବିତ ହୋଇଛନ୍ତି, ଲଙ୍ଗଳା ବ୍ୟକ୍ତି ଚଲାବୁଲା କରିପାରିଛନ୍ତି, ଅନ୍ଧଗଣ ଦେଖିପାରିଛନ୍ତି। ସୁସମାଚାରର ସନ୍ଦେଶଟି ସାମର୍ଥ୍ୟ ସହିତ ପ୍ରେରିତ ହୋଇଥାଏ, ଯେହେତୁ ସମାଚାରଟି ପୁଣି ସନ୍ଦେଶ ବାହକ ଜଣକ ଉଭୟ ଏକ ପୁଣି ଅଭିନ୍ନ ଅଟନ୍ତି। ଏକ ବ୍ୟକ୍ତିଙ୍କ ମଧ୍ୟରେ ବାସ କରି ବଚନଟି ମଣ୍ଡଳୀ ମଧ୍ୟରେ ଅବସ୍ଥିତ ଅଟନ୍ତି। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେପରି ଏକ ନିର୍ଦ୍ଦେଶ ସହିତ ଥାଇ ସେ ସେହି ସ୍ଥାନ ଯେତେବେଳେ ଯାଇ ଉପସ୍ଥିତ ହେଲେ, ପରମେଶ୍ୱରଙ୍କ ବଚନଟି ସେତେବେଳେ ଏଲିଆଙ୍କ ମଧ୍ୟରେ ବାସ କରି ରହିଥିଲେ। ପୁଣି ସେ କହିଥିଲେ ଏପରି ଅଟେ ଯେ ବର୍ଷା ଆଉ ବର୍ଷୁ ନାହିଁ। ସେହି ଜଣକ ତ ଏଲିଓ ଆଦୌ ନଥିଲେ, ମାତ୍ର ଏଲିଓଙ୍କ ମଧ୍ୟରେ ସେହି ପରମେଶ୍ୱର ଥିଲେ। ଯେପରିକି ଖ୍ରୀଷ୍ଟିଆନ ବୈଜ୍ଞାନିକ ନାରୀ ଜଣକ ଏକଥା ମୋତେ କହିଥିଲେ, ସେ କଥାକୁ ମୁଁ ବହୁବାର କହିଥିଲି, ସେ ବିଷୟକୁ ଉଲ୍ଲେଖ କରି ମୁଁ ବହୁବାର କହିସାରିଛି। ସେ କହିଥିଲେ, ଶ୍ରୀମାନ ବ୍ରହ୍ମ ମହାଶୟ, ଆପଣ ଯୀଶୁଙ୍କ ଉପରେ ଆବଶ୍ୟକତାରୁ ଅଧିକ କିଛି ଗୁରୁତ୍ୱ ଦେଉଛନ୍ତି। ମୁଁ କହିଥିଲି ମୁଁ ଏପରି ଭରସା କରେ ଯେ ତାହା ହିଁ କେବଳ ଏକମାତ୍ର ବିଷୟ ଅଟେ ଯାହା ପାଇଁ ମୋତେ ନିହାତି ପକ୍ଷେ ଉତ୍ତର ଦେବାକୁ ହିଁ ଅଛି। ସେ କହିଥିଲେ, ଆପଣ ତାଙ୍କୁ ଅଲୌକିକ କରି ପ୍ରସ୍ତୁତ କରିବାକୁ ଯତ୍ନ କରୁଅଛନ୍ତି। ମୁଁ କହିଥିଲି ସେ ତ ପ୍ରକୃତରେ ଅଲୌକିକ ଥିଲେ। କହିଥିଲେ, ଆରେ ବା, ସେ ଜଣେ ଭାବାଦୀ ଥିଲେ, ସେ ଜଣେ ଉତ୍ତମ ବ୍ୟକ୍ତି ଥିଲେ, କିନ୍ତୁ ସେ ଜଣେ ଅଲୌକିକ ବ୍ୟକ୍ତି ଆଦୌ ନଥିଲେ। ତତ୍ପରେ ମୁଁ କହିଥିଲି, ଆଚ୍ଛା ତେବେ ମୋତେ ବାକ୍ୟରୁ କେବଳ ଗୋଟିଏ ମାତ୍ର ଉକ୍ତିକୁ ଦେଖାଇ ଦିଅନ୍ତୁ ଯାହା କହେ ଯେ ସେ ସେପରି ଅଲୌକିକ ବ୍ୟକ୍ତି ଆଦୌ ନଥିଲେ। ସେ କହିଥିଲେ, ଯୌହନ ଲିଖିତ ସୁସମାଚାରରେ ଏପରି ପ୍ରକାଶ କରାଯାଏ ଯେ ସେ କାନ୍ଦିଲେ। ଲାଜରଙ୍କ କବର ପାଖକୁ ସେ ଯେତେବେଳେ ଯାଇଥିଲେ ସେତେବେଳେ ସେ କାନ୍ଦିଥିଲେ। ଆଚ୍ଛା ତେବେ ମୁଁ କହିଲି, ନିଶ୍ଚିତ ରୂପେ ସେ କାନ୍ଦିଥିଲେ, ସେ ତ ମନୁଷ୍ୟ ପୁଣି ଅଲୌକିକ ଉଭୟଟି ଥିଲେ। କାନ୍ଦୁଥିବା ଅବସ୍ଥାରେ ସେ ଜଣେ ମଣିଷ ଥିଲେ, ତଥାପି ମୃତକୁ ଜୀବିତ କରି ଉଠାଇବା ପାଇଁ ତାଙ୍କୁ ଈଶ୍ୱର ରୂପେ ପରିଚିତ ହେବାକୁ ଥିଲା, ତାହା ହିଁ ନିରାଟ ସତ୍ୟ କଥା। ମୁଁ କହିଲି, ପୀଡ଼ିତ ଥିବା ସମୟରେ ସେ ଜଣେ ମନୁଷ୍ୟ ଥିଲେ, ମାତ୍ର ପାଞ୍ଚଟି ରୋଟି ଆଉ ଦୁଇଟି ମାସରେ 5000 ଲୋକଙ୍କୁ ଭୋଜନ କରାଉଥିବା ସମୟରେ ସେ ଈଶ୍ୱର ଥିଲେ, ତାହା ହିଁ ସତ୍ୟ କଥା। ନୌକାର ମଙ୍ଗଳ ଶେଷ ଭାଗରେ ଶୋଇଥିବା ଅବସ୍ଥାରେ ସେ ଜଣେ ମନୁଷ୍ୟ ଥିଲେ ସତ, ମାତ୍ର ତାଙ୍କ ମଧ୍ୟରେ ବାସ କରି ରହିଥିବା ସତ୍ତା ଜଣକ ଈଶ୍ୱର ଥିଲେ, ଯିଏକି ଢେଉର ଉତ୍ତୋଳିତ ତରଙ୍ଗକୁ ଶାନ୍ତ କରିପାରିଥିଲେ। କେଉଁ କାରଣରୁ? ଯେହେତୁ ସେ ପୁଣି ତାଙ୍କର ସମାଚାରଟି ଏକ ଆଉ ଅଭିନ୍ନ ଥିଲେ। ସେ କହିଥିଲେ, ମୁଁ ଆଉ ମୋର ପିତା ଏକ, ମୋର ପିତା ମୋ ମଧ୍ୟରେ ବାସ କରନ୍ତି। ସେ ତ ଶରୀରରେ ଥାଇ ପରମେଶ୍ୱରତ୍ୱର ସମ୍ପୂର୍ଣ୍ଣତା ଆଉ ପରିପୂର୍ଣ୍ଣତା ଥିଲେ। ମୁଁ ସପ୍ତ ମଣ୍ଡଳୀୟ ଯୁଗକୁ ପ୍ରଚାର କରୁଥିବା ଅବସରରେ ସେଦିନ ତାହା ଏକ ଗୁରୁତର ବିଷୟର ଭାବନା ଥିଲା। ତାହାର ସହିତ ଆରମ୍ଭ କରିବାକୁ ଯାଇ ସେହି ସବୁ ବିଷୟ ସହିତ ଯୀଶୁଙ୍କୁ ଉପସ୍ଥିତ ଥିବାର ଭାବକୁ ମୁଁ ଦେଖାଇ ପାରିନଥିଲି। ତାଙ୍କ ଉପରେ ଶୁକ୍ରବର୍ଣ୍ଣର ଯୋଗାଟିକୁ ପଡିଥିବାର ବିଷୟକୁ ମୁଁ ପ୍ରସ୍ତୁତ କରିପାରିନଥିଲି। କହିଥିଲେ ତାଙ୍କର କେଶ ପଶମ ପରି ଶୁକ୍ରବର୍ଣ୍ଣ ଥିଲା। ଜଣେ 33 ବର୍ଷ ବୟସ୍କ ବ୍ୟକ୍ତି ବରଫ ପରି ଶୁଭ୍ର ବର୍ଣ୍ଣର କେଶଧାରୀ ମଣିଷ କିପରି ଭାବରେ ଯେ ହୋଇପାରିଥିଲେ ସେ କଥାକୁ ମୁଁ ଆଦୌ ବୁଝିପାରିନଥିଲି। ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଜଣେ ଈଶ୍ୱର ତତ୍ତ୍ୱବିତ୍ଙ୍କୁ ପେଣ୍ଟିକୋଷ୍ଟାଲ ମତବାଦର ଜଣେ ଈଶ୍ୱର ତତ୍ତ୍ୱବିତ୍ ବ୍ୟକ୍ତିଙ୍କୁ ମୁଁ ଡାକିଥିଲି। ହଁ, ସେହି ଜଣକ ଭାଇ ଜ୍ୟାକ୍ ମୋର୍ ଥିଲେ। ସେ ଜଣେ ଚତୁର ପୁଣି ଅତି ଜ୍ଞାନୀ ବ୍ୟକ୍ତି ଅଟନ୍ତି। ସେ କହିଥିଲେ, ଭାଇ ବ୍ରାହ୍ମ ମହିମାନ୍ୱିତ ଅବସ୍ଥାରେ ସେହି ଜଣଙ୍କ ଯୀଶୁ ଥିଲେ। ସେହି ମହିମାନ୍ୱିତ ହେଲା ପରେ ତାହା ହିଁ ସେହି ଅବସ୍ଥାର ପରିଚୟ ଥିଲା ଯହିଁରେ ଯୀଶୁ ଦେଖିବାକୁ ମିଳିଥିଲେ। ମୁଁ କହିଥିଲି ନୁହେଁ, ସେପରି ବିଷୟକୁ ମୁଁ ଆଦୌ ବିଶ୍ୱାସ କରି ନପାରେ, ସେପରି ଆଦୌ ନୁହେଁ। ମୁଁ କହିଥିଲି, ଆଚ୍ଛା ତେବେ ଭାଇ ମୋର ଆପଣଙ୍କୁ ଅଶେଷ ଧନ୍ୟବାଦ ଦିଏ। ମୁଁ ସେଠାରେ ଥିବା କୋଠରୀ ଭିତରକୁ ପଶିଗଲି ଆଉ ଈଶ୍ୱରଙ୍କ ସହିତ ପ୍ରାର୍ଥନାରେ କଥାବାର୍ତ୍ତା କରିବାରେ ଲାଗିଲି। ତାଙ୍କରି ବିଷୟକୁ ଡାନିଏଲ ପୁସ୍ତକରୁ ପାଇବା ନିମନ୍ତେ ମୋର କନ୍ଫିଡେନ୍ସ ପୁସ୍ତକକୁ ମୁଁ ଖୋଲିବାରେ ଲାଗିଲି, ଯେଉଁ ଅଧ୍ୟାୟରେ ଏପରି କଥିତ ହୋଇଥିଲା, ପୁଣି ଅନେକ କାଳର ବୃଦ୍ଧ ଉପବିଷ୍ଟ ହେଲେ ତାଙ୍କ ମସ୍ତକର କେଶ ବିଶୁଦ୍ଧ ଲୋମ ବିଶୁଦ୍ଧ ମେଷଲୋମ ତୁଲ୍ୟ ଥିଲା। ମୁଁ କହିଲି, ହେ ପ୍ରଭୁ, କଣ ଯେ କହିବାକୁ ହେବ ସେ କଥା ମୋହର ଅଜଣା, ତଥାପି ମୁଁ ଏକ ପ୍ରକାର ଦାୟିତ୍ୱର ସହିତ ରହିଅଛି। ମୁଁ ଏକ ଦାୟିତ୍ୱକୁ ବହନ କରିସାରିଅଛି। ପୁଣି ତାହା ତ ସପ୍ତ ମୋହର ଉନ୍ମୋଚନର ପୂର୍ବାବସ୍ଥାର ଘଟଣା ଥିଲା। ପୁଣି ମନେ ରଖିଥାନ୍ତୁ, ସପ୍ତ ମୋହର ରହସ୍ୟଟି ଉନ୍ମୋଚନ ହେବା ପୂର୍ବେ, ଏହାର ପ୍ରାୟ ବର୍ଷକରୁ କିଛିଟା ଅଧିକ ସମୟ ପୂର୍ବେ ଏହା ଘଟିଥିଲା। ମୁଁ ସେହି କୋଠରୀ ମଧ୍ୟରେ ଉପସ୍ଥିତ ଥାଇ ପ୍ରାର୍ଥନା କରୁଥିଲି, ହେ ପ୍ରଭୁ, ଏହା କିପରି ଧରଣର ଏକ ବିଷୟ ଥିଲା। ତତ୍ପରେ ମୁଁ ଚାହିଁ ଦେଖିଲି, ସେଠାରେ ସମ୍ମୁଖରେ ସେ ଉଭା ହୋଇଥିଲେ। ସେଠାରେ ଜଣେ ବ୍ୟକ୍ତି ଠିଆ ହୋଇଥିଲେ, ପୁଣି ସେ ନ୍ୟାୟାଧୀଶ ଥିଲେ, ପୁଣି ସେ ଶୁକ୍ରବର୍ଣ୍ଣର ଚୋଘାଟିଏ ପିନ୍ଧିଥିଲେ। ପୁରା କାଳରେ ମାନ୍ୟଗଣ୍ୟ ବିଚାରପତି ଗଣ ସେମାନେ ଏକ ଶୁକ୍ରବର୍ଣ୍ଣର ଚୋଘାକୁ ପିନ୍ଧୁଥିଲେ, ସେ କଥାକୁ ପରିଚିତ କରାଇବା ପାଇଁ ଯେ ସେ ହିଁ କେବଳ ସର୍ବଶ୍ରେଷ୍ଠ ଅଧିକାରୀ ଥିଲେ। ତତ୍ପରେ ଯୀଶୁଙ୍କୁ ଏକ ଶୁକ୍ରବର୍ଣ୍ଣର ଚୋଘାକୁ ପିନ୍ଧିଥିବା ବିଷୟକୁ ମୁଁ ଯେତେବେଳେ ଦେଖିଥିଲି, ମୁଁ କହିଥିଲି, ଆମମାନେ ଜାଣିଥିବା ସେହି ସତ୍ୟ କଥାକୁ ଏହା କେବଳ ପ୍ରକଟ କରିଥାଏ, ଅର୍ଥାତ୍ ସେ ହିଁ କେବଳ ଏକମାତ୍ର ସର୍ବଶ୍ରେଷ୍ଠ ଅଧିକାରୀ ଅଟନ୍ତି। ରୂପାନ୍ତରିତ ପର୍ବତ ଉପରେ ସେହି ସମାନ କଥାଟିକୁ ପରମେଶ୍ୱର ସାକ୍ଷ୍ୟ ଦେଇ କହିଥିଲେ, ଏହି ଜଣଙ୍କ ମୋର ପ୍ରିୟ ପୁତ୍ର, ଏହାଙ୍କୁ ଶ୍ରବଣ କର, ସେ ହିଁ ସର୍ବଶ୍ରେଷ୍ଠ ଅଧିକାରୀ ଅଟନ୍ତି। ତତ୍ପରେ ପୂର୍ବର ସେହି ସ୍ଥାନରେ ସପ୍ତ ମୋହର ଗୁଡାକର ପ୍ରାରମ୍ଭିକ ଅବସ୍ଥାରେ ଯେତେବେଳେ ସେହି ସାତ ଜଣ ଦୂତ ଏକ ପିରାମିଡ୍ର ଆକୃତି ବିଶିଷ୍ଟ ଥାଇ ଓହ୍ଲାଇ ଆସିଲେ, ସେଠାରେ ଆସି ଉପସ୍ଥିତ ହେଲେ, ପୁଣି ମୋତେ ଆଦେଶ ଦେଇ କହିଲେ, ଏଠାକୁ ଫେରି ଚାଲିଯାଅ, ପୁଣି ସେହି ସପ୍ତ ମୋହର ଗୁଡାକର ବିଷୟରେ ପ୍ରଚାର କରି କୁହ, ଆଉ ସେ ମୋର ସହବର୍ତ୍ତୀ ହୋଇ ରହିବେ। ସେହି ହଜିଯାଇଥିବା ବିଷୟ ଗୁଡାକ ଯେ କିପରି ଧରଣର ଗୃହ ରହସ୍ୟମାନ ଥିଲା, ସେଗୁଡାକ ସେ ମୋତେ ଦର୍ଶନ କରାଇଥିଲେ। ମୁଁ ସବୁବେଳେ ବିଚାର କରୁଥିଲି ଯେ ଏହା ପୁସ୍ତକର ପଛପାଖର ଅଂଶରେ ମୁଦ୍ରାଙ୍କନ ହୋଇ ରହିଥିଲା, ପୁଣି ଏହା ଏପରି କିଛି ବିଶ୍ୱାସ ଧରଣର ବିଷୟ ଥିଲା ଯାହାକି ପୁସ୍ତକ ମଧ୍ୟ ଲିଖିତ ହୋଇନଥିଲା, କିନ୍ତୁ ଏହା ଏକ ଭିନ୍ନ ଧରଣର ରୂପକୁ ଧାରଣ କରି ରହିଥିଲା, ଆଉ ସେ ଯେ ଏହାକୁ କରି ନ ପାରନ୍ତି ସେ କଥାଟି ପରିଚୟଭୁକ୍ତ ହୋଇଥିଲା। ଏହା ତ ସେପରି କିଛି ବିଷୟ ନୁହେଁ ଯାହାକି ପୁସ୍ତକର ମଧ୍ୟ ଲିଖିତ ହୋଇଅଛି, ଏହା ତ ଏପରି ଏକ ବିଷୟ ଯାହାକି ପୁସ୍ତକ ମଧ୍ୟରେ ଗୁପ୍ତ ହୋଇ ରହିଅଛି। ଯେହେତୁ ଯେ କେହି ଏଥିରୁ ଗୋଟିଏ ବାକ୍ୟକୁ କାଟି ପକାଏ କିମ୍ବା ଏଥିରେ କିଛି ଯୋଗ କରେ, ତେଣୁ ଏହା ଏକ ଭେଦପୂର୍ଣ୍ଣ ବିଷୟ ଅଟେ ଯାହାକି ଏହି ପୁସ୍ତକ ମଧ୍ୟରେ ରହିଅଛି, ଏହି ସପ୍ତ ମଣ୍ଡଳ ଯୁଗରେ ନିହିତ ହୋଇ ରହିଅଛି। ଏଗୁଡାକ ମଧ୍ୟରୁ ପ୍ରତ୍ୟେକ ଯୁଗ ଏକ ଭେଦପୂର୍ଣ୍ଣ ଅର୍ଥକୁ ପ୍ରସ୍ତୁତ କରିଥିଲେ, ଯାହାରେ ବାପ୍ତିଜିତ ହେବା ବିଷୟଟିକୁ ପୁଣି ସେହି ସବୁ ଅନ୍ୟାନ୍ୟ ବିଷୟକୁ ଯାହା ପରେ ସେମାନେ ଦୀର୍ଘଦିନ ଧରି ଦ୍ୱନ୍ଦ୍ୱରେ ଥିଲେ ସେଗୁଡାକ ପ୍ରସ୍ତୁତ କରିଥିଲେ। ତତ୍ପରେ ସେହି ବାଦଲଟି ଯେତେବେଳେ ଉପରକୁ ଚାଲିଗଲେ, ସୁଦୂରବର୍ତ୍ତୀ କାଲିଫର୍ଣ୍ଣିଆ ସ୍ଥିତ ମାନମନ୍ଦିରଟି, ମେକ୍ସିକୋ, ପୁଣି ଟ୍ୟୁସନର ସମସ୍ତ ଅଞ୍ଚଳ ଆଉ ବିଭିନ୍ନ ସ୍ଥାନର ମାନମନ୍ଦିର ଗୁଡାକ ଏହାର ଆଲୋକଚିତ୍ରଟିକୁ ଉଠାଇଥିଲେ, ତାହା ତ ଏକ ରହସ୍ୟପୂର୍ଣ୍ଣ ଦୃଶ୍ୟ ଥିଲା। ଏଠାରେ ଠିକ୍ ପଛ ପାଖରେ ଭାଇ ଫ୍ରେଡ୍ ସ୍ୱଚ୍ଛମ୍ୟାନ ବସିଛନ୍ତି, ପୁଣି ମୁଁ ଆଉ ଭାଇ ଜେନି ନର୍ମ୍ୟାନ ସେଠାରେ ଠିଆ ହୋଇ ରହିଥିଲୁ, ପୁଣି ଆମମାନଙ୍କର ଉପସ୍ଥିତିରେ ତାହା ଉପରକୁ ନୀତ ହୋଇଥିଲା। ସେମାନେ ଏହାର ଆଲୋକଚିତ୍ରଟିକୁ ଉଠାଇଥିଲେ ସତ, ତଥାପି ଏହା ଯେ କିପରି ଧରଣର ଏକ ଦୃଶ୍ୟ ଥିଲା ସେ କଥାକୁ ସେମାନେ ଅଦ୍ୟାବଧି ଜାଣନ୍ତି ନାହିଁ। ଏଠାରେ କିଛି ଦିନ ପୂର୍ବେ କେତେକ ଜଣ ଏପରି କହୁଥିଲେ, ଏ ଆଡ଼କୁ ଟିକେ ଧ୍ୟାନ ଦିଅ, ଏହା ଏପରି ହୋଇ ଦେଖିବାକୁ ମିଳେ, ଆଉ ସେହି ସ୍ୱର୍ଗତମାନଙ୍କ ଜଣା ଗୁଡାକର ଦୃଶ୍ୟ ତାହା ଥିଲା, ସେଗୁଡାକ ସେଠାରେ କିପରି ଭାବରେ ପରସ୍ପର ସହିତ ମିଳିତ ହୋଇ ଏକତ୍ରିତ ଭାବେ ଯୋଡ଼ି ରହିଥିଲେ। একদা ডাহাণ পাখক বুলি কৰিছিল তাহি দেখিছিল পুনি হোপম্যান কদাচ যেপৰি তাঙ্কৰ চিত্ৰটিক আঙ্কিছিল ঠিক অবিকল আকৃতি বিশিষ্ট ঠাই যীশুখ্ৰীষ্ট সেতাৰে উপস্থিত আছিল সেপৰি ধৰণৰ এক আকৃতি ছিল যে সে ধৰা ৰঙৰ এক চকাক পিন্ধি ঠিয়া হৈছিল পুনি জগত ওপৰক তীক্ষ্ণ দৃষ্টি পকাই তাহি ৰৈছিল আৰু সে যে সৰ্বশ্ৰেষ্ঠ অধিকাৰী অটন্তি এ কথা দৰ্শাওতে স্বৰ্গৰ উপৰিষ্ঠ স্বৰ্গ এয়া ঘোষণা কৰে বাইবল এ কথা ঘোষণা কৰে সমাচাৰটি সেই কথা ঘোষণা কৰে এয়া সৰ্বপ্ৰকাৰে সমান ধৰণৰ বিষয় অটে শুভ্ৰ বৰ্ণৰ চোখাক পৰিধান কৰি তে সৰ্বশ্ৰেষ্ঠ অধিকাৰী জনক অটন্তি কহিলে তাঙ্কৰ কলা ৰঙৰ দাঢ়ি আপোন মানে দেখন্তি আপোন মানক মধ্যৰু অনেকে সেই ছবিটি দেখিছন্তি সেঠাৰে পছপাখৰে আমমানে তাহাক টঙ্গাই ৰখিছো সেই আলোকচিত্ৰটিক কেৱল ডাহাণ পাখক ওলটান্তু আড়ি পাখক ধৰি তহিঁৰে দৃষ্টি পকান্তু সেই স্থানৰে সে ৰহিছন্তি এহাৰ ঠিক যেপৰি ধৰণৰ থিলা অবিকট ঠিক সেপৰি সিদ্ধতাৰ সৈতে দেখা যাওছন্তি যেপৰিকি তাঙ্কৰ অবিকট চেহেৰাৰ আলোকচিত্ৰটিয়ে উঠা যাইছিলা সেপৰি লাগু অছি সেমানে এয়া উপৰে এক ভিন্ন ধৰণৰ দৃষ্টিভংগীৰে ভুল প্ৰকাৰৰ কোণৰু এয়া দেখুছন্তি আপোনাৰ এক উপযুক্ত দৃষ্টিভংগীৰে এয়া লক্ষ্য কৰিবাৰ অছি আপোনাৰ দক্ষিণ পাখৰকু এয়া বুলাই দিয়ন্তু পুনি এয়া প্ৰতি দৃষ্টিপাত কৰন্তু ঠিক ডাহাণ পাখৰকু বুলাই দিয়ন্তু তাৰপৰা দেখন্তু সেই স্থানৰে ঠিক সেই পৰিৱৰ্তৰে সেই দৃশ্যমান অটন্তি যেপৰি ভাৱেৰে এয়া সেই স্থানৰে আলোকচিত্ৰৰ মাধ্যমেৰে উঠা যায় সৰ্বপ্ৰথম থৰ মই তাকো যেতিয়া দৰ্শন কৰিছিলো সেই হোপম্যান দ্বাৰা অংকিত হৈ থকা ৰূপাকৃতিৰে পুখমণ্ডল অবিকল আকৃতিৰে দেখিবলৈ মিলিছিল সেই প্ৰকাৰৰ দৃশ্যক মই এটি পূৰ্বে আদৌ দেখি নথিলি তৎপৰে বহু বৰ্ষ পৰে বিলি সণ্ডেঙ্কৰ আৰাধনালয়ৰে মই তাক পুনৰবাৰ দেখিছিলো মোৰ গৃহটি সেই ছবিৰ বিহীনতাৰে কদাপি ৰহি নাহি তৎপৰে এঠাৰে আকাশৰ বক্ষৰে এই কথা প্ৰকাশ কৰি কওঁছি যে এঠাৰে সেই দিন মানকৰে সেই সমান পৰমেশ্বৰ সেইটো যা মই এক ছোট বালক থকা সময়ৰে সেইবাবে দৰ্শনৰে ঠিক সেই স্থান দেখিছিলো যে স্থানৰে এই বিদ্যালয়ৰ ভৱনটি মুণ্ড টেকি ৰৈছে সেই ঠিক সেইপৰি অৱস্থাৰে দেখিবলৈ মিলিছিল আৰু 33 বৰ্ষ উত্তৰে এঠাৰে সকল আকাশৰ বক্ষৰে সেই তাহাক ঘোষণা কৰি প্ৰকট কৰিছিলে যে তাহা ই সত্য কথা অটে সেইপৰি ভাৱেৰে সে দেখা যাতে কেইজন ব্যক্তি যেপৰি কল্পনা দ্বাৰা তাহাক প্ৰস্তুত কৰি কিম্বা অলৌকিক ধৰণৰ কৈ পৰিচিত কৰাই থাকে সেইপৰি ধৰণৰ আকৃতি বিশিষ্ট সে আদৌ নুহতি ভেটিকানে থকা এক ছবি পৰি সেঠাৰে খ্ৰীষ্টঙ্ক আকৃতি বিশিষ্ট এক চিত্ৰ মানে অংকন কৰি ৰখিছিলে যেন ছবিৰে দাঢ়িৰ এক ছোট ধৰণৰ গোলাকাৰ বৃত্তক ধৰা ৰঙৰ এক গোলাকাৰ বৃত্তক গলাৰ চতুৰ্পাৰ্শ্বক লগাই অংকন কৰিছিলে প্ৰায় 1 ইঞ্চ লম্বৰ তাহ এক বৃত্ত থিলা তাঙ্ক মুখ ওপৰৰ ঠিক গোলাকাৰ ভাৱে তাহা ঘেৰি ৰৈছিলা পুনি সেমানে সেই চিত্ৰটিক খ্ৰীষ্টঙ্ক ছবি কৈ পৰিচিত কৰাওতিলে প্ৰাচীনতম কেথেড্ৰেলৰে মই একদা জনে দৃশ্য কলাকাৰ দ্বাৰা অংকিত হৈ থকা এক ছবিৰ কথা মনে পকায় যা কি মোৰ মস্তিষ্কৰে আন্দোলিত কৰে যে ছবিটোৰে সেই দেখাইক যত্ন কৰিছিলে যে আদম আৰু হৱা প্ৰকৃতি দেখিবলৈ কিপৰি থিলে সেমানে এক পশুৰ আকৃতিৰে কিম্বা সেপৰি ধৰণৰ অন্য কৌশল যন্ত্ৰ আকৃতিৰে দেখা যাওঁ এই জনে জাগতিক বিচাৰ বুদ্ধি সম্পন্ন ব্যক্তি এক আধ্যাত্মিক বিষয় নিমন্তে কেৱল ধাৰণা কৰি পাৰে কিন্তু মই এপৰি বিচাৰ ৰখে যে কদাপি বসবাস কৰি ৰহি নথকা এক সুন্দৰ আৰু আকৰ্ষণীয় ব্যক্তিত্বৰ পুৰুষ আদম থিলে পুনি সমস্ত দিগৰে হবা জনে বিশুদ্ধ পুনি যোগ্যবন্তা নাৰী জনক থিলে তথাপি জাগতিক মানা ব্যক্তিগণ সেমানে নিজ নিজৰ বিচাৰক আপোনাৰ ইচ্ছামতে প্ৰস্তুত কৰি তদ্বাৰা যে কোনো কথা প্ৰভাৱিত কৰা তেনে পৰমেশ্বৰ সত্য কথাটি প্ৰেৰণ কৰা আৰু আপোনাৰ শক্তিৰে বিষয়বস্তু উন্মোচন কৰা আহৱংক সময়ৰে ঠিক সেইপৰি ধৰণৰ এক ঘটনা সেইবাবে ঘটিছিল তৎপৰে এলিঅ যে সেইপৰি ধৰণৰ এক বাক্যক সেইবাবে কৈ পাৰিছিলে সেই কথা আমাৰ লক্ষ্য কলো তাহা সময়ৰ যোগ্য সমাচাৰ নিমন্তে পুনি ঈশ্বৰক বাক্য নিমন্তে সেইপৰি কৈ পাৰিছিলে পুনি উভয়ে প্ৰকৃতিৰে সমান ধৰণৰ বিষয় থিলে অৰ্থাৎ ভাৱবাদী বচন সমাচাৰটি সমাচাৰ বাহক জনক সমাচাৰটি পুনি সুসমাচাৰ সবুকিছি সমান ধৰণৰ বিষয় থিলা যীশু এপৰি কৈছিলে মো বিষয়ৰে লিখিত হৈ থকা সকল কৰ্মক যদি মই নকৰে তেবে মতে বিশ্বাস কৰা নাহি তাহা এক উত্তম আচৰণৰ পৰিচয় অটে যে কোনো ব্যক্তি পুনি তাঙ্কৰ সমাচাৰটি এক প্ৰকাৰৰ অটে ସେହି ହେତୁ ଈଶ୍ୱରଙ୍କ କର୍ମ କରୁଥିବା କଥାଟିକୁ ଆଜିକାଲି ସେମାନେ ଆଦୌ ବିଶ୍ୱାସ କରନ୍ତି ନାହିଁ, ଯେହେତୁ ଈଶ୍ୱରଙ୍କର ସମାଚାରକୁ ସେମାନେ ଆଦୌ ବିଶ୍ୱାସ କରିପାରନ୍ତି ନାହିଁ, ସେମାନେ ସମାଚାରଟିକୁ ସୁଦ୍ଧା ଆଦୌ ବିଶ୍ୱାସ କରନ୍ତି ନାହିଁ। ତଥାପି ପରମେଶ୍ୱରଙ୍କ ଯୋଗ୍ୟ ଘଡ଼ିକୁ ଯାହା ମଧ୍ୟରେ ଆମମାନେ ଯେତେବେଳେ ବାସ କରୁଅଛୁ, ଯେଉଁମାନେ ତାହାକୁ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ଏହିସବୁ ସମାଚାର ଗୁପ୍ତ ମାନ୍ନା ଅଟେ। କେବଳ ବିଚାର କରନ୍ତୁ, ପରମେଶ୍ୱର ଏହାକୁ ଏପରି ଗୁପ୍ତ କରି ଲୁଚାଇ ରଖିଥିଲେ ଯେ ସେମାନେ ସେ ଆଡ଼କୁ ଦୃଷ୍ଟିପାତ କରନ୍ତି ସତ, ତଥାପି ତାହାକୁ ଦେଖିପାରନ୍ତି ନାହିଁ। ଠିକ ସେହିପରି ଭାବରେ ସମରୀୟ ସେନାଗଡ଼ ଚକ୍ଷୁକୁ ତାହା ଅନ୍ଧକାର ପକାଇଥିଲା, ଆଉ ଠିକ ସେହିପରି ଭାବରେ ପରମେଶ୍ୱର ଅବିଶ୍ୱାସୀ ମାନଙ୍କର ଚକ୍ଷୁକୁ ସନ୍ତାନ ମାନଙ୍କର ବିଶ୍ୱାସୀ ମାନଙ୍କ ନିମନ୍ତେ ପ୍ରଦତ୍ତ ହୋଇଥିବା ଅସଲି ଭୋଜନରୁ ଅନ୍ଧ କରି ରଖିଅଛନ୍ତି। ନୋହଙ୍କୁ ସେମାନେ କଣ କହି ସମ୍ବୋଧନ କରିଥିଲେ, କହିଥିଲେ ଜଣେ ଧର୍ମାନ୍ଧ ବ୍ୟକ୍ତି ଜାହାଜଟିଏ ନିର୍ମାଣ କରୁଅଛି, ତାଙ୍କ ଚକ୍ଷୁଦୟ ପରମେଶ୍ୱର ବଚନ ପ୍ରତି ପୁଣି ତାଙ୍କର ପ୍ରତିଜ୍ଞା ଆଡ଼କୁ ତଥାପି ଉନ୍ମୁକ୍ତ ହୋଇ ରହିଥିଲା। ସେହି ସମାନ ଘର ପ୍ରକାଶନଟି ଯାହାକୁ ସେମାନେ ଧର୍ମାନ୍ଧତା କହି ପରିଚିତ କରାଇଥିଲେ, ସେହି ସମାନ ପ୍ରତ୍ୟାଦେଶଟି ନୋହ ପୁଣି ତାଙ୍କର ପରିବାରକୁ ଉଦ୍ଧାର କଲା। ବୁଝନ୍ତୁ, ସେହି ସମାନ ପ୍ରକାଶନଟି ତାହା ଥିଲା ଯେଉଁ ବିଷୟଟିର ସମ୍ବନ୍ଧରେ ଲୋକମାନେ ଥଟ୍ଟା ପରିହାସ କରିଥାନ୍ତି, ସେହି ସମାନ ପ୍ରତ୍ୟାଦେଶଟିର ନିମନ୍ତେ ଆମମାନେ ସମସ୍ତେ ପ୍ରାର୍ଥନା କରିଥାଉ। ଯେଉଁ ପ୍ରକାଶନର ବିଷୟଟିକୁ ଲୋକମାନେ ପାଗଳପଣିଆ ବୋଲି କହନ୍ତି, ସେହି ସମାନ ପ୍ରତ୍ୟାଦେଶକୁ ଆମମାନେ ମହାନ ବୋଲି କହିଥାଉ। ଯାହାକୁ ଜଗତ ମହାନ ବୋଲି କହିଥାଏ ତାହାକୁ ପରମେଶ୍ୱର ମୂର୍ଖତାର ଆଖ୍ୟା ଦିଅନ୍ତି, ପୁଣି ଜଗତ ଯାହାକୁ ମୂର୍ଖତାର ବିଷୟ ବୋଲି କହେ ପରମେଶ୍ୱର ତାହାକୁ ମହାନ ବୋଲି କହନ୍ତି। ଏହା ତ ପ୍ରକୃତରେ ଭଲ ଆଉ ମନ୍ଦର ମଧ୍ୟରେ ଏକ ପାର୍ଥକ୍ୟର ପରିଚୟ ଅଟେ। ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ମନେ ରଖନ୍ତୁ, ପରମେଶ୍ୱରଙ୍କ ଯୋଜନା ଅନୁସାରେ ପରମେଶ୍ୱରଙ୍କ ଆହ୍ୱାନ ଦ୍ୱାରା ପୁଣି ପରମେଶ୍ୱରଙ୍କ ବଚନର ଉଦ୍ଦେଶ୍ୟ ନିମିତ୍ତ ସେ ଏକ ଗୁପ୍ତ ସ୍ଥାନକୁ ଚାଲିଗଲେ, ଆଉ ବଚନର ପ୍ରତ୍ୟାଦେଶ ଅନୁସାରେ ପୁଣି ତାଙ୍କ ଜୀବନ ନିମନ୍ତେ ଥିବା ଆହ୍ୱାନର ଅଭିପ୍ରାୟ ପରମେଶ୍ୱରଙ୍କ ପୂର୍ବ ଜ୍ଞାନାନୁସାରେ ଯୋଜନା ଅନୁସାରେ ଏଲିଓ ଆପଣଙ୍କ ଗୁପ୍ତ ସ୍ଥାନରେ ଯାଇ ପ୍ରବେଶ କଲେ। ଆମ୍ଭେମାନେ ପ୍ରବେଶ କରି ଯାଇଥିବାର ଉଦ୍ଦେଶ୍ୟ ଯଦି ତାହା ହୋଇନଥାଏ, ତେବେ ତହିଁ ମଧ୍ୟକୁ ଆମମାନେ ଯେ କାହିଁକି ପ୍ରବେଶ କଲୁ ସେ କଥାକୁ ମୁଁ ବୁଝେ ନାହିଁ। ଆଉ ଧ୍ୟାନ ଦିଅନ୍ତୁ, ଦୁର୍ଭିକ୍ଷର ସମୟଟି ଆରମ୍ଭ ହେବା ପୂର୍ବେ ଆପଣଙ୍କ ଜୀବନ ନିର୍ବାହ ନିମିତ୍ତ ଏଲିଓ ଏହି ଗୁପ୍ତ ସ୍ଥାନକୁ ଚାଲିଗଲେ। ଏହି ଜଗତ ପୃଷ୍ଠରେ ବିଚାରର ସମୟଟି ଉପସ୍ଥିତ ହେବା ପୂର୍ବେ ମଣ୍ଡଳୀ ପାଇଁ ହେବାକୁ ଥିବା ଘଟଣାର ଏକ ଅବିକଳ ଆଦର୍ଶ ବିଷୟ। ମଣ୍ଡଳୀଟି ନିହାତି ପକ୍ଷେ ଆହୁତ ହୋଇ ସାରିଥିବ, ବନ୍ୟାଟି ପୂର୍ବରୁ ମନୋନୀତ ହୋଇ ସାରିଥିବ, ପୁଣି ବିଚାର ନିଷ୍ପତ୍ତିର ସମୟଟି ଉପସ୍ଥିତ ହେବା ପୂର୍ବେ କେବଳ ଅପେକ୍ଷା ରହିଥିବ। ପୂର୍ବରୁ ଅପେକ୍ଷା କରୁଅଛି, ପରମେଶ୍ୱରଙ୍କ ଭୋଜନକୁ ଖାଉଅଛି, ପରମେଶ୍ୱରଙ୍କ ସକଳ ଆଶୀର୍ବାଦକୁ ଉପଭୋଗ କରୁଅଛି। ଏହି ଜଣେ ସନ୍ତୁଳିତ ବିଚାର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ବୁଝନ୍ତି ଯେ ଆମମାନେ ସିଧା ସଳଖ ଅଗ୍ରସର କରୁଅଛୁ, ବିଚାରର ଯୋଗ୍ୟ ସମୟରେ ଆମମାନେ ଉପସ୍ଥିତ ହୋଇସାରିଅଛୁ। ଦେଖନ୍ତୁ ଭାଇ ବ୍ୟାଙ୍କସ୍, ଆଜି ରାତିରେ ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ପରି ସଜ୍ଜନ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ସେଦିନର ସକାଳବେଳା ଉପସ୍ଥିତ ପର୍ବତରେ ଆପଣମାନେ ଦଣ୍ଡାୟମାନ ଥିଲେ। ପରମେଶ୍ୱର ଇଚ୍ଛା କରୁଥିଲେ ଆସନ୍ତା ରବିବାର ଦିନ ସେହି ପର୍ବତଟିର ସମ୍ବନ୍ଧରେ ମୁଁ ପ୍ରଚାର କରିବାକୁ ଚାହେଁ। ଏକ ଶ୍ରେଷ୍ଠ ପ୍ରତ୍ୟାଦେଶକୁ ପାଇଥିଲି, ଏପରି କିଛି ବିଷୟ ଯାହାକି ଅବର୍ଣ୍ଣନୀୟ ଅଟେ, ଯାହାକୁ ଆଜି ରାତିରେ ମୁଁ ନ କହି ଆଦୌ ସମ୍ଭାଳି ନପାରେ, ତଥାପି ମୁଁ ପାଇଛି। ବୁଝନ୍ତି ତ, ପୁଣି ଏହା ତ ଲଗାତାର ଭାବେ ସବୁବେଳେ ଗୋଟାକ ପରେ ଅନ୍ୟଟିଏ ଘଟଣା ଘଟୁଅଛି। ବୁଝନ୍ତି ତ, ଘଟୁଥିବା ଅବସ୍ଥାରୁ ଏହା କଦାପି ବିରତ ନୁହେଁ, ଯେହେତୁ ଏହା ପ୍ରଭୁ ସଦାପ୍ରଭୁ କହନ୍ତି ତାହା ହିଁ ଥିଲା। ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଟେପ୍ ମାଧ୍ୟମରେ ସହସ୍ରାଧିକ ସମୟରେ ସହସ୍ରାଧିକ ଥର ମୋତେ ଠିଆ ହୋଇ କହିଥିବାର ପୁଣି ଶୁଣାଉଥିବା କଥାକୁ ଜାଣନ୍ତି। ପୁଣି ଏହା ଯେ ଏପରି ଭାବରେ କିମ୍ବା ସେପରି ଭାବରେ ହେବ ସେ କଥାକୁ ପ୍ରଭୁ ସଦାପ୍ରଭୁ ସେପରି କହନ୍ତି ବୋଲି ଶୁଣିଥାନ୍ତି। ତତ୍ପରେ ତାହା ଯେ ପ୍ରକୃତରେ ସେପରି ଧରଣ ବିଷୟ ଅଟେ, ସମ୍ବାଦ ପତ୍ର ଗୁଡାକୁ ପୁଣି ପତ୍ର ପତ୍ରିକା ଗୁଡାକୁ ସେହି କଥାଟିକୁ ନିହାତି ପକ୍ଷେ ଘୋଷଣା କରିବାକୁ ଥିଲା। ଏସବୁ ବିଷୟର ସତ୍ୟାସତ୍ୟ ଯେ କ'ଣ ସେ କଥାଟି ସେମାନେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଏହାକୁ ଦେଖିଛନ୍ତି। ଏହା ଯେ କିପରି ଧରଣର ଏକ ବିଷୟ ସେ କଥାକୁ ସେମାନେ ଆଦୌ ବୁଝନ୍ତି ନାହିଁ, ତଥାପି ବଚନଟି ଯେ ଅବିକଳ ରୂପେ ସତ୍ୟ ବୋଲି ପ୍ରମାଣିତ ହୋଇଛି ସେ ବିଷୟଟିକୁ ସେମାନେ ସ୍ୱଚକ୍ଷୁରେ ଦେଖିଛନ୍ତି। ସେଠାରେ ନଦୀ କରେ ଆମମାନେ ସମସ୍ତେ ଠିଆ ହୋଇଥିଲୁ। ସେଦିନ ପରମେଶ୍ୱର ଦୂତ ଜଣକ ସେଠାକୁ ଓହ୍ଲାଇ ଆସିଥିଲେ। 33 ବର୍ଷ ଅତିକ୍ରାନ୍ତ ହେଲାଣି, କିମ୍ବା ଏହା 1933 ସାଲର ଘଟଣା ଥିଲା। ପୁଣି ଯେଉଁ କାର୍ଯ୍ୟଟିକୁ ସେ କରିଥିଲେ ସେ କଥାକୁ କହିବା ନିମନ୍ତେ ସେ ଓହ୍ଲାଇ ଆସିଥିଲେ, ପାଖକୁ ଚାଲି ଆସିଥିଲେ। ପୁଣି ସେ ନଦୀ କୂଳରେ ଅନେକ ବ୍ୟକ୍ତି ଠିଆ ହୋଇଥିଲେ ଆଉ ପଚାରିଥିଲେ, ବିଲି ତାହାର ଅର୍ଥଟି ପ୍ରକୃତରେ କ'ଣ? ମୁଁ କହିଥିଲି ତାହା ମୋ ପାଇଁ ନଥିଲା, ତାହା ଆପଣମାନଙ୍କ ପାଇଁ ଥିଲା। ଆପଣମାନେ ଯେ ବିଶ୍ୱାସ କରିବେ ନାହିଁ ସେ କଥାକୁ ମୁଁ ଭରସା କରେ। ତତ୍ପରେ ଧୀର ସ୍ଥିର ଭାବରେ ବାହାରି ଆସିଲି ଆଉ ପାୱକ ମହାଶୟ କହିଥିଲେ, ସେ ପଚାରିଥିଲେ ସେହି ଜଣଙ୍କ ତୁମ୍ଭେ ଅଟ ବୋଲି ତୁମେ କହିଥାଅ, ଅର୍ଥ ପ୍ରକାଶ କରି କହିଥାଅ କି ସପ୍ତମ ଶ୍ରେଣୀର ଶିକ୍ଷାକୁ ଲାଭ କରି ତୁମେ ସମସ୍ତ ବିଶ୍ୱକୁ ପରିଭ୍ରମଣ କରିବାକୁ ଯାଉଅଛ। ପୁଣି ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ପାଇଁ, ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ପାଇଁ, ଆଉ ରାଜାମାନଙ୍କର ପୁଣି ଅନ୍ୟମାନଙ୍କର ପାଇଁ ପ୍ରାର୍ଥନା କରିବାକୁ ନିରୂପିତ ହୋଇଅଛ। ଆଉ କହିଥିଲେ, ଓହୋ, ସେ ବିଷୟଟିକୁ ସମ୍ପୂର୍ଣ୍ଣ ରୂପେ ପାଶୋଇ ପକାଅ, ମନରୁ ପୋଛି ପକାଅ। ସେ କଥାଟିକୁ ମୁଁ ଭୁଲି ପାରିଲି ନାହିଁ, ଏହା ମୋର ହୃଦୟ ଉପରେ ଲିଖିତ ଆକାରରେ ରହିଗଲା। ପୁଣି ଏହି ସ୍ଥାନରେ ଠିକ 33 ବର୍ଷ ଉତ୍ତାରେ ଯେପରି ଭାବରେ ଘଟଣା ଗୁଡ଼ାକ ଘଟିବ ବୋଲି ସେ କହିଥିଲେ, ଠିକ ସେହିପରି ଭାବରେ ଅବିକଳ ରୂପେ ତାଙ୍କର କହିବା ଅନୁସାରେ ସବୁକିଛି ଘଟଣା ଘଟିଅଛି। ସେ ତ ଈଶ୍ୱର ଅଟନ୍ତି, ପୁଣି ଅସଫଳ ହୋଇ ନ ପାରନ୍ତି, ସେ ଆପଣା ବଚନକୁ ସର୍ବଦା ରକ୍ଷା କରନ୍ତି। ତେଣୁ ଏହାକୁ କୌଣସି ପ୍ରକାରେ କଦାପି ସନ୍ଦେହ ନ କରନ୍ତୁ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ପରମେଶ୍ୱରଙ୍କ ଯୋଜନା ଅନୁସାରେ, ପୂର୍ବ ଜ୍ଞାନାନୁସାରେ ପରମେଶ୍ୱରଙ୍କ ଆହ୍ୱାନ ଦ୍ୱାରା ସେଠାକୁ ପ୍ରବେଶ କରିଥିଲେ। ପୁଣି ଈଶ୍ୱରଙ୍କ ବଚନ ପାଇଁ, ପୁଣି ଈଶ୍ୱରଙ୍କ ବଚନ ପାଇ ଦୁର୍ଭିକ୍ଷର ସମୟଟି ଉପସ୍ଥିତ ହେବା ପୂର୍ବେ ସେ ଗୁପ୍ତ ସ୍ଥାନକୁ ଚାଲିଯାଇଥିଲେ। ତତ୍ପରେ ବିଚାରର ସମୟଟି ଯେ ଉପସ୍ଥିତ ହେବାକୁ ପ୍ରସ୍ତୁତ ସେ କଥା ଆମେ ସମସ୍ତେ ଜାଣୁ। ସେଦିନ ପାହାଡ଼ ଉପରେ ଠିଆ ହୋଇଥିଲି, ଭାଇ ଉଡ୍ସ ଏଠାରେ ଠିଆ ହୋଇଛନ୍ତି, ଆମମାନେ ଉଭୟେ ସେହି ପାହାଡ଼ ଉପରେ ଚଲାବୁଲା କରୁଥିଲୁ। ହୋଇପାରେ ମୁଁ ଆଉ ଥରେ ତାହାକୁ ଉଦ୍ଧୃତ କରି କହିପାରେ, ଯେପରିକି ତାହା ଏହି ପ୍ରାର୍ଥନା ନିମିତ୍ତ ଆପଣମାନଙ୍କର ବିଶ୍ୱାସକୁ ଉତ୍ତେଜିତ କରିବ, ଯାହାକି ପରବର୍ତ୍ତୀ 10 ମିନିଟ୍ କିମ୍ବା 15 ମିନିଟ୍ ପରେ ପ୍ରସ୍ତୁତ ହେବାକୁ ଯାଉଅଛି। ମୁଁ ଭାଇ ବ୍ୟାଙ୍କ ଆଗେ ଆଗେ ଚାଲୁଥିଲି, ସେ ଏପରି ଥିଲେ, ସେ ଯେତେବେଳେ ପୀଡିତ ଅବସ୍ଥାରେ ଥିଲେ ସେତେବେଳେ ଭଉଣୀ ରୁବିଙ୍କୁ ସେ ଛାଡି ଆସିଥିଲେ ବୋଲି ମୁଁ ବିଚାର କରେ। ସେ ମୋ ପଛେ ପଛେ ଆସୁଥିଲେ, ତାଙ୍କର ମୁଖମଣ୍ଡଳଟି ଯେ ରକ୍ତବର୍ଣ୍ଣର ହୋଇସାରିଥିଲା ସେ ବିଷୟକୁ ମୁଁ ଲକ୍ଷ୍ୟ କରିଥିଲି। ମୁଁ ପଛକୁ ଫେରି ଦେଖିଲି, ମୁଁ ବିଚାର କଲି, ଚାଲି କରି ଚଢିବା ନିମନ୍ତେ ପାହାଡିଆ ରାସ୍ତାଟି ତାଙ୍କ ପାଇଁ ସମ୍ଭବତଃ କିଛିକାଂଶରେ କଷ୍ଟକର ବ୍ୟାପାରର ବିଷୟ ଥିଲା, ତେଣୁକରି ମୁଁ ଅପେକ୍ଷାଗତ କିଛିଟା ଧୀମା ଗତିରେ ଚାଲିଲି। ଠିକ ସେହି ପ୍ରାନ୍ତରାଞ୍ଚଳରେ ସେହିପରି ଭାବରେ ପାହାଡ଼କୁ ଚଢ଼ୁଥିବା ଅବସ୍ଥାରେ ଯେଉଁ ସ୍ଥାନରେ ସ୍ୱର୍ଗଦୂତ ଆବିର୍ଭାବ ହୋଇଥିଲେ ଠିକ ସେହି ସ୍ଥାନଟିର ଆଡ଼କୁ ଅଗ୍ରସର ହେଉଥିଲି। ଠିକ ସେହି ସ୍ଥାନଟିର ଆଡ଼କୁ ଆମେମାନେ ଅଗ୍ରସର ହେଉଥିଲୁ ଯେଉଁ ସ୍ଥାନରେ ଏହାର ଠିକ କିଛି ମାସ ପୂର୍ବେ ସେମାନେ ଆବିର୍ଭୂତ ହୋଇଥିଲେ। ଆଉ ମୁଁ ଯେତେବେଳେ ପାହାଡ଼ ଉପରକୁ ଚଢ଼ିଗଲି, ତତ୍ପରେ ପରମେଶ୍ୱରଙ୍କ ଆତ୍ମା ମୁଁ ସେତେବେଳେ ପଛକୁ ବୁଲି ପଡ଼ିଲି, ପାହାଡ଼ର ଉପର ଆଡ଼କୁ ଚାହିଁ ଦେଖିଲି, ଆଉ ପରମେଶ୍ୱରଙ୍କ ଆତ୍ମା ମୋତେ କହିଲେ, ସେ ପଥର ଖଣ୍ଡିକୁ ଉଠାଇ ଆଣ ଆଉ ତାକୁ ବୋଲ, ପ୍ରଭୁ ସଦାପ୍ରଭୁ ଏପରି କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ଗୌରବ କିଛି କ୍ଷଣ ଉତ୍ତରେ ଦେଖିବାକୁ ଯାଉଅଛ। ସେ କହିଥିଲେ ତାହାର ଅର୍ଥ କ'ଣ? ପଦ୍ମରାଗମଣି ପଥର ଟେକି ମୁଁ ଅଗ୍ରେସରେ ପଥର ଖଣ୍ଡିକୁ ଟେକି ଗୋଟାଇ ଆଣିଲି ଆଉ କହିଲି, ଭାଇ ବ୍ୟାଙ୍କସ ଏପରି କାହିଁକି? ସେ କଥାକୁ ମୁଁ ଜାଣେ ନାହିଁ, ତାହାକୁ ଉପର ଆରକୁ ଫୋପାଡି ଦେଲି ଆଉ ମୁଁ କହିଲି, ପ୍ରଭୁ ସଦାପ୍ରଭୁ ଏପରି କହନ୍ତି, ତୁମ୍ଭେ ସଦାପ୍ରଭୁ ପରମେଶ୍ୱରଙ୍କ ଗୌରବକୁ ଦେଖିବାକୁ ଯାଉଅଛ। ସେ କହିଲେ ତାହାର ଅର୍ଥ ପଦ୍ମରାଗ ଅଟେ କି? ମୁଁ କହିଥିଲି ସେପରି ନୁହେଁ, ଏହାର ସମ୍ପର୍କ ଆପଣଙ୍କ ସହିତ କୌଣସି ପ୍ରକାର ଥିଲା ବୋଲି ମୁଁ ଆଦୌ ବିଚାର କରେ ନାହିଁ। ବ୍ୟାଙ୍କସ ଅବା ରୁବି ଉଭୟଙ୍କ ମଧ୍ୟରୁ କାହାରି ଜଣଙ୍କ ସହିତ ନଥିଲା, ଏହା ଯେ କେବଳ ଏକ ନିର୍ଦ୍ଦେଶାବଳୀ ଥିଲା ମୁଁ କେବଳ ତାହା ବିଚାର କରେ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, କୌଣସି ବିଶେଷ ଧର ଘଟଣା ଅବଶ୍ୟ ଘଟିବାକୁ ଯାଉଅଛି। ପରବର୍ତ୍ତୀ ଦିନର ସକାଳ ବେଳା ଆମମାନେ ସେହି ସ୍ଥାନରେ ଯେତେବେଳେ ଠିଆ ହୋଇଥିଲୁ, କେତେ ଗୁଡ଼ାଏ ପୁରୁଷ ବ୍ୟକ୍ତି ସୁଦ୍ଧା ଠିଆ ହୋଇଥିଲେ ଏଠାରେ। ସେମାନଙ୍କ ମଧ୍ୟରୁ କେତେକ ଜଣ ବ୍ୟକ୍ତି ଯେ ବସିଛନ୍ତି ସେ କଥା ମୋର ଅଜଣା। ଏଠାରେ ଆମମାନଙ୍କ ମଧ୍ୟରୁ 14 ଜଣ କିମ୍ବା 15 ଜଣ ବ୍ୟକ୍ତି ଏତେବେଳେ ଉପସ୍ଥିତ ଅଛନ୍ତି। ହଠାତ୍ ଜଣେ ସେବକ ବ୍ୟକ୍ତି ମୋ ପାଖକୁ ଚାଲି ଆସିଲେ, ପୁଣି ସେ ମୋତେ କହିଲେ, ଭାଇ ବ୍ରାହ୍ମ, ସେ କହିଲେ ମୋର ନାମଟି ଅମୁକ ଅମୁକ ଅଟେ, ଆଉ କହିଲେ କାଲିଫର୍ଣ୍ଣିଆରେ ଆପଣଙ୍କ ସାହାଯ୍ୟକାରୀଙ୍କ ମଧ୍ୟରୁ ମୁଁ ଅନ୍ୟତମ ଥିଲି। ମୁଁ କହିଥିଲି, ମହାଶୟ ଆପଣଙ୍କୁ ଭେଟି ମୁଁ ଅତ୍ୟନ୍ତ ପ୍ରସନ୍ନ, ସେ ଡଗ୍ଲାସ୍ ମ୍ୟାକ୍ ହଗ୍ସ ଅଟନ୍ତି। ସେ କହିଥିଲେ ମୁଁ ସେହି ଜଣକ ଅଟେ। ମୁଁ କହିଲି ଆପଣଙ୍କ ସହିତ ଭେଟ କରି ମୁଁ ଆନନ୍ଦିତ ଅଟେ। ତାଙ୍କ ସହିତ କରମର୍ଦ୍ଦନ କଲି। ସେ କହିଲେ ଭଲ କଥା, ମୁଁ ଆପଣଙ୍କୁ ଏତେବେଳେ ପ୍ରଶ୍ନଟିଏ ପଚାରିବାକୁ ଚାହେଁ। ଆଉ କହିଲେ ଏଠାରେ ଟ୍ରଷ୍ଟି ଭାଇ ରବିନସନ୍ ଉପସ୍ଥିତ ଅଛନ୍ତି, ପୁଣି ଭାଇ ଉଡ୍ସ, ଟ୍ୟାରି ଆଉ ବିଲ୍, ପୁଣି ଆରେଫା ଆଉ ମ୍ୟାକ୍ ଅନାଲି ମଧ୍ୟ ଅଛନ୍ତି, ପୁଣି ଅନ୍ୟ କେଉଁମାନେ ଯେ ସେଠାରେ ଉପସ୍ଥିତ ଥିଲେ ସେ କଥାକୁ ମୁଁ ଜାଣେ ନାହିଁ। ଆଉ ସେ ମୋତେ କହିଲେ ମୁଁ ଆପଣଙ୍କୁ କିଛିଟା ବିଷୟ ପଚାରିବାକୁ ଚାହେଁ। ସେ ପଚାରିଥିଲେ ଏପରି ଧରଣର ଦର୍ଶନ ଗୁଡାକୁ ପ୍ରଭୁଙ୍କର ସତରେ ଆପଣଙ୍କୁ ଦେଖାନ୍ତି କି? ମୁଁ କହିଥିଲି ହଁ ଭାଇ ତାହା ହିଁ, ମାତ୍ର ସେପରି ଧରଣ ପରିସ୍ଥିତିରୁ ଦୂରେଇ ରହିବାକୁ ଆଉ ବିଶ୍ରାମ ଗ୍ରହଣ କରିବାକୁ ମୁଁ ଏହି ସ୍ଥାନକୁ ଚାଲି ଆସିଲି। ସେହିପରି ଭାବରେ ମୁଁ ଚାରିଆଡ଼କୁ ଚାହିଁ ଦେଖିଥିଲି। ତତ୍ପରେ ମୁଁ ଜଣେ ବରିଷ୍ଠ ଚେହେରା ବିଶିଷ୍ଟ ଚିକିତ୍ସକଙ୍କୁ ଦେଖିଥିଲି, ଯିଏକି ତାଙ୍କରି ଆରକୁ ଅନାଉଥିଲେ। କହିଥିଲେ ଆଚାର୍ଯ୍ୟ ମ୍ୟାକ୍ ହଗ୍ସ, ଆପଣଙ୍କ ଚକ୍ଷୁ ଥିବା ସେ ଦୁର୍ବଳ ଦୃଷ୍ଟିଶକ୍ତିଟି ଆପଣଙ୍କ ଚକ୍ଷୁକୁ ଅଗ୍ରସରେ ଅନ୍ଧ କରି ପକାଇବ। ଦୀର୍ଘ 2 ବର୍ଷ ଧରି ମୁଁ ଆପଣଙ୍କ ଚିକିତ୍ସାରେ ଆସିଅଛି, ପୁଣି ଏ ବିଷୟରେ ମୁଁ ଅଧିକ କିଛି ସାହାଯ୍ୟ କରି ନପାରେ। ଆଉ ମୁଁ ତାଙ୍କରି ଆଡ଼କୁ ବୁଲି ପଡିଲି। ମୁଁ କହିଲି ଏ ବିଷୟର ସମ୍ବନ୍ଧରେ ତୁମେ ମୋତେ କ'ଣ ପଚାରିଥିଲ? ଯାହାର ପରିପ୍ରେକ୍ଷୀରେ ତୁମର ଚିକିତ୍ସକ ଜଣକ ସେଦିନ ଏପରି କହିଥିଲେ ଯେ ତୁମର ଚକ୍ଷୁରେ ଦୁର୍ବଳତାର କଷ୍ଟ ରହିଅଛି, ଯାହାକି ତୁମର ଚକ୍ଷୁକୁ ଯଥାଶୀଘ୍ର ଅନ୍ଧ କରି ପକାଇବ। ତାହା ମଧ୍ୟାହ୍ନ କାଳର ସମୟ ଥିଲା, ପ୍ରାୟ 11 ବାଜିଥିଲା। ପୁଣି ସେ କଳା ରଙ୍ଗର ଏକ ଚଷମା ପିନ୍ଧିଥିଲେ। ଆଉ ମୁଁ କହିଥିଲି କାରଣଟି ଏପରି ଥିଲା, ସୂର୍ଯ୍ୟ ତାପର କିରଣଟି ଅସହ୍ୟ ଥିବା ଯୋଗୁଁ ତୁମେ ସେହି ଚଷମାଟିକୁ ପିନ୍ଧିଥିଲ ତାହା ନୁହେଁ, କିନ୍ତୁ ତାହା ତୁମର ଚକ୍ଷୁଦୋଷ ଯୋଗୁଁ ପିନ୍ଧିଥିଲ। ସେ ଆପଣଙ୍କୁ କହିଥିଲେ ଯେ ଆପଣ ନିଜର ଦୃଷ୍ଟିଶକ୍ତିକୁ ହରାଇବାକୁ ଯାଉଅଛନ୍ତି। ଆଉ ସେ କ୍ରନ୍ଦନ କରିବାରେ ଲାଗିଲେ। କହିଲେ ତାହା ନିରାଟ ସତ୍ୟ କଥା ଅଟେ। ମୋର ହାତରେ ଗୋଟିଏ ଶାବଳ ଥିଲା, ମୁଁ ପୁନର୍ବାର ଚାରିପାଖକୁ ବୁଲାବୁଲି କରିବା ଲାଗିଲି। ତତ୍ପରେ ମୁଁ ଚାହିଁ ଦେଖିଲି ତାଙ୍କୁ ସେଠାରେ ଖଣ୍ଡେ ଦୂରରେ ଠିଆ ହୋଇ ମୋତେ ଚାହିଁ ଥିବାର ମୁଁ ଦେଖିଲି। ତାଙ୍କ ଚକ୍ଷୁଦୟ ଯେପରି ପ୍ରଜ୍ୱଳିତ ଅବସ୍ଥା ଥିଲା। ମୁଁ କହିଥିଲି ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ତୁମ୍ଭେ ସେହି ଚକ୍ଷୁର ଦୃଷ୍ଟିଶକ୍ତିକୁ ହରାଇବାକୁ ଯାଉନାହଁ। ଗତ ବସନ୍ତ ଋତୁରେ ମୁଁ ତାଙ୍କ ସହିତ ସ୍ୱୀକାର କରୁଥିଲି ଯେ ମୋଠାରୁ ଅଧିକ ସ୍ପଷ୍ଟ ଦେଖିପାରନ୍ତି, ଆଉ ସେହି ଲୋକାରଣ୍ୟ ଜନତାଙ୍କ ମଧ୍ୟରୁ ଜଣଙ୍କଠାରୁ ସୁଦ୍ଧା ଅଧିକ ସୁସ୍ପଷ୍ଟ ଦେଖିପାରନ୍ତି। ତତ୍ପରେ ଜଣେ ବୃଦ୍ଧ ନାରୀଙ୍କୁ ଆପଣଙ୍କ ଲମ୍ବା ମୌଜାଟିକୁ ତଳକୁ ଟାଣି ପକାଉଥିବାର, ପୁଣି ତାଙ୍କ ସ୍କାର୍ଟର ଏକ ପାର୍ଶ୍ୱକୁ ଉପରକୁ ଉଠାଉଥିବାର ମୁଁ ଦେଖିଥିଲି। ସେ କହିଥିଲେ ପୁଅରେ, ଯଦି ତୁମେ ଭାଇ ବ୍ରହ୍ମାଙ୍କୁ ଭେଟ ତେବେ ମୋର ପାଦ ନିମନ୍ତେ ପ୍ରାର୍ଥନା କରିବାକୁ ତାଙ୍କୁ କହିବ। ତତ୍ପରେ ମୁଁ ତାଙ୍କର ପାଦ ଆଡ଼କୁ ଅନାଇଲି, ଆଉ ଛୋଟ ଖଣ୍ଡେ ଥିଲା, ଏପରି ଲାଗୁଥିଲା ଯେପରି ତାଙ୍କର ପାଦ ଚାରିପାଖକୁ ଟ୍ୟୁମର ଆକ୍ରମଣ କରି ରୋଗାକ୍ରାନ୍ତ କରିଥିଲା। ମୁଁ କହିଥିଲି ଆପଣଙ୍କ ମାତା ପକ୍ପ କେଶଧାରୀ ଜଣେ ମହିଳା ଅଟନ୍ତି, ମୋର ପୁତ୍ରକୁ ଆପଣ ଦେଖନ୍ତି। ଆପଣ ଛାଡ଼ିବା ପୂର୍ବେ ସେ ଆପଣଙ୍କୁ କହିଥିଲା, ଆପଣ ମୋତେ ଦେଖିଛନ୍ତି, ତାଙ୍କର ପାଦ ପାଇଁ ପ୍ରାର୍ଥନା କରିବାକୁ ସେ ମୋତେ କହିଥିଲେ। ତାଙ୍କର ପାଦର ଚାରିପାଖରେ ସେ ଟ୍ୟୁମରରେ ଆକ୍ରାନ୍ତ ଥିଲେ। ସେ ତ ଚେତା ବୁଡ଼ିବା ନ୍ୟାୟ ହୋଇପଡ଼ିଲେ। କହିଥିଲେ ତାହା ନିରାଟ ସତ୍ୟ କଥା ଅଟେ। ମୁଁ କହିଥିଲି ତାଙ୍କୁ ଚିନ୍ତିତ ହେବାକୁ ନ କହନ୍ତୁ, ତାହା ପୁରାପୁରି ଠିକ୍ ହୋଇଯିବ, ସେ ସୁସ୍ଥ ହୋଇଯିବେ। ମୁଁ ଚାରିଆଡ଼କୁ ଚଲାବୁଲା କରିବାକୁ ଲାଗିଲି। ତତ୍ପରେ ପରମେଶ୍ୱରଙ୍କ ରବକୁ ଶୁଣିବାରେ ମୁଁ ଲାଗିଲି। କହିଲେ ଏହି ସ୍ଥାନରୁ ତୁରନ୍ତ ହଟିଯାଅ, ଦୂରକୁ ଚାଲିଯାଅ। ସେଠାରେ ରୟ ରବର୍ସନ୍ ଠିଆ ହୋଇଥିଲେ, ସେ ଯେ ଯୁଦ୍ଧ ସମୟରେ ଜଣେ ପୁରୁଖା ସୈନିକ ଥିଲେ ସେ କଥାକୁ ମୁଁ ଜାଣିଥିଲି। ତାଙ୍କ କାନ୍ଧ ଉପରେ ମୁଁ ନିଜର ହାତକୁ ଥୋଇଥିଲି। ପୁଣି ମୁଁ କହିଥିଲି ଭାଇ ରୟ, ଯେତେ ଶୀଘ୍ର ପାର ନିଜକୁ ଲୁଚାଅ। ସେ ପଚାରିଲେ ଘଟଣାଟି ପ୍ରକୃତରେ କ'ଣ? ମୁଁ ତାଙ୍କୁ କହିଥିଲି ଏହି ସ୍ଥାନରୁ ଦୂରେଇ ଚାଲିଯାଆନ୍ତୁ, ନିଜକୁ ଲୁଚାଇ ପକାନ୍ତୁ। ତତ୍ପରେ ଚାରିଆଡ଼କୁ ବୁଲାବୁଲି କରିବା ଲାଗିଲି। ମୋର ଶାବଳଟିକୁ ତଳେ ଥୋଇଦେଲି, ପଛକୁ ବୁଲି ପଡିଲି, ମୋର ଟୋପିଟିକୁ ଖୋଲି ପକାଇଲି, ଆଉ ସେଠାକୁ ସେ ଆସି ଉପସ୍ଥିତ ହେଲେ। ଘୂର୍ଣ୍ଣିବାୟୁ ମଧ୍ୟରେ ପରମେଶ୍ୱରଙ୍କ ମହିମା ପରିସ୍ଫୁଟ ହେଉଥିଲା, ଯାହାକି ପର୍ବତର ଏକ ପାର୍ଶ୍ୱକୁ ସେପରି ଅବସ୍ଥାରେ ଖଣ୍ଡ ବିଖଣ୍ଡିତ କରି ପକାଇଲା, ପୁଣି ସ୍ଥାନଟିକୁ ବିସ୍ଫୋରଣ କଲା ପରି ଥରହର କରି ପକାଇଲା, ବୁଦା ଗୁଡାକର ଉପରେ ଅଂଶକୁ କାଟି ପକାଇଲା। ମୋର ମୁଣ୍ଡ ଉପରୁ ପ୍ରାୟ 4 କିମ୍ବା 5 ଫୁଟ ଉଚ୍ଚତାରୁ ତାହା ଘଟିଥିଲା। ସେହିପରି ଅବସ୍ଥାରେ ଏକ କାହାଳୀର ଆକାରରେ ତାହା ଉପରକୁ ଉଠିଗଲା, ତାହା ପୁନର୍ବାର ବିସ୍ଫାରିତ ହେଲା, ଆଉ ଲଗାତାର 3 ଥର ତାହା ସେହି ସ୍ଥାନରେ ଘଟିଥିଲା। ଏହା ଯେତେବେଳେ 3ୟ ଥର ପାଇଁ ଶେଷ ହେଲା, ଭାଇ ବ୍ୟାଙ୍କ୍ସ ପାଖକୁ ଆସିଥିଲେ, ଆଉ କହିଥିଲେ ଆପଣ କହୁଥିବା ଘଟଣାଟି କ'ଣ ଏହା ଅଟେ? ମୁଁ କହିଥିଲି ହଁ ତାହା ହିଁ। ସେ ପୁଣି ପଚାରିଥିଲେ ଏହା କିପରି ଧରଣର ଏକ ବିଷୟ ଥିଲା। ମୁଁ କହିଥିଲି ପରମେଶ୍ୱର ଘୂର୍ଣ୍ଣିବାୟୁ ମଧ୍ୟରେ ଆବିର୍ଭାବ ହୁଅନ୍ତି। ଏହି ବିଷୟକୁ ଲୋକମାନଙ୍କ ନିକଟରେ ମୁଁ ଯେ କହିବି ଅଥବା କହିବି ନାହିଁ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ। ତତ୍ପରେ ମୁଁ ଫେରି ଆସିଲି, ପୁଣି କିଛି ସମୟ ପାଇଁ ପ୍ରାର୍ଥନା କଲି ଆଉ ସେ ମୋତେ ପରାମର୍ଶ ଦେଇ କହିଲେ ଯେ ମୁଁ ସେମାନଙ୍କୁ ଏ ବିଷୟଟିକୁ କହିପାରେ। ମୁଁ କହିଲି ଏହା ପଶ୍ଚିମ ତଟବର୍ତ୍ତୀ ଇଲାକାର ବିଚାର ନିଷ୍ପତ୍ତି ହେଉଥିବାର ସତର୍କବାଣୀ ଅଟେ। ଆଜି କାହାରି ଆଡ଼କୁ ଚାହିଁ ଦେଖନ୍ତୁ, ସେହି ଘଟଣା ଘଟଣାର କିଛି କ୍ଷଣ ଉତ୍ତରେ ଯେ କ'ଣ ଘଟିଥିଲା କାହାରି ଆଡ଼କୁ ଦୃଷ୍ଟି ପକାଇ ବୁଝନ୍ତୁ। ଆଲାସ୍କା ବୁଡ଼ିଗଲା, ପୁଣି ଏତେବେଳେ ସମ୍ପୂର୍ଣ୍ଣ ଅଞ୍ଚଳଟି ତଳକୁ ଧସିଯିବାକୁ ଯାଉଅଛି। ଆମ୍ଭେମାନେ ବିଚାର ସମୟ ମଧ୍ୟରେ ପଦାର୍ପଣ କରୁଅଛୁ, ଅନୁଗ୍ରହର ସମୟଟି ଶେଷ ହୋଇସାରିଛି। ଆମମାନେ ଗୁପ୍ତମାନଙ୍କୁ ଲାଭ କରିଥିଲୁ, ଆମମାନେ ଆତ୍ମିକ ଭୋଜନକୁ ଲାଭ କରିଥିଲୁ, ତେଣୁ ଈଶ୍ୱରଙ୍କର ଅଶେଷ ଧନ୍ୟବାଦ ଦେଉ। ଅର୍ଥାତ୍ ଏହି ଯୁଗାନ୍ତର ଦିନମାନଙ୍କରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶନ ମଧ୍ୟରେ ଖାଇ ଆମମାନେ ମଙ୍ଗଳ ଓ ଦୟାରେ କାର୍ଯ୍ୟପାତ କରୁଅଛୁ, ତାଙ୍କର ପ୍ରଜାଗଣଙ୍କ ନିକଟରେ ତାହାକୁ ପ୍ରଘଟ କରୁଅଛୁ। ଆମେନ୍। ସେ ଭିତରକୁ ପ୍ରବେଶ କଲେ। ଦୁର୍ଭିକ୍ଷର ସମୟ ଉପସ୍ଥିତ ହେବା ପୂର୍ବେ ଏଲିଓ ଗୁପ୍ତ ସ୍ଥାନକୁ ଚାଲିଗଲେ। ଏଥିପୂର୍ବେ କି ବିଚାରର ସମୟ ଏଠି ଉପସ୍ଥିତ ହୁଏ, ଆମମାନେ ଯେ ଗୁପ୍ତ ସ୍ଥାନରେ ପ୍ରବେଶ କରି ସାରିଅଛୁ, ତେଣୁ ପରମେଶ୍ୱରଙ୍କର ଆମମାନେ ଧନ୍ୟବାଦ ଦେଉ। ବର୍ତ୍ତମାନର ସମୟ ଏଠି ବାହାରି ଆସିବାକୁ ପୁଣି ସେ ଗୁପ୍ତ ସ୍ଥାନରେ ପ୍ରବେଶ କରିଯିବାର ଅବସର ଅଟେ। ସେହି ସବୁ ସଂଗଠନ ମଧ୍ୟରୁ ବାହାରି ଆସିବାର ବେଳା ପୁଣି ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କରି ରହିବାର ବେଳା ଅଟେ। ସକଳ ଯୋଗ୍ୟ ଆଉ ବିଶ୍ୱସ୍ତ ବିଶ୍ୱାସୀମାନଙ୍କ ନିମନ୍ତେ ବାହାରି ଆସିବାର ପୁଣି ପ୍ରବେଶ କରିଯିବାର ଏହା ଏକ ବେଳା ଅଟେ। ତତ୍ପରେ ସେ ଆହୁତ ହେଲେ ଆଉ ତହି ମଧ୍ୟରେ ଯାଇ ବାସ କଲେ। ମନେ ରଖିଥାନ୍ତୁ, ପରମେଶ୍ୱର ତାହାଙ୍କୁ ପୁନର୍ବାର ଆହ୍ୱାନ ନ କଲା ପର୍ଯ୍ୟନ୍ତ ସେ ଉକ୍ତ ଝରଣାର ସ୍ଥାନକୁ କଦାପି ତ୍ୟାଗି ନଥିଲେ। ଆଉ ଦୁର୍ଭିକ୍ଷର ଘଟିଛି ଶେଷ ହେଲା ଉତ୍ତରେ ସେହି ସ୍ଥାନରୁ ପରମେଶ୍ୱର ତାହାଙ୍କୁ ଆହ୍ୱାନ କଲେ, ଏକ ବିଧବା ସ୍ତ୍ରୀର ଘର ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଆହ୍ୱାନ ଦେଲେ। ଲକ୍ଷ୍ୟ କରନ୍ତୁ, ଏହି ବିଧବା ସ୍ଥାନକୁ ସେ ଡାକିଲେ। ଏହି ବିଧବା ସ୍ତ୍ରୀ ଲୋକଟି କୌଣସି ଅବିଶ୍ୱାସୀମାନଙ୍କ ସହିତ ଆଦୌ ସମ୍ପର୍କ ରଖି ନଥିଲେ। ଦୁର୍ଭିକ୍ଷର ସମୟରେ ପଶୁର ଚିହ୍ନକୁ ଆଦୌ ସ୍ୱୀକାର କରିନଥିଲେ, ତେଣୁ ସେ ତାହାଙ୍କୁ ସେହି ସ୍ଥାନ ଆଡ଼କୁ ଚାଲି ଆସିବାକୁ ଆହ୍ୱାନ କଲେ। ଏହି ବିଧବା ନାରୀଙ୍କୁ ଆଶ୍ୱାସନା ଦେବା ପାଇଁ ଡାକିଲେ। ସେମାନେ ଏକ କ୍ଷୁଦ୍ର ପିଠାକୁ ସମ୍ବଳ କରି ରଖିଥିଲେ, ଏକ ଛୋଟ କାଠ ପଦାର୍ଥକୁ ପାଖରେ ସାଇତି ରଖିଥିଲେ। ଆଉ ଏଲିଓ ଆଜ୍ଞା ଦେଇ କହିଲେ, ସେହି ବସ୍ତୁଟିକୁ ସର୍ବପ୍ରଥମେ ମୋତେ ପ୍ରଦାନ କର। ଯେହେତୁ ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ଯେତେ ଦିନ ପର୍ଯ୍ୟନ୍ତ ସଦାପ୍ରଭୁ ପରମେଶ୍ୱର ଭୂମିକୁ ବୃଷ୍ଟି ପ୍ରେରଣ ନ କରନ୍ତି ସେହିଦିନ ପର୍ଯ୍ୟନ୍ତ ମଇଦା କଳସ ଶୂନ୍ୟ ହେବ ନାହିଁ କିମ୍ବା ପାତ୍ରରେ ତୈଳ ଅଭାବ ହେବ ନାହିଁ। ପରମେଶ୍ୱରଙ୍କୁ ସର୍ବପ୍ରଥମ ସ୍ଥାନ ଦିଅନ୍ତୁ, ତାଙ୍କର ବଚନକୁ ସର୍ବପ୍ରଥମ ସ୍ଥାନ ଦିଅନ୍ତୁ, ଧ୍ୟାନ ଦିଅନ୍ତୁ। ସେହି କଳସ ମଧ୍ୟରେ ମଇଦା ଥିଲା, ଭୋଜନ ପଦାର୍ଥ ଥିଲା। ଭୋଜନ କଲା ଉତ୍ତରେ ପ୍ରତିଦିନ ଥର ସେ ଯେତେବେଳେ କଳସ ପାଖକୁ ଯାଇଥିଲେ, ସେହି କଳସ ମଧ୍ୟରେ ମଇଦା ଥିବାର ସେ ଦେଖିଥିଲେ। ସେହି ପାତ୍ରରେ ତେଲ ମଧ୍ୟ ଥିଲା, ଯେତେ ଥର ସେ ତାହା ଆଣିବାକୁ ଗଲେ ତହିଁରେ ତେଲ ଥିବାର ସେ ଦେଖିଥିଲେ। କାହିଁକି? ମଇଦା ଭୋଜନ ସାମଗ୍ରୀ ଅର୍ପଣର ବିଧି ଅନୁସାରେ ତାହା ଖ୍ରୀଷ୍ଟଙ୍କୁ ପ୍ରତିନିଧିତ୍ୱ କରିଥିଲା। ସେଗୁଡାକ ମଧ୍ୟରୁ ପ୍ରତିଟି ଶସ୍ୟକୁ ପେଶିବା ସମୟରେ ଶସ୍ୟଦାନର ପ୍ରତି ଖଣ୍ଡକୁ ସମ ଆକାର ବିଶିଷ୍ଟ ହେବାକୁ ଥିଲା। ଏହି ଭୋଜନ ସାମଗ୍ରୀର ପ୍ରତିଟି ଖଣ୍ଡକୁ ସମ ଆକାର ବିଶିଷ୍ଟ ହେବାକୁ ଥିଲା, ଯାହାକି ଏହି କଥାକୁ ଦର୍ଶାଉଥିଲା ଯେ ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ତାହା ହିଁ ବଚନ ଥିଲେ। ସମାଚାର ମଧ୍ୟରେ ଜୀବନର ରୋଟି ପ୍ରବାହିତ ହେଉଥିଲେ, ସମାଚାରକୁ ଜୀବନର ରୋଟି ଅନୁସରଣ କରୁଥିଲେ, ବଚନକୁ ପ୍ରକଟ କରିବା ଉଦ୍ଦେଶ୍ୟରେ ବଚନ ତଦ୍ରୂପ କରିବାକୁ କରୁଥିଲେ। ହେ ବନ୍ଧୁଗଣ, ଆଜି ମଧ୍ୟ ଠିକ ତାହା ହିଁ ପ୍ରଦର୍ଶନ କରେ। ଆଜି ମଧ୍ୟ ଠିକ ତାହା ହିଁ ଅଟେ। ଜୀବନର ସେହି ରୋଟି ଯାହାକୁ ସନ୍ତାନଗଣ ଭୋଜନ କରନ୍ତି, ତାହା ପରମେଶ୍ୱରଙ୍କ ସମାଚାରକୁ ଅନୁସରଣ କରେ। ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ସାନ୍ତ୍ୱନା ଦେବା ଅଭିପ୍ରାୟରେ ସେପରି କର୍ମକୁ କରିଥାଏ। ଆଜି ଠିକ ଏହି ସମୟରେ ସେ ଯଦି ଆମମାନଙ୍କ ମଧ୍ୟରେ ଉପସ୍ଥିତ ଥାନ୍ତେ, ତେବେ କଣ ହୁଅନ୍ତା? ଯଦି ଠିକ ଏହି ସମୟରେ ସେ ଆମ୍ଭମାନଙ୍କ ଗହଣରେ ଉପସ୍ଥିତ ହୋଇଥାନ୍ତେ, ତେବେ କଣ ହୁଅନ୍ତା? ସେ ତ ସେହିପରି ଭାବେ କାର୍ଯ୍ୟ କରିଥାନ୍ତେ। ପୁଣି ଏହି ଜଗତ ପୃଷ୍ଠରେ ମାନବ ଶରୀର ଧାରଣ କରି ରହିଥିବା ସମୟରେ ସେ ଯେଉଁ ସକଳ କର୍ମକୁ କରିଥିଲେ, ଠିକ ସେହି ସମାନ କାର୍ଯ୍ୟଗୁଡାକୁ ଏତେବେଳେ କରିଥାନ୍ତେ। ସ୍ୱାମୀଙ୍କର ଏକ ଅଂଶ କନ୍ୟା ଅଟେ, ଖ୍ରୀଷ୍ଟଙ୍କ ସ୍ୱଭାବତୁଲ୍ୟ ମଣ୍ଡଳୀ ଅଟେ। ଯେ ସବୁ କର୍ମ ମୁଁ କରେ, ତୁମମାନେ ମଧ୍ୟ ସେହି ସବୁ କର୍ମ କରିବ। ପୁଣି ଯିଏ ଏହାକୁ ସାଧନ କରିଥିଲେ ତାହା ବଚନ ଅଟନ୍ତି। ସେ ଆମମାନଙ୍କୁ ଏପରି କହିଥିଲେ ଯେ ସକଳ କର୍ମକୁ ସେ କରିଥିଲେ ସେହି ସବୁକୁ ଆମ୍ଭେମାନେ ମଧ୍ୟ କରିବୁ। ଏହି ସ୍ଥଳରେ ଆମ୍ଭେମାନେ ପୁନର୍ବାର ଧ୍ୟାନ ଦେଲୁ, ଯଦି ବାକ୍ୟ ଆମ ଅଞ୍ଚଳରେ ଥାନ୍ତି ପୁଣି ଆମ୍ଭମାନଙ୍କ ମଧ୍ୟକୁ ପ୍ରେରିତ ହୋଇଛନ୍ତି। ସେଦିନ ଏଲିଓଙ୍କ ଠାରେ ଏହା ଯେପରି କର୍ମକୁ କରିଥିଲେ ସେହି ସମାନ ଧରଣର କାର୍ଯ୍ୟକୁ ଏହା କରିବେ ଯାହାକୁ ସେ କରିଥିଲେ। ପୁଣି ଯେଉଁ ବିଷୟଟିକୁ ଜଗତଠାରୁ ଗୁପ୍ତ ହୋଇ ରହିଅଛି ପରମେଶ୍ୱର ସେ ଗୁପ୍ତ ମାନଙ୍କୁ ସେ ଆମମାନଙ୍କୁ ଭୋଜନ କରାଇବେ। ଓହୋ, ଏହା ତ ବାର୍ତ୍ତାବହଙ୍କୁ ପୁଣି ତାଙ୍କର ସମାଚାରକୁ ପୁନଃ ଏକାକାର କରନ୍ତି। ଆତ୍ମିକ ଭୋଜନଟି ପ୍ରସ୍ତୁତ ଅଟେ, ପୁଣି ଏତେବେଳେ ଏହା ସମୟୋପଯୋଗୀ ଭୋଜନ ଅଟେ। ତତ୍ପରେ ଆପଣମାନେ ଏହାକୁ ଯଦି ପାଇବାରେ ଆବଶ୍ୟକ କରନ୍ତି କିମ୍ବା ଆବଶ୍ୟକ ମଣନ୍ତି, ତେବେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଏହି ଭୋଜନକୁ ପାଇପାରନ୍ତି। ଏହି ସମୟରେ ଦେଖାଯାଇଥିବା ସମସ୍ତ ଅବିଶ୍ୱାସରୁ ଆପଣମାନେ ଯଦି ଦୂରେଇ ରହିବାକୁ ଚାହୁଁଥାନ୍ତି, ପୁଣି ଖ୍ରୀଷ୍ଟଙ୍କ ନିକଟକୁ ଚାଲି ଆସିବାକୁ ଆପଣ ଯଦି ପ୍ରସ୍ତୁତ ଅଟନ୍ତି, ତେବେ ତାଙ୍କର ପ୍ରତିଜ୍ଞା ମଧ୍ୟକୁ ଚାଲି ଆସନ୍ତୁ। ପୁଣି ମଲାଖି ଚତୁର୍ଥ ଅଧ୍ୟାୟରେ ଲୁକ 17:30 ଆଉ ଯୋହନ 14:12 ରହିଥିବା ତାଙ୍କ ସକଳ ପ୍ରତିଜ୍ଞାକୁ ମନେ ପକାନ୍ତୁ। ତତ୍ପରେ ଆଉ କେତେକ ଧର୍ମଶାସ୍ତ୍ର ପଦପର୍ବ ଏ ବିଷୟକୁ ପ୍ରକାଶ କରୁଅଛନ୍ତି। ଜୋଏଲ 2:38 କିମ୍ବା ଜୋଏଲ 2:28 ସେ ଯେଉଁ ସକଳ କର୍ମକୁ କରିବେ ବୋଲି କହିଥିଲେ କିମ୍ବା ଏହି ଯୁଗାନ୍ତର ଦିନମାନଙ୍କରେ ସେ ଯେଉଁ ସବୁ କର୍ମକୁ କରିବେ ବୋଲି କହିଥିଲେ ସେହିସବୁ ପ୍ରତିଜ୍ଞାକୁ ମନେ ପକାନ୍ତୁ। ତତ୍ପରେ ଭାଓବାଦୀ ଜଣକ ଭାଓବାଣୀ କରି କିପରି କହିଥିଲେ ଯେ ଯୁଗାନ୍ତର ଦିନମାନଙ୍କରେ ଜ୍ୟୋତି ଉଦୟ ହେବେ, ଏହା କି ପ୍ରକାର ଧର୍ମ କର୍ମକୁ କରିବେ, ଏହା କ'ଣ ସମ୍ପନ୍ନ କରିବେ। ଧର୍ମଶାସ୍ତ୍ରର ଏହିସବୁ ଉଲ୍ଲେଖ ଏହି ଯୁଗାନ୍ତର ଦିନଗୁଡ଼ାକୁ ନିର୍ଦ୍ଦେଶିତ କରୁଛନ୍ତି, ଆଉ ତାହା ଖ୍ରୀଷ୍ଟ ଅଟନ୍ତି। ଯଦି ଆପଣମାନେ ଏତେବେଳେ ତାଙ୍କଠାରେ ଗୁପ୍ତ ହୋଇପାରନ୍ତି, ସେହି ଗୋପନ ସ୍ଥାନରେ ଯାଇ ଲୁଚି ପଡ଼ନ୍ତି, ତେବେ ଆପଣମାନେ ଭୋଜନ କରିପାରନ୍ତି, ପୁଣି ପରମେଶ୍ୱରଙ୍କ ମଙ୍ଗଳ ଦାନ ଆଉ ଦୟାକୁ ଦେଖିପାରନ୍ତି। ଯଦି ଆପଣମାନେ ପୀଡିତ ଅଟନ୍ତି, ସେଠାରେ ଆରୋଗ୍ୟତାର ସ୍ଥାନ ରହିଛି। ପରବର୍ତ୍ତୀ କାଳରେ ଏଲିସା ଯେତେବେଳେ ଥିଲେ ସେ ସମୟ କଥାକୁ ମନେ ପକାନ୍ତୁ, ସେଠାକୁ ଆହୁତ ହେଲେ ଯେଉଁ ଭୋଜନ ସାମଗ୍ରୀର ନୈବେଦ୍ୟକୁ ସେ ହାସଲ କରିଥିଲେ ସେ ଖ୍ରୀଷ୍ଟ ଥିଲେ। ପୁଣି ସେହି ବିଧବାର ଘରକୁ ତଦ୍ୱାରା ଉପଶମ କରିଥିଲେ, ଆଶ୍ୱସ୍ତି ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସ୍ୱର୍ଗରୁ ଅଗ୍ନିପୃଷ୍ଟ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ସେ ଯେତେବେଳେ ଆହୁତ ହେଲେ ସେ କଥାକୁ ଧ୍ୟାନ ଦିଅନ୍ତୁ। ପୁଣି ସେପରି ଧରଣର ଅନ୍ୟାନ୍ୟ କର୍ମ କରିଥିଲେ, ତଦ୍ୱାରା ତାଙ୍କର ପ୍ରେରଣାଟି ଯେ ଈଶ୍ୱରଙ୍କର ଥିଲା ସେ କଥାକୁ ପ୍ରମାଣିତ କରିଥିଲେ। ଭାଓବାଦୀଙ୍କ ଠାରେ ଥିବା ଆତ୍ମାଙ୍କୁ ତଦୁପର ପ୍ରମାଣିତ କରିଥିଲେ। ପ୍ରାନ୍ତର ମଧ୍ୟସ୍ଥିତ କଥାକୁ ଧ୍ୟାନରେ ରଖନ୍ତୁ, ସେଠାରେ ସେହି ଅଲୋନ ବୃକ୍ଷ ମୂଳେ ଯେତେବେଳେ ଶୟନ କରି ରହିଥିଲେ, ସେଠାକୁ ଜଣେ ସ୍ୱର୍ଗଦୂତ ସେହି ସମାନ ଧରଣ ଭୋଜନ ସହିତ ଆସି ଉପସ୍ଥିତ ହେଲେ। ପୁଣି କିଛି ପିଠାକୁ ସେ ଅଗ୍ନିରେ ସେକିଥିଲେ ଆଉ ତାଙ୍କୁ ଭୋଜନ କରାଇଥିଲେ। କିଛି ସମୟ ଉତ୍ତାରେ ପରମେଶ୍ୱର ତାହାଙ୍କୁ ନିଦ୍ରାଗ୍ରସ୍ତ କରାଇଥିଲେ ଆଉ ତତ୍ପରେ ତାଙ୍କୁ ଜଗାଇଥିଲେ। ପୁଣି ସେଠାରେ ସେ ତାଙ୍କ ପାଇଁ କିଛିଟା ଭୋଜନ ପଦାର୍ଥକୁ ପ୍ରସ୍ତୁତ ରଖିଥିଲେ। ତତ୍ପରେ ସେହି ଭୋଜନ ଦ୍ୱାରା ବଳପ୍ରାପ୍ତ ହୋଇ ସେ 40 ଦିନର ଏକ ଲମ୍ବା ଯାତ୍ରାକୁ କରିଥିଲେ। ପରମେଶ୍ୱରଙ୍କୁ ଗୌରବ ଦିଅନ୍ତୁ, ସେ କାଲି ଆଜି ଆଉ ଚିରଦିନ ସମାନ ଅଟନ୍ତି। ଆମମାନେ କିପରି ପ୍ରଗାଢ଼ ରୂପେ ତାହାଙ୍କୁ ସ୍ନେହ କରୁ। ଆପଣଙ୍କର ଯୋଗ୍ୟ ସମୟର ଆତ୍ମିକ ଭୋଜନକୁ ଆମମାନେ ଆଦର କରୁ। ସନ୍ତାନଗଣଙ୍କୁ ଭୋଜନକୁ କୁକୁରମାନଙ୍କୁ ଦେବା ତା ଆଦୌ ଉଚିତ ନୁହେଁ, ଏହା ସେପରି ଧରଣର ଆଚରଣକୁ ପୂରା କରେ ନାହିଁ। ସେପରି ଧରଣର ଏକ କଥାକୁ ଯୀଶୁ ସେହି ସରଫନିଆ ସ୍ତ୍ରୀକୁ କହିନଥିଲେ କି? ଯେ ଆପଣଙ୍କର ଲୋକମାନଙ୍କ ନିକଟକୁ ପ୍ରେରିତ ହୋଇଥିଲେ ତାହା ହିଁ ସତ୍ୟ କଥା ଅଟେ। ତାହା ହିଁ ସେହିମାନେ ଥିଲେ ଯେଉଁମାନଙ୍କ ନିକଟକୁ ସେ ପ୍ରେରିତ ହୋଇଥିଲେ। ସେ ବିଜାତୀୟମାନଙ୍କ ମଧ୍ୟକୁ କଦାପି ଯାଇନଥିଲେ, କିନ୍ତୁ ଏତେବେଳେ ସେ ବିଜାତୀୟମାନଙ୍କୁ ସେମାନଙ୍କ ନିରୂପିତ ସମୟରେ ପରିଦର୍ଶନ କରନ୍ତି। ପୁଣି ଏହା ସଫଳ କରିବା ନିମନ୍ତେ ନୁହେଁ, ଆପଣମାନେ କହନ୍ତି ଏହିସବୁ ବିରାଟ ଅନୁଷ୍ଠାନ ଗୁଡାକ ମଧ୍ୟକୁ, ସେହିସବୁ ବିରାଟ ଧର୍ମଯୁଦ୍ଧର କ୍ଷେତ୍ରକୁ, ପୁଣି ସେହିପରି ଭାବରେ ବିଭିନ୍ନ ସଂଗଠନ ଗୁଡାକ ମଧ୍ୟକୁ ଏହି ସମାଚାରଟି ପ୍ରେରିତ ହେଉନଥିବା କାରଣଟା କ'ଣ? ସମାଚାରଟି କାହିଁକି ପ୍ରଭାବଶାଳୀ ହେଉନାହିଁ? ଏହା ସେମାନଙ୍କର ଭୋଜନ ନୁହେଁ, ମଣ୍ଡଳୀ ବୋଲି ପରିଚିତ ଥିବା ସ୍ଥାନର ଏହା ଆଦୌ ଭୋଜନ ନୁହେଁ, ଏହା ତ କନ୍ୟାର ଭୋଜନ ଅଟେ। ଏହା ତ ସମୟର ଯୋଗ୍ୟ ଉଚିତ ଭୋଜନ ଅଟେ। ଏହା ସେମାନଙ୍କ ଉଦରକୁ ପୀଡିତ କରି ପକାଇବ, ସେମାନଙ୍କୁ ଅସୁସ୍ଥ କରି ପକାଇବ। ଏହା ସେମାନଙ୍କ ପାଇଁ ଖୁବ୍ ଗରିଷ୍ଠ ଖାଦ୍ୟ ଅଟେ। ବୁଝନ୍ତି ତ, ଧ୍ୟାନ ଦିଅନ୍ତି ତ, ଆପଣମାନେ ଏହାକୁ ସେପରି ଆଦୌ କରିପାରନ୍ତି ନାହିଁ, ତଥାପି ସନ୍ତାନମାନଙ୍କ ନିମନ୍ତେ ଏହା ଭୋଜନ ଅଟେ, ଏହା ଜୀବନ ଅଟେ, ଏହା ଯୀଶୁଖ୍ରୀଷ୍ଟ କାଲି ଆଜି ପୁଣି ଚିରକାଳ ସମାନ ଏପରି ଅଟନ୍ତି, ସେ ସର୍ବଦା ଅପରିବର୍ତ୍ତିତ ଅଟନ୍ତି। ଆମେ ମାନେ ଏହି ମୁହୂର୍ତ୍ତରେ ପ୍ରାର୍ଥନାର ଧାଡିଟିକୁ ଯଦି ପ୍ରସ୍ତୁତ କରି ନ ଦେଉ ତେବେ ଆମମାନେ ଅଧିକ ବିଳମ୍ବ କରି ପକାଇବୁ। ତେଣୁ କ୍ଷଣଭର ପାଇଁ ଆସନ୍ତୁ, ନିଜ ନିଜର ମସ୍ତକକୁ ଆମମାନେ ଅବରୋଧ କରୁ। ପ୍ରିୟ ପରମେଶ୍ୱର, ଉପଯୁକ୍ତ ସମୟର ଆତ୍ମିକ ଭୋଜନ ଆପଣ ଅଟନ୍ତି, ଏପରି ଏକ ଭୋଜନ ଯାହା ସମ୍ବନ୍ଧରେ ଜଗତ କିଛି ହେଲେ ଜାଣେ ନାହିଁ। ସେଦିନ ରାତ୍ରିବେଳା କିମ୍ବା ସେଦିନର ମଧ୍ୟାହ୍ନ ସମୟରେ ଆମମାନଙ୍କ ପ୍ରଭୁଙ୍କୁ କିପରି କହୁଥିବାର ବାକ୍ୟକୁ ଆମେ ଶୁଣିଥାଉ, ଯାହାକୁ ସେଦିନ ସେ ସାମରିଆରେ କହିଥିଲେ, ତାହା ସେହି ସମାନ ସ୍ଥାନଟି ଥିଲା ଯେଉଁ ସ୍ଥାନକୁ ସେଦିନ ଏଲିଓ ଯାଇଥିଲେ। ପୁଣି ଏପରି କହିଥିଲେ, ଏପରି ହେବ, ମୁଁ ପୁନର୍ବାର ନ କହିଲା ପର୍ଯ୍ୟନ୍ତ ରୂପାଏ କାକର ସୁଦ୍ଧା ଆଉ ପଡିବ ନାହିଁ। ଏହିପରି ସ୍ଥଳେ ଯୀଶୁ ସେଠାରେ ଉପସ୍ଥିତ ଥାଇ ଆପଣ ଶିଷ୍ୟମାନଙ୍କୁ ସେ କଥା କହୁଛନ୍ତି। ପଚାରିଥିଲେ, ହେ ପ୍ରଭୁ, ଆପଣ କାହିଁକି ଭୋଜନ କରୁନାହାନ୍ତି? ସେ କହିଥିଲେ, ମୁଁ ନିକଟରେ ଏପରି ଭୋଜନ ଅଛି ଯାହା ବିଷୟରେ ତୁମମାନେ ସମ୍ପୂର୍ଣ୍ଣ ରୂପେ ଅଗୋଚର ଅଟ। ପ୍ରକୃତରେ ହେ ପ୍ରଭୁ, ତାହାଙ୍କ ଭୋଜନଟି ପରମେଶ୍ୱରଙ୍କ ସଂକଳ୍ପକୁ ସଫଳ କରିବାର ଥିଲା। ଆପଣାର ନିରୂପିତ ସମୟରେ ପରମେଶ୍ୱରଙ୍କ ସକଳ କର୍ମକୁ ପ୍ରକଟିତ ହୋଇସାରିଥିବା ଉଦ୍ଦେଶ୍ୟକୁ ଲକ୍ଷ୍ୟ କରିବାର ଅଭିପ୍ରାୟ ଥିଲା। ଏହା ଯେ ସଫଳ ହୋଇଥିଲା ତାହାକୁ ଲକ୍ଷ୍ୟ କରିବାର ଅଭିପ୍ରାୟକୁ ନେଇ ସେ ସେଠାରେ ଉପସ୍ଥିତ ଥିଲେ। ମୋହର ପିତା ମୋତେ ପ୍ରକଟ ନ କଲା ପର୍ଯ୍ୟନ୍ତ ମୁଁ କିଛି କରେ ନାହିଁ। ପିତା ମୋତେ ଯାହା କିଛି ଦେଖାନ୍ତି କେବଳ ସେହି କର୍ମକୁ ମୁଁ କରେ। ଆଉ ହେ ପିତା, ଆଜିକାଲିର ଅବସ୍ଥାଟି ଠିକ ତଦ୍ରୁପ ଧରଣର ଅଟେ। ମଣ୍ଡଳୀଟି, ଯୋଗ୍ୟ ବିଶ୍ୱାସୀଟିଏ, ବିଶ୍ୱାସୀଗଣଙ୍କ ଶରୀରଟି, ସହଭାଗିତାର ଦଳଟି ଭୋଜନକୁ ସହଜ ସାପେକ୍ଷ କରିଅଛି, ଏହି ଆତ୍ମିକ ଭୋଜନକୁ ଉପଲବ୍ଧ କ୍ଷମ କରିଅଛି, ଯାହାକୁ ନାମଧାରୀ ଖ୍ରୀଷ୍ଟିଆନ ମାନେ ଆଦୌ ଚିହ୍ନନ୍ତି ନାହିଁ। ଏପିତ ଏହି ଭୋଜନର ତାତ୍ପର୍ଯ୍ୟକୁ ଜଗତ ଆଦୌ ଜାଣେ ନାହିଁ। ତଥାପି ଆପଣଙ୍କର ମଣ୍ଡଳୀଟି, ଆପଣଙ୍କର ପ୍ରଜାଗଣ, ଆପଣଙ୍କ ପୁତ୍ରଙ୍କର କନ୍ୟାଟି ଏହାକୁ ଅତି ପ୍ରିୟ ଜ୍ଞାନ କରେ। ଚିକିତ୍ସକଗଣ ଯେତେବେଳେ ଅକୃତ କାର୍ଯ୍ୟ ହୋଇପଡ଼ିଛନ୍ତି, ଆମ୍ଭମାନଙ୍କର ଶରୀରକୁ ଆରୋଗ୍ୟ କରାଇବା ନିମନ୍ତେ ଆମେ ଏହାକୁ ସହଜ ସାପେକ୍ଷ ମାଧ୍ୟମ ବୋଲି ଗ୍ରହଣ କରିଅଛୁ। ଏହାକୁ ଆମେମାନେ ଆରୋଗ୍ୟତାର ପ୍ରବେଶ ପଥ ରୂପେ ଆଦରି ନେଇଅଛୁ। ଏହା ପରମେଶ୍ୱରଙ୍କ ସକଳ ପ୍ରକାରର ଭୋଜନରୁ ଅନ୍ୟତମ ଅଟେ, ଯାହାକୁ ସେ ନିଜର ମଣ୍ଡଳୀକୁ ଦେଇଥିଲେ। ତତ୍ପରେ ଆପଣଙ୍କର ବିଶ୍ୱାସୀ ସନ୍ତାନମାନଙ୍କ ପାଇଁ ଏହି ଯୁଗାନ୍ତ ସମୟରେ ତାହାକୁ ପ୍ରତିଜ୍ଞା କରିଥିଲେ। ତେଣୁ ହେ ପିତ, ବିଶ୍ୱାସୀକାରୀ ସନ୍ତାନ ହେବାକୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେହେତୁ ବିଶ୍ୱାସୀମାନଙ୍କ ନିମନ୍ତେ ସବୁକିଛି ବିଷୟ ସମ୍ଭବ। ହେ ପ୍ରିୟ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ। ଯୀଶୁଙ୍କ ନାମରେ ଆମେମାନେ ଏହାକୁ ଯାଚନା କରୁ, ଆମେନ୍। ଇରି ଯେ ସେପରି କହିଥିଲା ମୁଁ ତାହା ବିଶ୍ୱାସ କରେ, ଅର୍ଥାତ୍ କେତେକ ପ୍ରାର୍ଥନା କାଳକୁ ସେମାନେ ପୂର୍ବରୁ ବିତରଣ କରି ସାରିଅଛନ୍ତି। କେହି ଜଣେ ବ୍ୟକ୍ତି ତାଙ୍କର ପ୍ରାର୍ଥନା କାର୍ଡ ଉପରେ ଲେଖାଯାଇଥିବା ସେହି ଅକ୍ଷରକୁ ମୋତେ ଯଦି ସୂଚିତ କରିଦେବେ ତାହା ମୁଁ ଆବଶ୍ୟକ କରେ। ଭଲ କଥା, ଆସନ୍ତୁ ଟି ଏକରୁ ଆରମ୍ଭ କରିବା। ଏତେବେଳ ପର୍ଯ୍ୟନ୍ତ ମୁଁ ଆମମାନଙ୍କ ଧାଡିଟିକୁ ଆରମ୍ଭ କରିନାହିଁ। ଏତେବେଳେ ବୁଝନ୍ତୁ, ହୋଇପାରେ ସେମାନେ ପ୍ରତ୍ୟେକ ସ୍ଥାନରେ ଉପସ୍ଥିତ ଅଛନ୍ତି, ତତ୍ପରେ ପ୍ରତ୍ୟେକ ଜଣ ଯଦି ଭଲ କଥା ଦେଖନ୍ତୁ, ମୁଁ ଏହାକୁ ଚେଷ୍ଟା କରିବାକୁ ଯାଉଅଛି। ଆମମାନେ ଏହାକୁ କରିପାରୁ ଅଥବା ନୁହେଁ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ, କିମ୍ବା ଆମ୍ଭେମାନେ ଡକାଯାଉଥିବା ଧାଡିଟିକୁ ଯେ ହାସଲ କରିପାରୁ ସେ କଥାକୁ ସୁଦ୍ଧା ଜାଣେ ନାହିଁ। ଆପଣମାନେ ଶାନ୍ତଶିଷ୍ଟ ଭାବେ ବସିଥାନ୍ତୁ, ଏହା ମୋତେ କୌଣସି ପ୍ରକାରେ ବିଚଳିତ କରେ ନାହିଁ। ଯଦି ଆପଣମାନେ ଏଠାରେ ସ୍ଥିତ ମଞ୍ଚ ଉପରକୁ ଚାଲି ଆସନ୍ତି କିମ୍ବା ଡକାଯିବାର ଏକ ଧାଡିକୁ ହାସଲ କରନ୍ତି, ସେଥିରେ କିଛି ଯାଇ ଆସେ ନାହିଁ, କେବଳ ଉଭୟରୁ ଗୋଟିଏ ମାତ୍ର ପନ୍ଥାର ବିଷୟ ଅଟେ। ମୁଁ ତ ସମ୍ପୂର୍ଣ୍ଣ ରୂପେ ପବିତ୍ର ଆତ୍ମାଙ୍କ ଚାଳନା ଉପରେ କେବଳ ନିର୍ଭର କରୁଅଛି। ଯେଉଁ ବଚନକୁ ମୁଁ ପ୍ରଚାର କରିଅଛି କେବଳ ତାହାକୁ ସମର୍ଥନ କରିବାକୁ ମୁଁ ତାଙ୍କ ଉପରେ ନିର୍ଭର କରୁଅଛି। ଏହା ଭାଇ ଜର୍ଜ ୱେଟ୍, ମୁଁ ଏହା ବିଶ୍ୱାସ କରେ। ଛୋଟ ବାଳକଟିଏ ଥିବା ସମୟରୁ ବହୁ ବର୍ଷ ଧରି ମୁଁ ଆପଣଙ୍କ ଘରକୁ ଯିବା ଆସିବା କରୁଅଛି। ଗଛ ଉପରେ ଖଞ୍ଜା ଯାଇଥିବା ସେହି ଗ୍ରାମୋଫୋନ୍ ଯନ୍ତ୍ରରୁ ସମାଚାରକୁ ଶୁଣୁଥିଲୁ। ସେହି ସମାନ ସନ୍ଦେଶକୁ ମୁଁ ଅଦ୍ୟାବଧି ବିଶ୍ୱାସ କରେ। ଏହା ଯେ ସେହି ସମାନ ଧରଣର ସମାଚାର ଅଟେ ସେ କଥାକୁ ମୁଁ ଭରସା କରେ। ଭଲ କଥା, ଏଠାରେ ପ୍ରାର୍ଥନାର ଧାଡିଟିଏ ପ୍ରସ୍ତୁତ କରିବାକୁ ପଛରେ ସେମାନେ ସ୍ଥାନଟିଏ ପରିଷ୍କାର କରିବାରେ ଲାଗିଛନ୍ତି, ଏ ବିଷୟକୁ ମୁଁ ଦେଖେ। ଭଲ କଥା, ଟି ଅକ୍ଷର ବିଶିଷ୍ଟ ପ୍ରାର୍ଥନା କାର୍ଡ, 1, 2, 3, 4, 5 ସଂଖ୍ୟକ କାର୍ଡଧାରୀଗଣ ପ୍ରଥମେ ଆସନ୍ତୁ, ପୁଣି ଏହି ସ୍ଥାନରେ ଠିଆ ହୋଇପାରନ୍ତୁ। ଆପଣମାନେ ଯଦି ଉପରକୁ ଉଠି ଆସି ନପାରନ୍ତି, ଆପଣ ଯଦି ସେପରି କରିପାରନ୍ତି ନିଜ ନିଜର ହାତ ଉପରକୁ ଉଠାନ୍ତୁ। ଏହି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତି ସେମାନଙ୍କ ପରି କେତେକ ଜଣ ଆପଣଙ୍କ କାଳକୁ ଫେରିଯିବେ ଏହା କିପରି ଧରଣର ଏକ ବିଷୟ ଅଟେ ହଁ ଆଓ ପ୍ରାର୍ଥନାର କାର୍ଡ ଟି ଅକ୍ଷରଧାରୀ 1 2 3 4 5 ସଂଖ୍ୟାଧାରୀ ଏତେବେଳେ ଧ୍ୟାନ ଦିଅନ୍ତୁ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରାର୍ଥନାର କାର୍ଡ ଖଣ୍ଡେ ପାଇନାହାନ୍ତି ଅନେକ ଦିନ ଧରି ଏପରି ଧରଣର ପ୍ରାର୍ଥନାର ଶୃଙ୍ଖଳାକୁ ମୁଁ କଦାପି ଲାଭ କରିନଥିଲି ଦୀର୍ଘ ଦିନରୁ ଆଦୌ ପାଇନାହିଁ ଏଠାରେ ପ୍ରାର୍ଥନାଳୟକୁ ନିର୍ମାଣ କରୁଥିବା ଅବସରରେ କେତେଜଣ ବ୍ୟକ୍ତି ମୋହର ଅଭିଷେକାର୍ଥ ଆଦେଶର ବିଷୟଟିକୁ ସ୍ମରଣ କରିପାରନ୍ତି କହିଥିଲେ ଜଣେ ସୁସମାଚାର ପ୍ରଚାରକର କାର୍ଯ୍ୟଟିକୁ ସମ୍ପନ୍ନ କର ମୁଁ ଯେ ଜଣେ ସୁସମାଚାର ପ୍ରଚାରକ ଥିଲି ସେପରି କଥାକୁ ଆଦୌ କହିନଥିଲେ ମାତ୍ର କହିଥିଲେ ଜଣେ ସୁସମାଚାର ପ୍ରଚାରକର କାର୍ଯ୍ୟକୁ ସମ୍ପନ୍ନ କର ଧ୍ୟାନ ଦିଅନ୍ତୁ ଯେହେତୁ ଏପରି ସମୟ ଉପସ୍ଥିତ ହେବ ଯେତେବେଳେ ତାହା ପରିବର୍ତ୍ତନ ହୋଇଯିବ ସେହି ଘଡ଼ିଟି ଉପସ୍ଥିତ ହେଉଅଛି ଭଲ କଥା ପୁଣି ଏହାରି ମଧ୍ୟରେ 2 କିମ୍ବା 3ଟି ସେବାକ୍ରମକୁ ଆପଣମାନେ କଦାପି ଏକତ୍ରିତ ରୂପେ ମିଶାଇ ପାରନ୍ତି ନାହିଁ ଜଣେ ପାୱକଙ୍କୁ ପୁଣି ଜଣେ ସୁସମାଚାର ପ୍ରଚାରକଙ୍କୁ ପ୍ରଚାର ସେବା କାର୍ଯ୍ୟକୁ ଏକ ସଙ୍ଗରେ ମିଶାଇ ଦେଇପାରନ୍ତି ନାହିଁ ଆପଣ ଜଣେ ମାଓବାଦୀ ହୋଇପାରନ୍ତି ନାହିଁ ପୁଣି ଏପରି ମଧ୍ୟ ହୋଇପାରେ ଯେ ଆପଣ ଜଣେ ପାୱକ ଥିବା ସମୟରେ ଜଣେ ମାଓବାଦୀ ସେହି ସମାନ ସମୟରେ ଆଦୌ ହୋଇପାରନ୍ତି ନାହିଁ ଯେହେତୁ ଆପଣଙ୍କ ଉଭୟଙ୍କ କାର୍ଯ୍ୟଟି ବିଭିନ୍ନ ଅଟେ ମୋର ସମାଚାରରେ ମୋତେ ଯେ କଣ କରିବା ଉଚିତ ତାହା ପ୍ରଭୁ ମୋତେ ଦାନ କଲେ କିନ୍ତୁ ପରେ ସେ କହିଥିଲେ କିନ୍ତୁ ତୁମେ ସମସ୍ତ ବିଷୟରେ ସଚେତନ ହୁଅ ଦେଶ ସହ୍ୟ କର ସୁସମାଚାର ପ୍ରଚାରକର କାର୍ଯ୍ୟ ସାଧନ କର ତୁମ ସେବାର କାର୍ଯ୍ୟ ସାଧନ କର କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ ସେହି ସମୟଟି ଯଦି ଏତେବେଳେ ଉପସ୍ଥିତ ହୋଇ ସାରିନଥାଏ ପ୍ରତ୍ୟେକ ମଣ୍ଡଳୀ ଆଉ ପ୍ରତିଟି ସଂଗଠନ ମୋତେ ଅବହେଳା କରିଛନ୍ତି ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ କିନ୍ତୁ ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ ଆଉ ସତ୍ୟବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ ପୁଣି ଜନ୍ନିସ୍ ଆଉ ଜାମ୍ବ୍ରିସ୍ଙ୍କ ପରି ମହାନ ଭ୍ରାନ୍ତିଜନକ କର୍ମଗୁଡ଼ାକୁ ସେମାନେ କରିବେ ଯେଉଁ ଦୁଇ ଜଣ ବ୍ୟକ୍ତି ମଶାଙ୍କର ବିରୋଧ କରିଥିଲେ କିନ୍ତୁ ସେମାନଙ୍କ ମୂଳପଣ ପ୍ରକାଶ ହୋଇଯିବ ବୁଝନ୍ତି ତ ଧ୍ୟାନ ଦିଅନ୍ତି ତ ଭଲ କଥା ନକଲ କାରିଗର ଅଟନ୍ତି ଜାମ୍ବ୍ରେସ୍ ଯେ କି ପ୍ରକାରର ଆତ୍ମ ବିଶିଷ୍ଟ ଥିଲେ ସେ କଥାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି ଆଉ ସ୍ୱର୍ଗବାସୀ ପରମେଶ୍ୱର ସେ କଥାକୁ ଜାଣନ୍ତି ସେଇ କଥାଟି ଆରାଧନାଳୟର ସେହି କୋଣର ପ୍ରସ୍ତର ଦେହରେ 1933 ମସିହାରୁ ଲିଖିତ ଆକାରରେ ରହିଅଛି ବାଇବଲର ଏକ ପୃଷ୍ଠାର ନମୁନା ଉପରେ ଲେଖା ହୋଇ ସେହି ସ୍ଥାନରେ ଅବସ୍ଥିତ ହୋଇ ରହିଅଛି ଏହାକୁ ସେମାନେ କିପରି ଭାବରେ ଯେ କାର୍ଯ୍ୟକାରୀ କରିଛନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ କଣ ଘଟିବାକୁ ଯେ ଯାଉଅଛି ସେ କଥାକୁ ଦେଖନ୍ତୁ ପ୍ରକୃତ ରୂପେ କେବଳ ନକରକାରୀ ଜଣ ଅଟନ୍ତି କହିଥିଲେ ସେମାନଙ୍କୁ ଅଲଗା ହୋଇ ରହିବାକୁ ଦିଅ କାରଣ ଜାମ୍ବ୍ରିସ୍ ଆଉ ଜନ୍ନିସ୍ଙ୍କ ମୂଳପଣ ଯେପରି ଭାବରେ ପ୍ରକାଶିତ ହେଲା ଏମାନଙ୍କର ମୂଳପଣଟି ସୁଦ୍ଧା ଠିକ୍ ସେହିପରି ଭାବରେ ପ୍ରକାଶିତ ହେବ ସେତେବେଳେ ଠିକ୍ ସେହି ଘଡ଼ିଟିର ମଧ୍ୟରେ ଆମମାନେ ଉପନୀତ ହୋଇସାରିଅଛୁ କୋଣର ପଥରଟିକୁ ମୁଁ ଖଞ୍ଜୁଥିବା ସମୟରେ ମୁଁ ମଣ୍ଡଳୀର ଅବସ୍ଥିତିକୁ ସେତେବେଳେ ଦେଖିଥିଲି ଲୋକମାନେ ଦୁର୍ବଳତା ବିଶିଷ୍ଟ ଥାଇ ସବୁ ଆଡ଼କୁ ଘେରି ରହିଥିଲେ ପୁଣି ଆରାଧନାଳୟର ଚତୁଃପାର୍ଶ୍ୱ କାନ୍ଥ ଗୁଡ଼ାକରେ ଆଉଜି ପଡି ଠିଆ ହୋଇଥିଲେ ସେହିପରି ଧରଣର ଅବସ୍ଥାରେ ଆପଣମାନେ ଉପନୀତ ଅଟନ୍ତି ଆଉ ସେମାନେ ଏପରି କହିଥିଲେ ଏହା ଯେତେବେଳେ ଦୃଶ୍ୟପଟକୁ ଉଭରି ଆସିଲା ଏଠାରେ ସହରର ଲୋକମାନେ ଏପରି କହିଥିଲେ କେବଳ ଅଳ୍ପ ଦିନ ମଧ୍ୟରେ ପ୍ରାୟ 6 ମାସ ଅବଧିରେ ଏକ ଆରାଧନାଳୟକୁ ନିର୍ମାଣ କରିପାରେ ଆମ ମଧ୍ୟରେ ଏପରି କଥା କହିଥିଲେ ସେତେବେଳେ ଆମମାନଙ୍କ ମଧ୍ୟରେ $1.80 ଧାନ ଆଦାୟ ହେଲା ଏପରିକି ଗ୍ୟାରେଜର କେତେକ ଶ୍ରମିକ ବ୍ୟକ୍ତି କହିଥିଲେ ପୁଣି ବିଚାର କରିଥିଲେ ଯେ ଏହା ସେମାନଙ୍କ ଗ୍ୟାରେଜ ରୂପେ ପରିବର୍ତ୍ତିତ ହେବାକୁ ଯାଉଅଛି ତଥାପି ଅଦ୍ୟାବଧି ପରମେଶ୍ୱରଙ୍କ ବେଶଗଣଙ୍କ ପାଇଁ ଏହା ଭୋଜନ ଗ୍ରହଣର ଛାଉଣି ସ୍ଥାନ ରୂପେ ବିବେଚିତ ହୋଇ ରହିଅଛି ସି ଅକ୍ଷର ଧାରଣ କରିଥିବା ପ୍ରାର୍ଥନା କାର୍ଡ ସଂଖ୍ୟା ଗୁଡିକ 1 2 3 5 6 7 8 9 10 ଆଦି ଟି ଅକ୍ଷର ବିଶିଷ୍ଟ କାର୍ଡ 6 7 8 9 10 ଭଲ କଥା ତତ୍ପରେ ଆମ୍ଭେ ସଦାପ୍ରଭୁ ତାହାକୁ ରକ୍ଷା କରୁ ଆମ୍ଭେ ନିମିଷକୁ ନିମିଷ କହିଲେ ଜଳ ଶେଷର କରିବା ଏହି ଯେପରି ତାହାର କ୍ଷତି ନ କରେ ଏଥିପାଇଁ ଆମ୍ଭେ ଦିବାରାତ୍ର ତାହା ରକ୍ଷା କରିବା ସେହି ସବୁ ସମାଲୋଚନା ଆଡ଼କୁ ଲକ୍ଷ୍ୟ କରନ୍ତୁ ଏହାକୁ ସାହାଯ୍ୟ କରିବାକୁ କୌଣସି ସଂଗଠନ ମଧ୍ୟ ନାହାନ୍ତି ଏଠାସ୍ଥିତ ଏହି ରାଷ୍ଟ୍ରର କୌଣସି ଗୋଟିଏ ମଣ୍ଡଳୀ ସୁଦ୍ଧା ଏହାକୁ ପସନ୍ଦ କରନ୍ତି ନାହିଁ ରାଷ୍ଟ୍ରର କୌଣସି ପେଣ୍ଟିଙ୍କ ସହଭାଗିତା ପୁଣି ଅନ୍ୟ କୌଣସି ଦଳ ଏହାକୁ ସମ୍ଭାଳିବାକୁ ଆଦୌ ଚାହାନ୍ତି ନାହିଁ ପ୍ରତ୍ୟେକ ଜଳରେ ବାପ୍ତିସ୍ମ ଦେବା ଶିକ୍ଷାକୁ ବିରୋଧ କରନ୍ତି ପୁଣି ଅନ୍ୟାନ୍ୟ ସକଳ ଶିକ୍ଷାର ସମସ୍ତେ ବିରୋଧୀ ଅଟନ୍ତି। ଏପରିକି ମୋର ନିଜସ୍ୱ ପରିବାରରେ ମୋର ପିତା ମୋତେ ଘରୁ ତଡ଼ିଦେଲେ। ଗୋଟିଏ କାଗଜ ବୁଣାରେ ମୁଁ ନିଜର କେତେ ଖଣ୍ଡ ପୋଷାକକୁ ଧରିଲି, ପୁଣି ଚାଲିଗଲି ଆଉ ସେ ସମୟରୁ ନ୍ୟୁ ଆଲବାନୀରେ ରହିଲି। ମାତ୍ର ଅନେକ ଆପଦ ଦୁଃଖ କଷ୍ଟ ଦେଇ ମୁଁ ପାର ହୋଇ ଆସିଛି। ପୁଣି ଏ ପର୍ଯ୍ୟନ୍ତ ପହଞ୍ଚିବାର ସାଧନଟି ତାହା ଅନୁଗ୍ରହ ଥିଲା। ମୁଁ ଏତେବେଳେ 56 ବର୍ଷ ବୟସ୍କ ଅଟେ ଆଉ ଯଥାଶୀଘ୍ର ମୋତେ ନଦୀଟିକୁ ପାର କରିବାକୁ ଅଛି ଆଉ ଅନୁଗ୍ରହ ମୋତେ ଆଗକୁ କଢ଼ାଇ ନେବ। 10,000 ବର୍ଷ ଧରି ସେହି ରମ୍ୟ ସ୍ଥାନରେ ମୁଁ ଯେବେ କାର୍ଯ୍ୟପାତ କରୁଥିବି ସୂର୍ଯ୍ୟଠାରୁ ଅଧିକ ଆଲୋକିତ ହୋଇ ଚମକୁଥିବି। ପୁଣି ପ୍ରଥମେ ଆରମ୍ଭ କରିଥିବା ସମୟ ପରି ଅଗଣିତ ଦିନ ଧରି ଈଶ୍ୱରଙ୍କ ଗୁଣଗାନ କରୁଥିବି। ଓହୋ, ମୁଁ ଯୀଶୁଙ୍କୁ କେଡ଼େ ସ୍ନେହ କରେ, ସେ ଜଗତରୁ ଅଧିକ ଶ୍ରେୟସ୍କର ମୋ ପାଇଁ ଅଟନ୍ତି। କେତେ ଅଧିକ ସଂଖ୍ୟକ ଓ ଉତ୍ତମ ବିଷୟ, କେତେ ଜଣ ବ୍ୟକ୍ତି ସେପରି କରିଥିଲେ। ମୁଁ 10 ନମ୍ବର କାରଖାନିକୁ କେଉଁ ସ୍ଥାନରେ ଛାଡ଼ିବି, କେତେକ ଅଧିକ ସଂଖ୍ୟକ କାର୍କୁ ଆମେ ନେଇପାରିବା କି? ଭଲ କଥା, ତାହା କିପରି ଧରଣର? କେଉଁ ସଂଖ୍ୟକ କାର୍ ଥିଲା? 10-15 ନମ୍ବର କି? ଭଲ କଥା, 10-15 ନମ୍ବର ପର୍ଯ୍ୟନ୍ତ ଆପଣମାନେ ଯେକୌଣସି ସ୍ଥାନରେ ଅଛନ୍ତି ଆପଣମାନେ ଯଦି ଠିଆ ହୋଇଯାଇପାରନ୍ତି ପୁଣି ଭିତରକୁ ଚାଲି ଆସିପାରନ୍ତି। କଣ କହନ୍ତି, ଚମତ୍କାର ସତରେ? ଭଲ କଥା, ତତ୍ପରେ C15-20 ପର୍ଯ୍ୟନ୍ତ ଏଗୁଡାକୁ C15-20 ସଂଖ୍ୟକ କାର୍ ଗୁଡାକୁ ହେବାର ଦିଅନ୍ତୁ, ତାହା ଅଧିକ 10-15 ବ୍ୟକ୍ତିଙ୍କ ପାଇଁ ସୁଯୋଗ ଦେବ। ଆମମାନେ ଲକ୍ଷ୍ୟ କରୁ, ଆପଣମାନେ ଧ୍ୟାନ ଦିଅନ୍ତୁ, ସେଠାରେ ଧାଡ଼ିଟି କେଉଁ ସ୍ଥାନରେ ବ୍ୟବସ୍ଥିତ ଅବସ୍ଥାରେ ଦଣ୍ଡିଆମାନ ହୋଇ ରହିଅଛି। ଆମମାନେ ସେମାନଙ୍କୁ ଆଦୌ ହାସଲ କରିନଥାଉ, ଭୀଷଣ ଭିଡ଼ ଯୋଗୁଁ ଲାଭ କରିନଥାଉ, ଆଉ ଆମମାନେ କରିବୁ। ହଁ, ଭଲ କଥା, ଆପଣମାନଙ୍କ ବ୍ୟକ୍ତିଗତ ଧ୍ୟାନ ବିଷୟକୁ ମୋ ଆଡ଼କୁ କେନ୍ଦ୍ରୀଭୂତ କରନ୍ତୁ, ଆମେ ଅଧିକ ବିଳମ୍ବ ଆଦୌ କରିବୁ ନାହିଁ। ତଥାପି ଏତେବେଳେ ଏହା କିପରି ଚମତ୍କାର ବେଳା ଅଟେ! ଓହୋ, କେତେ ଉତ୍ତମ ସମୟ ଅଟେ! ପ୍ରତ୍ୟେକ ଜଣ ଯେପରି ପ୍ରଭୁଙ୍କୁ ସ୍ନେହ କରିପାରନ୍ତେ ଏହା ମୁଁ ଚାହେଁ। ମୁଁ ଏପରି ମଧ୍ୟ ଇଚ୍ଛା କରେ ଯେ ଆମେମାନେ ସମସ୍ତେ ଏହି ଘଡ଼ିର ମହତ୍ତ୍ୱକୁ ଯେପରି ହୃଦୟଙ୍ଗମ କରିପାରନ୍ତେ ସେହି ହେତୁରୁ ସେହି ଯୋଗ୍ୟ ସ୍ଥାନରେ ଆସି କେବଳ ଉପସ୍ଥିତ ହୋଇପାରନ୍ତେ। ଆସନ୍ତୁ ଏହାକୁ ଚେଷ୍ଟା କରିବା। ଆପଣମାନଙ୍କର ଅକାଟ୍ୟ ଧ୍ୟାନକୁ କେବଳ ମୋତେ ପ୍ରଦାନ କରନ୍ତୁ। କଣ ଏଠାରେ କଣ କରିବା ଉଦ୍ଦେଶ୍ୟକୁ ଚେଷ୍ଟା କରିବା ନିମନ୍ତେ ଆମେ ଉପସ୍ଥିତ ଅଛୁ? ପରମେଶ୍ୱରଙ୍କ ବଚନକୁ ପରୀକ୍ଷା ନିରୀକ୍ଷାର ମାଧ୍ୟମରେ ଏଠାରେ ଆମେ ତାହାକୁ ଉପସ୍ଥାପନା କରୁଅଛୁ। ଏଲିଓ ଏହି ସମାନ ଧରଣର କର୍ମକୁ କରିଥିଲେ, ପୁଣି ଏହି କର୍ମକୁ କରିବା ନିମନ୍ତେ ସେ ଯେ ଈଶ୍ୱରଙ୍କ ପୀଡିତ ହୋଇଥିଲେ ସେ କଥାକୁ ଜାଣିଲା ଉତ୍ତାରେ ସେ ପର୍ବତ ଆରକୁ ଯାତ୍ରା ଆରମ୍ଭ କରିଥିଲେ। ସେ କହିଥିଲେ, କିଏ ଯେ ଈଶ୍ୱର ଅଟନ୍ତି, ଆସନ୍ତୁ ସେ କଥାକୁ ପ୍ରମାଣିତ କରିବା। କେବଳ ସେହି ଜଣକ ଈଶ୍ୱର ବୋଲି ବିବେଚିତ ହେଉନ୍ତୁ ଯେଉଁ ଈଶ୍ୱର ଅଗ୍ନି ଦ୍ୱାରା ଉତ୍ତର ପ୍ରଦାନ କରନ୍ତି। ତତ୍ପରେ ମୂର୍ତ୍ତି ପୂଜକ କଣ କ୍ଷତ ବିକ୍ଷତ କରି ଲାଗିଲେ ଆଉ କହିଲେ, ଓହୋ ଭଲ କଥା, ବାସ୍ତବରେ ସେପରି ନୁହେଁ। ମୂର୍ତ୍ତି ପୂଜକ ବୁଝିଲେ ଯେ ସ୍ୱର୍ଗରୁ କୌଣସି ପ୍ରକାର ଅଗ୍ନି ପତିତ ହେବାକୁ ନଥିଲା, ତେଣୁ କରି ସେମାନେ ଚିତ୍କାର କରିଥିଲେ, ପୁଣି ସେପରି ଅନେକ କାର୍ଯ୍ୟକୁ କରିଚାଲିଥିଲେ। କିନ୍ତୁ ତାହା ଯେ ଅବଶ୍ୟ ପତିତ ହେବାକୁ ଯାଉଥିଲା ସେ କଥାକୁ ଏଲିଓ ଜାଣିଥିଲେ, ଯେହେତୁ ଈଶ୍ୱରଙ୍କଠାରୁ ସେ ଏକ ଦର୍ଶନକୁ ଲାଭ କରିଥିଲେ। ଆପଣମାନେ ପଚାରନ୍ତି, ସେ ଦର୍ଶନଟିଏ ଲାଭ କରିଥିଲେ କି? ଆଜ୍ଞା, ହଁ, ତାହା ହିଁ ସବୁକିଛି ବିଷୟକୁ ସେ ଯେତେବେଳେ ସୁବ୍ୟବସ୍ଥିତ କରି ରଖିପାରିଲେ ସେ କହିଲେ, ହେ ପ୍ରଭୁ, ଆପଣଙ୍କ ଆଜ୍ଞା ପ୍ରମାଣେ ମୁଁ ଏହିସବୁ କର୍ମକୁ କରିଅଛି। ତତ୍ପରେ ଯାଇ ଅଗ୍ନି ପତିତ ହେବାରେ ଆରମ୍ଭ କଲା। ଈଶ୍ୱରଙ୍କ ବାକ୍ୟ ଲିଖିତ ଅନୁସାରେ ଯେତେବେଳେ ରକ୍ଷା କରାଯାଏ ତତ୍ପରେ ଅନ୍ୟାନ୍ୟ ସକଳ କାର୍ଯ୍ୟକୁ ସୁଚାରୁ ରୂପେ କରିବାର କର୍ମଟି ଈଶ୍ୱରଙ୍କର ଅଟେ। ସେହି ସ୍ଥାନରୁ ତାହାକୁ ସୁବ୍ୟବସ୍ଥିତ କରି ରଖିବା ନିମନ୍ତେ ସେ ଆପଣମାନଙ୍କୁ ଆଜ୍ଞା କରନ୍ତି। ପୁଣି ସେଠାରେ ଏହାକୁ ସୁବ୍ୟବସ୍ଥିତ ରୂପେ ରଖିବା ନିମନ୍ତେ ଆପଣମାନେ ଯେ ଆହୁତ ହୋଇଛନ୍ତି ତହିଁରେ ଆପଣମାନେ ନିଶ୍ଚିତ ହୋଇଯାଆନ୍ତୁ, ବୁଝନ୍ତି ତ? ଆଉ ଆପଣମାନେ ଯଦି ତଦ୍ରୁପ ଆହୁତ ଅଟନ୍ତି ତେବେ ଏହାର ଅବଶିଷ୍ଟ କାର୍ଯ୍ୟର ତତ୍ତ୍ୱାବଧାନକୁ ସେ ସ୍ୱୟଂରୁ କରିବେ। ଯଦି ଆପଣ ସେପରି ଅଟନ୍ତି ତେବେ ଅବଶିଷ୍ଟ କର୍ମ ସେହି କରିବେ। ପୁଣି ଏହି ସ୍ଥାନଟି ଆଡ଼କୁ ସେହି ଲୋକଗୁଡାକୁ ଅଗ୍ରସର ହୋଇ ଆସୁଥିବେ ଯେଉଁମାନଙ୍କ ପାଇଁ ମୁଁ ପ୍ରାର୍ଥନା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲି। ଭଲ କଥା, ଆପଣମାନେ ଏତେବେଳେ କାନ୍ଥର ପ୍ରାୟ ପାଖାପାଖି ସ୍ଥାନ ଗୁଡାକରେ ଉପସ୍ଥିତ ଅଛନ୍ତି। ଭଲ କଥା, ଆରମ୍ଭ କରିବାକୁ ଯାଇ ଧାଡ଼ି ଗୁଡାକ ପ୍ରତି ଧ୍ୟାନ ଦିଅ। ଆଉ ପ୍ରଥମ ଅବସରରେ ଏହି ଭବନଟିର କୌଣସି ଏକ ସ୍ଥାନରେ ପ୍ରାୟତଃ କେତେକ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଏଠାରେ ଏପରି କେତେ ଜଣ ସଜ୍ଜନ ବ୍ୟକ୍ତି ଉପସ୍ଥିତ ଅଛନ୍ତି ଯେଉଁମାନେ ପ୍ରାର୍ଥନାର କାର୍ ଖଣ୍ଡେ ସୁଦ୍ଧା ହାସଲ କରିନାହାନ୍ତି। ଆପଣମାନେ ନିଜ ନିଜର ହସ୍ତ ଉପରକୁ ଉଠାନ୍ତୁ, କେବଳ ଚାରିଆଡ଼କୁ ଆଖି ପକାଇ ଦେଖନ୍ତୁ। ଆଉ ଆପଣମାନଙ୍କୁ ତ ଜଣା, ଯଦି ଆମମାନଙ୍କ ପ୍ରଭୁ ଅନୁଗ୍ରହ କରନ୍ତି ଆଉ ସେ ଯେ ଯେପରି କରୁଣା କରିବେ ତାହା ମୁଁ ଜାଣେ, ଯଦି ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି। ସେ ତ ପ୍ରାର୍ଥନାର ଧାଡ଼ି ଗୁଡାକୁ ସନ୍ତରଣା ଦିଅନ୍ତି, ଲୋକେ ତାଙ୍କରି ପାଖକୁ ଆସନ୍ତି। ବହୁ ସଂଖ୍ୟକ ଜନତାଙ୍କ ଗହଳିକୁ ନେଇ ଲୋକମାନେ ତାଙ୍କ ପାଖକୁ ଆସିଥିଲେ, ବିରାଟ ଜନଗହଳି ଥିଲା। ସେ ସେମାନଙ୍କୁ ହସ୍ତରେ ଛୁଇଁଥିଲେ, ପୁଣି ସେମାନଙ୍କୁ ଆଶୀର୍ବାଦ କରିଥିଲେ। ଏକଥା ସେ ସ୍ଥଗିତ ହୋଇ ପଡ଼ିଥିଲେ ଆଉ ପଚାରିଥିଲେ, କିଏ ମୋତେ ଛୁଇଁଲା? ଚାରିଆଡ଼କୁ ନଜର ପକାଇ ଦେଖିଥିଲେ, ପୁଣି ଜନୈକ ସ୍ତ୍ରୀ ଲୋକଙ୍କୁ ସେ ଯେ କେଉଁ କାରଣରୁ ତାଙ୍କୁ ସ୍ପର୍ଶ କରିଥିଲେ ସେ କଥା କହିଥିଲେ। ଆଉ ଏପରି ମଧ୍ୟ କହିଥିଲେ ଯେ ତାଙ୍କର ରକ୍ତସ୍ରାବର ବ୍ୟାଧିଟି ତାଙ୍କଠାରୁ ସୁସ୍ଥ ହୋଇଗଲା, ତାଙ୍କ ବିଶ୍ୱାସ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥତା ପ୍ରଦାନ କଲା। କିପରି ଲାଗିଥାନ୍ତା ଯଦି ସେ ଏପ୍ରକାର କହିଥାନ୍ତେ, ସେ ପଛକୁ ବୁଲି ପଡ଼ିଥାନ୍ତେ ଆଉ କହିଥାନ୍ତେ, ଭଲ କଥା, ମୁଁ ଆଦୌ କିଛି ଜାଣେ ନାହିଁ, ହେ ପ୍ରଭୁ ମୁଁ ତ ଏହି ଆରୋଗ୍ୟତାକୁ ବହୁ ଦିନରୁ ଲାଭ କରିସାରିଥିଲି, ତେବେ ଏହା କଦାପି ଘଟିନଥାନ୍ତା। ନୁହେଁ, ଏହି ଆରୋଗ୍ୟତାର କାର୍ଯ୍ୟଟି କଦାପି ଘଟିନଥାନ୍ତା, ସେପରି କଦାପି ସମ୍ଭବପର ହୋଇନଥାନ୍ତା। କଣ ହୋଇଥାନ୍ତା ଯଦି ସେ ସାରଫନିକା ସ୍ତ୍ରୀଲୋକଙ୍କୁ କହିଥାନ୍ତେ, ଯେଉଁ ବଚନ ତୁମେ କହିଥିଲ ସେହି ହେତୁରୁ ତୁମର କନ୍ୟା ଶୟତାନ ତାହା ମଧ୍ୟରୁ ବାହାରି ଚାଲିଯାଇଛି, କଣ ହୋଇଥାନ୍ତା ଯଦି ସେ କହିଥାନ୍ତେ, ଆଚ୍ଛା ତେବେ ହେ ପ୍ରଭୁ ମୁଁ ଚାହିଁଥିଲି ଯେ ଆପଣ ତାହାକୁ ଏହିପରି ଧାରାରେ ବର୍ତ୍ତମାନ କରନ୍ତୁ, ତେବେ ତ ଶୟତାନର ସାମର୍ଥ୍ୟ ତାହା ମଧ୍ୟରେ ତଥାପି ରହିଯାଇଥାନ୍ତା। ମାତ୍ର ସେ ଯେପରି ଭାବରେ ଏହାକୁ ପାଇବାକୁ ଥିଲେ ବୋଲି କହିଥିଲେ, ଠିକ ସେହିପରି ଭାବରେ ଆପଣ ସନ୍ତାନକୁ ପାଇବାକୁ ସେ ଆଶା କରିଥିଲେ। ଆଉ ସେ ଆମ୍ଭମାନଙ୍କୁ କହିଥିଲେ, ତୁମମାନେ ଯଦି ବିଶ୍ୱାସ କରିପାରନ୍ତ, ତୁମମାନେ ଯଦି ଏହି ପର୍ବତକୁ କହିପାର ଏଠାରୁ ଅନ୍ୟତ୍ର ହଟିଯା, ପୁଣି ଆପଣା ହୃଦୟରେ କିଛି ସନ୍ଦେହ ନ କର, ମାତ୍ର ତୁମମାନେ ଯାହା କହିଅଛ ତାହା ଯେ ଅବଶ୍ୟ ଘଟିବ ଏଥିରେ ବିଶ୍ୱାସ କରିପାର, ତେବେ ତୁମମାନେ ତାହା ପାଇବ। ଯେତେବେଳେ ତୁମମାନେ ପ୍ରାର୍ଥନା କର, ତୁମମାନେ ଯେ ତାହାକୁ ପାଇସାରିଅଛ ସେଥିରେ ବିଶ୍ୱାସ ରଖ, ତେବେ ତାହା ତୁମମାନଙ୍କୁ ଦତ୍ତ ହେବ। କିପରି ମହତ୍ ପ୍ରତିଜ୍ଞାଟିଏ ସତେ! ତେଣୁ କେହି ଜଣେ ବ୍ୟକ୍ତି ଯିଏକି ସାମାଜିକ ସୁସମାଚାରକୁ ପ୍ରଚାର କରନ୍ତି, ସେହି ପ୍ରତିଜ୍ଞା ବାକ୍ୟକୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ସେ ଦ୍ୱାର ନିକଟକୁ ଚାଲି ଆସିବେ, ଭିତରକୁ ଚାହିଁବେ, ଦେଖିବେ, କିମ୍ବା ଦ୍ୱାର ନିକଟରେ ଠିଆ ହୋଇପଡ଼ିବେ, ପୁଣି କହିବେ, ଭଲ କଥା, ବିଧର୍ମୀମାନଙ୍କର ଅନ୍ୟ ଏକ ଦଳ ତତ୍ପରେ ଫେରି ଚାଲିଯିବେ, ବୁଝନ୍ତି ତ? କିନ୍ତୁ ଏହା ଯେ ଗୁପ୍ତମାନ୍ୟ ଅଟେ ସେ କଥାକୁ ସେ ଆଦୌ ଜାଣନ୍ତି ନାହିଁ। ସେ ଏ କଥାକୁ ଆଦୌ ଜାଣନ୍ତି ନାହିଁ ଯେ ତାହା ହିଁ ସେ ଗୁପ୍ତ ରହସ୍ୟଟି ଅଟେ ଯାହାକି ତାହାଠାରୁ ଗୁପ୍ତ ହୋଇ ରହିଅଛି। ସେ ଏ କଥାକୁ ଆଦୌ ବୁଝନ୍ତି ନାହିଁ ଯେ ଏହା ପ୍ରକୃତରେ ଏକ ଦୁଃଖଦ ଅବସ୍ଥା ଅଟେ, ଏପରି ଏକ ମସ୍ତିଷ୍କ ଯାହାକି ଉଲଙ୍ଗ ଅଟେ, ଦୁର୍ଭାଗା, ଦିନହୀନ, ଅନ୍ଧ ସ୍ୱଭାବ ବିଶିଷ୍ଟ, ବୁଦ୍ଧିର ବିଚାର ଅଟେ, ପୁଣି ସେ ଏହାକୁ ତଥାପି ଜାଣନ୍ତି ନାହିଁ, ବୁଝନ୍ତି ତ? ଏହା ସବୁଠାରୁ ଏକ କ୍ଷତିକାରକ ବିଷୟ ଅଟେ, ଅନିଷ୍ଟକର ଅବସ୍ଥା ଅଟେ। ହେ ପରମେଶ୍ୱର, ମୋତେ ପ୍ରଥମରୁ ମରିଯିବାକୁ ଦେଉନ୍ତୁ, କିନ୍ତୁ ମୋତେ ସେପରି ସ୍ୱଭାବିଷ୍ଟ ହେବାକୁ କଦାପି ନ ଦିଅନ୍ତୁ। ମୁଁ ପଛେ ମରିଯାଏ, ଆଜ୍ଞା ହଁ, ତାହା ହିଁ, ସେପରି ଆଚରଣ ବିଶିଷ୍ଟ ହେବା ପରିବର୍ତ୍ତେ ପଛେ ମୋର ମରିଯିବାଟା ଶ୍ରେୟସ୍କର ହେବ। ମୁଁ ଏପରି ବିଚାର ରଖେ ଯେ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେପରି ବିଚାରକୁ ପୋଷଣ କରିବେ, ଆମେ ସେପରି କରିବୁ ନାହିଁ କି? ତଥାପି ଏତେବେଳେ ଏହି ସବୁ ଘଟଣାର ବିଷୟକୁ ଯୁଗାନ୍ତ ସମୟ ପାଇଁ ପରମେଶ୍ୱର ପ୍ରତିଜ୍ଞା କରି କହିଛନ୍ତି। ମଲାଖି ଚତୁର୍ଥ ଅଧ୍ୟାୟରେ ଏପରି କଥିତ ହୋଇଥିଲା ଯେ ଯୀଶୁଖ୍ରୀଷ୍ଟ ଅବତରିତ ହୋଇ ଆସିବେ, ପୁଣି ସଦମରେ ସେ ଯେପରି ପ୍ରଘଟିତ ହୋଇଥିଲେ ଠିକ ସେହିପରି ଭାବରେ ସେ ସ୍ୱୟଂକୁ ମନୁଷ୍ୟ ରୂପେ ପ୍ରକଟିତ କରାଇ ମୃତ୍ୟୁବାନ କରାଇବେ, ତାହା ସତ୍ୟ କଥା ଅଟେ। ପୁଣି ଏପରି କହିଥିଲେ, ଜଗତର ଅବସ୍ଥାଟି ଠିକ ସଦମର ତୁଲ୍ୟ ହୋଇ ସାରିଥିବ। ତତ୍ପରେ କହିଥିଲେ, ଏହା ଯେପରି ସେହି ସମୟରେ ଥିଲା ସେହି ସମୟରେ ମନୁଷ୍ୟ ପୁତ୍ର ପ୍ରକଟ ହେବେ। ଦେଖନ୍ତୁ, ଏହି ବ୍ୟକ୍ତି ଜଣକ ଯିଏକି ଜଣେ ମନୁଷ୍ୟ ରୂପ ନେଇ ଓହ୍ଲାଇ ଆସିଥିଲେ, ଯିଏକି ଇଲୋହିମ୍ ଥିଲେ, ଅବ୍ରାହମଙ୍କ ଦ୍ୱାରା ପରିଚିତ ହୋଇଥିଲେ, ଏଥିପୂର୍ବେ କି ସେହି ପ୍ରତିଜ୍ଞିତ ପୁତ୍ର ଜଣକ ଉପସ୍ଥିତ ହୁଅନ୍ତି ସେ ଆସିଥିଲେ। ସେହି ଜଣକ ଯେ କିଏ ଥିଲେ ସେ କଥାକୁ ଲକ୍ଷ୍ୟ କରନ୍ତୁ, ସେହି ଜଣକ ଯେ ଈଶ୍ୱର ସ୍ୱୟଂରୁ ଥିଲେ ଏ କଥାକୁ ଅବ୍ରାହମ ପରିଚୟ କରାଇ କହିଥିଲେ। ଆଉ ବାଇବଲ ଏପରି କହେ ଯେ ସେଠାକୁ ତିନି ଜଣ ବ୍ୟକ୍ତି ଆସି ଉପସ୍ଥିତ ହେଲେ, ସେମାନଙ୍କ ପରିଧାନ ବସ୍ତ୍ର ଗୁଡାକ ଧୂଳି ଧୂସର ହୋଇଥିଲା, ଯାତ୍ରା କରି ଆସିଥିଲେ, ବସି ପଡ଼ିଲେ, ପୁଣି ମଣିଷ ପରି ଭୋଜନ କରିଥିଲେ। ଆଉ ଯୀଶୁ ଏପରି କହିଥିଲେ, ଠିକ ସେତିକିବେଳେ ଜଗତଟି ଯେତେବେଳେ ସଦମର ଅବସ୍ଥାରେ ପରିଣତ ହୋଇସାରିଥିବ ସେତେବେଳେ ଯାଇ ମନୁଷ୍ୟ ପୁତ୍ର ସ୍ୱୟଂରୁ ପୁନର୍ବାର ପ୍ରକଟ ହେବେ। ଈଶ୍ୱରଙ୍କ ପୁତ୍ର ଏପରି ନୁହଁ ନୁହନ୍ତି, ମାତ୍ର ମନୁଷ୍ୟ ପୁତ୍ର ଅଟନ୍ତି। ବୁଝନ୍ତୁ, ସେ ସ୍ୱୟଂକୁ ପ୍ରକଟ କରିବେ। ସର୍ବଶେଷ ଭାବଜନକ ଯାହା କିଛି କହିଥିଲେ ତାହା ସହିତ ଏହାକୁ ସମତୁଲ କରନ୍ତୁ। ଦେଖ, ଆମ୍ଭେ ତୁମମାନଙ୍କ ନିକଟକୁ ଏଲିଆ ଭବିଷ୍ୟତ ବକ୍ତାକୁ ପ୍ରେରଣ କରିବା, ପୁଣି ସେ ପିତୃଙ୍କ ପ୍ରତି ସନ୍ତାନଙ୍କ ହୃଦୟ ଫେରାଇବ। ବୁଝନ୍ତି ତ, ଏପରି ଏକ ସମାଚାର ଯାହାକି ସେମାନଙ୍କୁ ବାଇବଲ ଆଡ଼କୁ ଫେରାଇଥାଏ। ତତ୍ପରେ ମନୁଷ୍ୟ ପୁତ୍ର ଆସି ତତ୍ପରେ ମନୁଷ୍ୟ ପୁତ୍ର ସେହି ଦିନ ମାନଙ୍କରେ ସ୍ୱୟଂକୁ ପ୍ରକଟ କରୁଥିବେ। ପୁଣି ଶେଷ ମଣ୍ଡଳୀ ଯୁଗର କାର୍ଯ୍ୟକାରିତା ସମୟରେ ସପ୍ତମ ଦୂତ ଜଣକ ଦ୍ୱାରା ପ୍ରବେଶ ସକଳ ଗୁପ୍ତ ମନ୍ଥ ପ୍ରକଟ ହୋଇଯିବ, ସପ୍ତମର ଉନ୍ମୋଚିତ ହୋଇଯିବ। ତତ୍ପରେ ଏହିସବୁ ମଣ୍ଡଳୀର ଗୁପ୍ତ ଭାବ ଗୁଡାକ ପୁଣି ଅନ୍ୟାନ୍ୟ ରହସ୍ୟ ସୁଦ୍ଧା ପ୍ରକଟ ହୋଇଯିବ, ସେଗୁଡାକ ଯେ କିପରି ଭାବରେ ଘଟିଥିଲା, ତତ୍ପରେ କଣ ପୁଣି କିପରି ଘଟିଥିଲା। ଦେଖନ୍ତୁ, ସେମାନେ ଏହାକୁ ଆଦୌ ଜାଣନ୍ତି ନାହିଁ। ଯୀଶୁ କହିଥିଲେ, ତୁମମାନେ ଅନ୍ଧ ଫାରୁସୀଗଣ ଅଟ। କହିଥିଲେ, ଅନ୍ଧ ଯଦି ଅନ୍ଧକୁ ବାଟ କଢାଏ ତେବେ ସେମାନେ ଉଭୟ ଗର୍ତ୍ତ ମଧ୍ୟରେ ପଡିବେ ନାହିଁ କି? ବୁଝନ୍ତୁ, ତାହା ହିଁ ସେହି କାରଣଟି ଅଟେ ଯାହା ଯୋଗୁଁ ସେହି ଲୋକ ଗୁଡାକ ତାହାକୁ ଆଦୌ ବୁଝନ୍ତି ନାହିଁ। ଏହାର ଗୃହ ରହସ୍ୟ ଗୁଡାକ ସେହି ମୋହର ଗୁଡାକ ଅଟନ୍ତି। ସେଗୁଡାକ ମଧ୍ୟ ପ୍ରତ୍ୟେକ ମଣ୍ଡଳୀ ଏକ ସଂଗଠନକୁ ପ୍ରସ୍ତୁତ କଲେ, ପୁଣି ତହିଁ ମଧ୍ୟକୁ ପ୍ରବେଶ କରିଗଲେ। ପୁଣି ତାହା ହିଁ ସେହିସବୁ ଗୃହ ରହସ୍ୟରୁ ଅନ୍ୟତମ ଅଟେ ଯାହାକି ପରମେଶ୍ୱରଙ୍କ ସମ୍ମୁଖରେ ଭୁଲ ଧରଣା ବିଷୟ ହୋଇ ରହିଆସିଛି। ଉପାଧ୍ୟକ୍ଷ ମହାଶୟ, ଉପାଧ୍ୟକ୍ଷ ମହାଶୟ ଲି, ଆପଣ ଏହାକୁ ବୁଝନ୍ତି କି? ବୁଝନ୍ତୁ, ଧ୍ୟାନ ଦିଅନ୍ତୁ, ଏହା ହିଁ ଅଟେ। ସେହି ସ୍ଥାନରେ ଠିକ ତାହା ହିଁ ସେ ବିଷୟଟିକୁ ପ୍ରକଟ କରେ, ତାହା ହିଁ ଅନ୍ୟାନ୍ୟ ଗୁପ୍ତ ରହସ୍ୟ ଗୁଡାକରୁ ଅନ୍ୟତମ ଅଟେ। ସେମାନେ ସଂଗଠିତ ହେଲେ, ଆଉ ବୁଝନ୍ତୁ, ପୁଣି ଈଶ୍ୱରଙ୍କ ଇଚ୍ଛାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଥିଲେ। ପୁଣି ଯୁଗାନ୍ତର ଦିନମାନଙ୍କରେ ତାହା ପ୍ରକାଶ କରାଯିବ, ଆଉ ଲୋକମାନଙ୍କୁ ମାର୍ଗଦର୍ଶନ କରାଇବ, କିନ୍ତୁ ଏକ ରୀତିନୀତି ଆଡ଼କୁ କିମ୍ବା ଏକ ସଂଗଠନ ଆଡ଼କୁ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ସତ୍ୟବାକ୍ୟ ଆଡ଼କୁ କଢାଇ ନେବ। ତତ୍ପରେ ସତ୍ୟବାକ୍ୟଟି ଏକ ସ୍ୱତନ୍ତ୍ର ଦଳ ଲୋକଙ୍କ ମଧ୍ୟକୁ ପ୍ରେରିତ ହେବ, ଆଉ ମନୁଷ୍ୟ ପୁତ୍ର ସ୍ୱୟଂ ସେମାନଙ୍କ ମଧ୍ୟରେ ପ୍ରକଟିତ ହେବେ, ଯିଏକି କାଲି ଆଜି ପୁରୁଣା ଚିରାକର ସମାନ ଅଟନ୍ତି। ଆରେ ବା କି ଆଶ୍ଚର୍ଯ୍ୟଜନକ ବିଷୟ ସତେ, ମୁଁ ତାହାକୁ ପସନ୍ଦ କରେ। ତାହାଙ୍କ ଉପରେ ଦର୍ପ କରିବାକୁ ମୁଁ ଭଲ ପାଏ। ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କୁ ଶ୍ରେଷ୍ଠ କରି ପରିଚିତ କରିବାକୁ ପସନ୍ଦ କରେ। ମୋତେ ତାହାଙ୍କୁ ଶ୍ରେଷ୍ଠ କରି ପରିଚିତ କରିବାକୁ ଆଦୌ ଆବଶ୍ୟକ ପଡେ ନାହିଁ, ଯେହେତୁ ସେ ତ ପୂର୍ବରୁ ଶ୍ରେଷ୍ଠ ଅଟନ୍ତି। ସେ ତ ଏପରି ଭାବରେ ଉନ୍ନତ ଅଟନ୍ତି ଯେ ଆପଣମାନେ ତାହାଙ୍କୁ ଅଟକ ଲଗାଇ ପାରନ୍ତି ନାହିଁ, ଆଉ ସେପରି କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ଏତେ ଗଭୀର ଯେ ଆପଣମାନେ ତାଙ୍କ ନିକଟବର୍ତ୍ତୀ ହୋଇପାରନ୍ତି ନାହିଁ, ତାଙ୍କର ତତ୍ତ୍ୱ ନେଇପାରନ୍ତି ନାହିଁ। ଏତେ ବିସ୍ତୃତ ଯେ ଆପଣମାନେ ତାଙ୍କର ସୀମାକୁ ନିରୂପଣ କରିପାରନ୍ତି ନାହିଁ, ଏହା ସତ୍ତ୍ୱେ ଆପଣମାନେ ନିଜର ହୃଦୟ ମଧ୍ୟରେ ତାଙ୍କ ପାଇଁ ସ୍ଥାନଟିଏ ସାଇତି ରଖିଛନ୍ତି। ଆପଣମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ କି? ଆମମାନଙ୍କ ପ୍ରଭୁ ସତରେ କେତେ ବିଚକ୍ଷଣ ଅଟନ୍ତି। କଥା ଆସନ୍ତୁ, ଆମମାନେ ସମସ୍ତେ ପ୍ରକୃତରେ ଧୀରସ୍ଥିର ହେବା। ଏହାରି ଉପରେ ଆମମାନେ ଏତେବେଳେ ଆଲୋଚନା କରିସାରିଅଛୁ। ଏହାରି ଉପରେ ଥିବା ବିଷୟଟି ଏପରି ଅଟେ, ଏହା ନିରାଟ ସତ୍ୟ କଥା ଅଟେ ନା? ଏପରି ମଧ୍ୟ ହୋଇପାରେ ଯେ ଏତେବେଳେ କେତେକ ଅପରିଚିତ ଏଠାରେ ଉପସ୍ଥିତ ଥାଇପାରନ୍ତି। ମୁଁ ଏପରି କହିପାରନ୍ତି, ଆପଣମାନଙ୍କ ପାଇଁ ଖ୍ରୀଷ୍ଟ ଯଦି କାଲି ଆଜି ପୁଣି ଚିରଦିନ ସମାନ ହୋଇଥାନ୍ତି, ତେବେ ଏହି ଯୋଗ୍ୟ ସମୟରେ ସେ କଣ କରିବେ? ସେ ତ ସେହି ସମାନ ଧରଣର କାର୍ଯ୍ୟକୁ କରିବେ ଯାହାକୁ ସେ ସେତେବେଳେ କରିଥିଲେ ଯେଉଁ ସମୟରେ ସେ ଏହି ଜଗତରେ ଥିଲେ। ଏହା ସତ୍ୟ କଥା ଅଟେ ନା? ଲୋକମାନଙ୍କର ବିଶ୍ୱାସ ତାଙ୍କର ପରିଧେୟ ବସ୍ତୁକୁ ସ୍ପର୍ଶ କରିବ, ତତ୍ପରେ ସେ ପଛକୁ ବୁଲି ପଡିବେ। ପୁଅ ନିକଟସ୍ଥିତ ସେହି ସ୍ତ୍ରୀ ଲୋକଟିର ପ୍ରତି ସେ ଯେପରି କର୍ମ କରିଥିଲେ ତଥା ଅନ୍ୟାନ୍ୟ ସ୍ଥାନ ସୁଦ୍ଧା ସେ ତାହାକୁ ସଫଳ କରିଥିଲେ, ପୁଣି ସେମାନଙ୍କ ଗୁପ୍ତ ବିଚାର ଗୁଡାକୁ ଜାଣିପାରିଥିଲେ। ବର୍ତ୍ତମାନ ଆପଣ ପଚାରନ୍ତି, ସେ ମୋତେ ସୁସ୍ଥ କରିଦେବେ କି? ସେ ଯେ ଏହାକୁ ପୂର୍ବରୁ ସମ୍ପାଦନ କରିସାରିଛନ୍ତି, ସେପରି କଥାକୁ ତାଙ୍କର ବାକ୍ୟ ପ୍ରକାଶ କରି କହେ। ତଥାପି ଏହାର ଉଦ୍ଦେଶ୍ୟଟି ଏଠାରେ ଏ ପ୍ରକାର ଅଟେ, ଅର୍ଥାତ୍ ସେ ଯେ ଏହି ସ୍ଥାନରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି, ତାହାକୁ ସେ ସ୍ୱୟଂରୁ ଯେ ପରିଚିତ କରାଉଛନ୍ତି, ସେପରି ଏକ ବିଷୟ। ପୁଣି ଏକ ମାଂସମୟ ଶରୀରରେ ସେ ଆମମାନଙ୍କ ମଧ୍ୟ ଯଦି ଉପସ୍ଥିତ ହେଲେ, 33 ବର୍ଷ ବୟସ ଅବସ୍ଥାରେ ଯୀଶୁଙ୍କ ଚେହେରାଟି ଯେପରି ଥିଲା, ଯାହାକୁ ହୋପ୍ ମ୍ୟାନ୍ଙ୍କ ଦ୍ୱାରା ଦର୍ଶନ କରାଯାଇଥିବା ଯୀଶୁଙ୍କର ମସ୍ତକ ଭାଗର ଆକୃତି ହୋଇ ଦେଖିବାକୁ ମିଳିଥିଲା, ତତ୍ପରେ ତାଙ୍କ ହସ୍ତରୁ ରକ୍ତ ଧାରଧାର ହୋଇ ବହୁଥିବ, ପୁଣି ସେପରି ଧରଣର ଅନ୍ୟାନ୍ୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଥିବ। ତାଙ୍କ ଆପାଦ ମସ୍ତକ କଣ୍ଟାର କ୍ଷତ ଦାଗରେ ଦାଗଯୁକ୍ତ ହୋଇ ରହିଥିବ ଇତ୍ୟାଦି। ଏପରି ଧରଣର ଯୁକ୍ତିକୁ ମୁଁ ଆଦୌ ସ୍ୱୀକାର କରେ ନାହିଁ, ଆଦୌ କରିବି ନାହିଁ, ନୁହେଁ ନୁହେଁ, ସେପରି ଆଦୌ ନୁହେଁ। ସେ ଯେତେବେଳେ ଆସନ୍ତି ସ୍ୱୟଂରୁ ଉପସ୍ଥିତ ହୁଅନ୍ତି, ପ୍ରତ୍ୟେକ ଚକ୍ଷୁ ତାଙ୍କୁ ଦେଖିବ, ପ୍ରତ୍ୟେକ ଜିହ୍ୱା ତାଙ୍କ ନାମକୁ ସ୍ୱୀକାର କରିବ। ତତ୍ତ୍ୱରେ ବିଜୁଳି ଚମକି ଯେପରି ପୂର୍ବରୁ ପଶ୍ଚିମକୁ ବିସ୍ତାରିତ ହୁଏ, ଏହା ଠିକ ସେହିପରି ଭାବେ ଘଟିବ। ବୁଝନ୍ତି ତ, ଯେପରି ଧରଣର ଭ୍ରାନ୍ତିପୂର୍ଣ୍ଣ ଶିକ୍ଷାକୁ ପୁଣି ବିରାଧାସ୍ପଦ ବିଷୟକୁ ଆମେ କଦାପି ବିଶ୍ୱାସ କରୁନା। ପରମେଶ୍ୱର ଯେ ବଚନ ଅଟନ୍ତି ସେ କଥାକୁ ଆମେ ବିଶ୍ୱାସ କରୁ, କିନ୍ତୁ ସେ ସ୍ୱୟଂକୁ ଶରୀରରେ ଆବିର୍ଭାବ କରନ୍ତି, ଆପଣମାନଙ୍କ ଶରୀରକୁ ପୁଣି ମୋହର ଶରୀରକୁ ଧାରଣ କରୁଛନ୍ତି, ପୁଣି ଆମମାନଙ୍କୁ ବରଦାନ ଗୁଡିକୁ ଦିଅନ୍ତି, ମୋତେ ବରଦାନ ଗୁଡାକ ଦିଅନ୍ତି। ତତ୍ପରେ ଏହିସବୁ ବରଦାନ ଦ୍ୱାରା ସେ ସ୍ୱୟଂକୁ ପରିଚିତ କରାନ୍ତି। ତାହା ହିଁ ଗୁପ୍ତବାର୍ଣ୍ଣା ଅଟେ ଯେ ମୋ ଦ୍ୱାରା ସ୍ୱୟଂକୁ କେତେ ଯେ ଅଧିକ ରୂପେ ପ୍ରକଟ କରିବେ ଏଥିରେ କିଛି କହିବାର ନାହିଁ। ଆପଣମାନଙ୍କୁ ଏହାକୁ ଅବଶ୍ୟ ବିଶ୍ୱାସ କରିବାକୁ ଅଛି, ଆପଣମାନଙ୍କୁ ବିଶ୍ୱାସର ବରଦାନକୁ ଅବଶ୍ୟ ହାସଲ କରିବାକୁ ଅଛି, ଏହାକୁ ବିଶ୍ୱାସ କରିବା ପାଇଁ ବରଦାନଟିକୁ ସୁଦ୍ଧା ପାଇବାକୁ ଅଛି। ଆପଣମାନେ ସେ କଥାକୁ ବିଶ୍ୱାସ କରନ୍ତି କି? ତତ୍ପରେ ସେପରି ଧରଣରେ ଯଦି ସେ ଏତେବେଳେ ସ୍ୱୟଂକୁ ପ୍ରକଟ କରିବେ, ତେବେ ଆପଣମାନେ ତାଙ୍କୁ ବିଶ୍ୱାସ କରିବେ କି? ଆପଣଙ୍କର ସମ୍ପୂର୍ଣ୍ଣ ହୃଦୟ ସହିତ ଆପଣମାନେ ତାଙ୍କୁ ବିଶ୍ୱାସ କରିବେ କି? ଆରେ ବା, କିପରି ଚମତ୍କାର ବିଷୟ! କେବଳ ତାଙ୍କ ଉପରେ ଭରସା କରି ରହିଅଛୁ, ସେ ଯେ କଣ ନିର୍ଦ୍ଦେଶ ଦେଇ କହନ୍ତି ତାହାକୁ କେବଳ ବୁଝିବା ପାଇଁ ଅତି ଆଗ୍ରହ ସହକାରେ ଅପେକ୍ଷା କରି ରହିଅଛୁ। ଏଠାରେ ଜନୈକ ବ୍ୟକ୍ତି ଠିଆ ହୋଇଛନ୍ତି, ମୋହର ବିଗତ ଦିନମାନଙ୍କରେ ମୁଁ ତାଙ୍କୁ ଆଦୌ ଦେଖିନାହିଁ ଯେପରିକି ମୁଁ ବୁଝିଥାଏ। ଏପରି ଦେଖାଯାଆନ୍ତି ଯେପରିକି ସେ ଜଣେ ସୁସ୍ଥ ସବଳ ସ୍ୱାସ୍ଥ୍ୟବାନ ନିରୋଗୀ ବ୍ୟକ୍ତି ଅଟନ୍ତି, ସମ୍ଭବତଃ ସେ ସେପରି ଅଟନ୍ତି, ସେ କଥାକୁ ମୁଁ ଆଦୌ ଜାଣେ ନାହିଁ, କିନ୍ତୁ ସେଠାରେ ସେ ଠିଆ ହୋଇ ରହିଛନ୍ତି। ଆଉ ସେଇ ବ୍ୟକ୍ତିଙ୍କ ପାଖକୁ ଯାଇ ମୁଁ ତାଙ୍କ ପାଇଁ ହାତ ଥୋଇପାରନ୍ତି, ପୁଣି ତାଙ୍କ ପାଇଁ ପ୍ରାର୍ଥନା କରିପାରନ୍ତି, ପୁଣି ସେ ବିଶ୍ୱାସ କରିବେ କି ନାହିଁ ସେ କଥାକୁ ପଚାରି ପାରନ୍ତି। ଏହି ସ୍ଥାନରେ ସେ ଠିଆ ହୋଇପାରନ୍ତି, ପୁଣି ମୋତେ କହିପାରନ୍ତି ଯେ ଆପଣ ଅମୁକ ଅମୁକଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ଏହା ମୁଁ ଚାହେଁ। ତତ୍ପରେ ମୁଁ ଯନ୍ତ୍ରଗ୍ରସ୍ତ ଅଟେ, ମୁଁ ଲଗାତାର ମୁଣ୍ଡ ବ୍ୟଥାର ବ୍ୟାଧିଗ୍ରସ୍ତ ଅଟେ, ମୋର ପେଟରେ ଆନ୍ତରିକ ଘା ହୋଇଅଛି କିମ୍ବା ଅନ୍ୟ କିଛି ପୀଡ଼ା ରହିଅଛି, ସେ କଥାକୁ ମୁଁ ଜାଣେ ନାହିଁ। ସେ ସବୁ ବ୍ୟାଧିରୁ ଯେକୌଣସି ଏକ ବ୍ୟାଧିର ବିଷୟକୁ ସେ କହିପାରନ୍ତି, ମୁଁ ଏପରି କହିପାରନ୍ତି, ଆଚ୍ଛା ତେବେ ଭଲ କଥା ମହାଶୟ, ଭାଇ ଉତ୍ତମ ବିଷୟ, ମୁଁ ଆପଣଙ୍କ ଉପରେ ନିଜର ହାତକୁ ଥୋଇବି, ପୁଣି ଆପଣଙ୍କ ପାଇଁ ପ୍ରାର୍ଥନା କରିବି, ତାହା ତ ଯଥାର୍ଥ ରୂପେ ଉତ୍ତମ କଥା ହେବ। ପ୍ରକୃତରେ ତାହା ହିଁ ସେପରି ଏକ ଯୋଗ୍ୟ କାର୍ଯ୍ୟ ଅଟେ ଯାହାକୁ ଆମେ ବିଗତ ଦିନମାନଙ୍କରେ ସମସ୍ତ ଯୁଗରେ କହି ଆସିଅଛୁ, ତାହା ସତ୍ୟ କଥା ଅଟେ ନା? ତଥାପି ମନେ ରଖନ୍ତୁ, ଯୀଶୁ ଏପରି କହିଥିଲେ ତାଙ୍କ ଆଗମନର ନିକଟବର୍ତ୍ତୀ ସମୟରେ ଏହା ଏକ ଭିନ୍ନ ଧରଣର ଘଟଣା ହେବ, ସଦମର ଦିନମାନଙ୍କ ପରି ଘଟଣା ହେବ। ସେତେବେଳେ ଅବସ୍ଥାଟି ଯେପରି ଧରଣ ଥିଲା ଠିକ ସେହିପରି ଧରଣର ଅବସ୍ଥା ରହିବ। ତତ୍ପରେ ଯେଉଁ ଐଶ୍ୱରିକ ବ୍ୟକ୍ତି ଜଣଙ୍କ ଆସି ଉପସ୍ଥିତ ହେଲେ, ତାହା ଯେଉଁ ତମ୍ବୁ ମଧ୍ୟରେ ଥିଲେ ତାହାରି ଆଡ଼କୁ ପିଠି କରି ବସି ପଡିଲେ। ଆଉ ସେ ପଚାରିଲେ, ବର୍ତ୍ତମାନ ଆଉ ଅବ୍ରାହ୍ମ ନୁହେଁ, ମାତ୍ର ଅବ୍ରାହ୍ମ ଧ୍ୟାନ ଦିଅନ୍ତୁ, ପୂର୍ବେ ଦିନକର ପୂର୍ବେ ସେ ଅବ୍ରାମ ବୋଲି ଜଣାଶୁଣା ଥିଲେ, କିନ୍ତୁ ସେ ଏକ ଦର୍ଶନ ଦେଖିଥିଲେ। ଆଉ ପ୍ରଭୁ ତାଙ୍କୁ ଏପରି କହିଥିଲେ, ମୁଁ ତୁମ୍ଭର ନାମକୁ ପରିବର୍ତ୍ତନ କରିବାକୁ ଯାଉଅଛି। ଆଉ ଏଠାରେ ସ୍ୱୟଂରୁ ସୈନ୍ୟାଧିପତି ସଦାପ୍ରଭୁ ଉପସ୍ଥିତ ଅଛନ୍ତି, ଜଣେ ମନୁଷ୍ୟ ରୂପରେ ଉପସ୍ଥିତ ଅଛନ୍ତି, ଅବ୍ରାହ୍ମଙ୍କ ସହିତ ଭୋଜନ ପାନ କରୁଅଛନ୍ତି। ପଚାରିଥିଲେ, ଅବ୍ରାହ୍ମ ତୁମର ଭାର୍ଯ୍ୟା କେଉଁଠାରେ ଅଛନ୍ତି? ସାରି କେଉଁଠି ଅଛି? ସାରା ତାରା ମାତ୍ର ସାରି ସେପରି ନୁହେଁ। ସେ କହିଲେ, ଆପଣଙ୍କ ପଛ ପାଖରେ ତମ୍ବୁ ମଧ୍ୟରେ ସେ ଅଛନ୍ତି। କହିଥିଲେ, 25 ବର୍ଷ ତଳେ ତୁମ୍ଭ ସହିତ ପ୍ରତିଜ୍ଞା କରିଥିବା ଅନୁସାରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବାକୁ ଯାଉଅଛୁ। ଆଉ ସାରା ପରିହାସ କରିବା ଛଳରେ ହସିଥିଲେ, ସେ ସ୍ୱୟଂରୁ ହସିଥିଲେ। ସେ କହିଥିଲେ, ସାରା ଠିକ ସେହି ସମୟରେ ତମ୍ବୁ ମଧ୍ୟରେ ଥାଏ ହସିଥିଲେ। କେବଳ ଏତିକି ମାତ୍ର କହିଥିଲେ, ଏହିସବୁ ବିଷୟ କିପରି ସମ୍ଭବ ହୋଇପାରେ? ପରମେଶ୍ୱରଙ୍କ ପାଇଁ କୌଣସି ବିଷୟ କଣ ଅସମ୍ଭବ ଅଟେ କି? ବୁଝନ୍ତି ତ, କୌଣସି ବିଷୟ ଆଦୌ ଅସମ୍ଭବ ନୁହେଁ। ଆଜ୍ଞା, ସେପରି ଆଦୌ ନୁହେଁ। ତତ୍ପରେ ସେ କହିଥିଲେ, ଯୀଶୁ ସେ କଥାକୁ ପ୍ରତିଜ୍ଞା କରି କହିଥିଲେ ଯେ ସେ ମନୁଷ୍ୟ ପୁତ୍ର ଯାହାକି ବଚନ ଅଟନ୍ତି। ଆପଣମାନେ ସେ କଥାକୁ ବିଶ୍ୱାସ କରନ୍ତି କି? ଯୁଗାନ୍ତର ଦିନମାନଙ୍କରେ ଆଗମନ କରିବେ, ପୁଣି ଜଗତର ଅବସ୍ଥାଟି ଯେତେବେଳେ ସଦୋମ ଆଉ ହମର ନ୍ୟାୟ ପାପାଧମ ହୋଇସାରିଥିବ, ଠିକ ସେହି ସମୟରେ ସ୍ୱୟଂକୁ ପ୍ରକଟ କରିବେ, ତାହା ଯେ ସତ୍ୟ କଥା ଅଟେ, ଏପରି ଆପଣମାନେ ବିଶ୍ୱାସ କରନ୍ତି କି? ଏଥିପୂର୍ବେ କି ଆମମାନେ ପ୍ରାର୍ଥନାଟିଏ କରୁ, ସେଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ କେତେଜଣ ଉପାସକ ପ୍ରାର୍ଥନା କରନ୍ତୁ? ପୁଣି ମନୁଷ୍ୟ ପୁତ୍ର ଯେ ପ୍ରକୃତରେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି, ସେ କଥାକୁ ସ୍ୱୟଂରୁ ବୁଝି ଯାଆନ୍ତୁ। ଯଦି ସେ ବାସ୍ତବ ଅଟନ୍ତି ତେବେ କେବଳ ପ୍ରାର୍ଥନାରେ ଭିକ୍ଷା କରି କହନ୍ତୁ ହେ ପ୍ରଭୁ ଏହି ବ୍ୟକ୍ତି ଜଣକ ମୋତେ ଆଦୌ ଚିହ୍ନନ୍ତି ନାହିଁ ତଥାପି ଆପଣ ଯେ କାଲି ଆଜି ଚିରଦିନ ସମାନ ଅଟନ୍ତି ସେ କଥାକୁ ମୁଁ ଜାଣେ ଆଉ ସେ ଆପଣଙ୍କୁ ତାହା ଯେ କହିଥାନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ ଆଜ୍ଞା ହଁ ତାହା ହିଁ ଏତେବେଳେ କ୍ଷଣଭର ପାଇଁ ନିଜ ନିଜର ମସ୍ତକକୁ ଉପରକୁ ଟେକନ୍ତୁ ସେ ମୋହର ପଛ ପାଖରେ ରହିଅଛି ସେହି ଜଣଙ୍କ ଏକ ଶିଶୁ ସନ୍ତାନ ଅଟେ ସେ ଭୀଷଣ ଜ୍ୱରରେ ସାଂଘାତିକ ଭାବେ ପୀଡିତ ଅଟେ ତାହା ଏକ ଶିଶୁ କନ୍ୟା ଅଟେ ଆପଣ ଏହି ସହରରୁ ଆସିନାହାନ୍ତି ବାହାରୁ ଆସିଅଛନ୍ତି ଏହି ଶିଶୁ କନ୍ୟାଟିର ପେଟର ଯନ୍ତ୍ରଣା ମଧ୍ୟ ରହିଛି ତାହା ଥିଲା କେବଳ ବିଶ୍ୱାସ କରନ୍ତୁ ସେ ଯାହାକୁ କରିବେ ବୋଲି କହିଥିଲେ ଏହା କଣ ତାହା ଅଟେ କି ସେହି ବ୍ୟକ୍ତିଙ୍କୁ ମୋହର ବିଗତ ଦିନମାନଙ୍କରେ ଆଦୌ ଦେଖିନାହିଁ ସେ କଥାକୁ ସ୍ୱର୍ଗବାସୀ ପିତା ଭଲ ଭାବରେ ଜାଣନ୍ତି ଏଠାରେ ଉପସ୍ଥିତ ଥିବା ଏହି ଭଦ୍ରବ୍ୟକ୍ତି ଜଣକ ସେ ଖୁବ୍ ବଳିଷ୍ଠ ପୁଣି ସ୍ୱାସ୍ଥ୍ୟବାନ ପରି ଦେଖାଯାନ୍ତି ତଥାପି ସେଠାରେ ତାଙ୍କ ଉପରେ ରହିଥିବା ଛାଇଟିକୁ ଦେଖନ୍ତି କି ତାହାର ଅର୍ଥ ଏପରି ଅଟେ ପରମେଶ୍ୱର ତାଙ୍କୁ ସାହାଯ୍ୟ ପ୍ରଦାନ ନ କଲେ ସେ ଅଧିକ ସମୟ ପର୍ଯ୍ୟନ୍ତ ଏଠାରେ ଜୀବିତ ରହିପାରନ୍ତି ନାହିଁ ସେ କର୍କଟ ରୋଗରେ ଗ୍ରସ୍ତ ଅଟନ୍ତି ତାହା ଆପଣଙ୍କ ଫୁସ୍ଫୁସ୍ରେ ଆକ୍ରାନ୍ତ କରିଅଛି ଏହି ସ୍ଥାନରେ ମନୁଷ୍ୟପୁତ୍ର ଏତେବେଳେ ଉପସ୍ଥିତ ଅଛନ୍ତି ଏକ ଶିଶୁ ବାଳକର ନିମନ୍ତେ ଏକ ଛୋଟ ସନ୍ତାନ ପାଇଁ ସେ ଆପଣା ହୃଦୟରେ ଏକ ଭାରକୁ ଧାରଣ କରି ରହିଅଛନ୍ତି ଏବଂ ଏଥିପାଇଁ ସେ ଅତି ଭାରାକ୍ରାନ୍ତ ଅଟନ୍ତି ତାହା ସତ୍ୟ କଥା ଅଟେ ନା ସେହି ଶିଶୁ ସନ୍ତାନର ସମସ୍ୟାଟି ଯେ କ'ଣ ସେ କଥାକୁ ପରମେଶ୍ୱର ମୋତେ କହିଦେଇପାରନ୍ତି ବୋଲି ଆପଣଙ୍କର ବିଶ୍ୱାସ କରନ୍ତି କି ସେ କରିପାରନ୍ତି ତା ମଧ୍ୟରେ କଳା ରଙ୍ଗର ଏକ ଭୂତାଣୁ ରହିଛି ମିରିକି ରୋଗର ଏକ ଆକୃତି ବିଶିଷ୍ଟ ହୋଇ ତାହା ରହିଛି ସେ ତ ଏଇ କିଛି ଦିନ ପୂର୍ବେ ଏକ ଆକ୍ରମଣ ଶିକାର ହୋଇସାରିଅଛି ଆଜିର ପ୍ରାତଃକାଳରେ ଏପରି ହୋଇସାରିଛି ତାହା ସତ୍ୟ କଥା ଅଟେ ତତ୍ପରେ ସେହି ବାଳକକୁ ପାଳି ପୋଷି ବଢାଇବା ଉଦ୍ଦେଶ୍ୟରେ ଆପଣ ଯେ ଜୀବିତ ରହିବାକୁ ଯାଉଛନ୍ତି ସେ କଥାକୁ ପୁଣି ବାଳକଟି ସୁସ୍ଥ ହୋଇଯିବ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଚାର୍ଲି କକ୍ସ ମହାଶୟ କେଉଁ ସ୍ଥାନରେ ଅଛନ୍ତି ସେ କେଉଁ ସ୍ଥାନରେ ବସିଛନ୍ତି ଚାର୍ଲି ତୁମେ କେଉଁ ସ୍ଥାନରେ ଅଛ ଆଜି ରାତିରେ ସେ ଏହି ସ୍ଥାନରେ ଥାଇପାରନ୍ତି ଏପରି ମୁଁ ବିଚାର କରିଥିଲି ଚାର୍ଲି ସେ ଏହି ସ୍ଥାନରେ ଅଛନ୍ତି ଗ୍ରେ ମହାଶୟ ଆପଣ କେଉଁ ସ୍ଥାନରେ ଅଛନ୍ତି ଲେରି ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି କି ତାଙ୍କର ଶିଶୁ ବାଳକଟିର ଠିକ୍ ଏକା ପ୍ରକାରର ରୋଗ ଥିଲା ପ୍ରକୃତରେ ଏକ ପ୍ରକାରର ସମସ୍ୟା ଥିଲା ତୁମେ କେଉଁ ସ୍ଥାନରେ ବସିଅଛ କ୍ଷଣକର ପାଇଁ ଏହି ସ୍ଥାନକୁ ଆସ ଓ ଭଲ କଥା ତୁମେ ଏହି ସ୍ଥାନରେ ଅଛ ସେହି ଛୋଟ ବାଳକଟି ଏହି ସ୍ଥାନରେ ଉପସ୍ଥିତ ଅଛି ଯାହାର ସେହି ଏକା ପ୍ରକାରର ବ୍ୟାଧି ଥିଲା ତାହାର ପିତା ଓ ମାତା ମୋର ଅନ୍ତରଙ୍ଗ ବନ୍ଧୁ ଅଟନ୍ତି ବହୁ ବର୍ଷ ପୂର୍ବେ ମୁଁ ସେହି ସ୍ଥାନକୁ ଯାଇଥିଲି ପୁଣି ଏହି ଶିଶୁ ବାଳକଟିକୁ ମୂର୍ଚ୍ଛା ଯିବାର ବ୍ୟାଧିଟି ଆକ୍ରମଣ କରିଥିଲା ପୁରାପୁରି କଳା ପଡିଯାଇଥିଲା ପୁଣି ମୂର୍ଚ୍ଛା ଯାଇଥିଲା ତାହା ମିରିକି ରୋଗ ଥିଲା ସେହି ଶିଶୁ ବାଳକଟିର ଉପରେ ମୁଁ ତାହାକୁ ଧରିପାରିନଥିଲି ସେହି ଶିଶୁ ବାଳକଟିର ଉପରେ ମୁଁ ତାକୁ ଧରିପାରିଥିଲି ତାହାକୁ ସୁସ୍ଥ କରିବାକୁ ମୁଁ ଈଶ୍ୱରଙ୍କୁ ନିବେଦନ କରିଥିଲି ସେହି ଦିନଠାରୁ ଆଜି ଯାଏ ସେ ତହିଁରେ ଆଉ ଆକ୍ରାନ୍ତ ହୋଇନାହିଁ ସେହି ଜଣକ ତାହାର ପିତା ଅଟନ୍ତି ତାହାର ମାତା ଏହି ସ୍ଥାନର କୌଣସି ଜାଗାରେ ବସିଛନ୍ତି ପୁଣି ସେହି ଛୋଟ ବାଳକଟି ସ୍ୱୟଂରୁ ଏହି ସ୍ଥାନରେ ଉପସ୍ଥିତ ଅଛି ମହାଶୟ ଆପଣ ଏତେବେଳେ ବିଶ୍ୱାସ କରନ୍ତି କି ଲେରି ଅଶେଷ ଧନ୍ୟବାଦ ମହାଶୟ ଆପଣ ବିଶ୍ୱାସ କରନ୍ତି କି ସ୍ୱର୍ଗବାସୀ ପରମେଶ୍ୱର ଆପଣଙ୍କୁ ସେହି ସମାନ ଧରଣର ଅନୁଗ୍ରହକୁ ଦାନ କରନ୍ତୁ ତତ୍ପରେ ଶିଶୁଟିକୁ ପ୍ରତିପାଳନ କରି ପଢାଇବା ନିମନ୍ତେ ଜୀବିତ ରଖନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆସନ୍ତୁ ପ୍ରାର୍ଥନା କରିବା ପ୍ରିୟତମ ଈଶ୍ୱର ତାହାଙ୍କୁ ସାହାଯ୍ୟ କରନ୍ତୁ ମୁଁ ପ୍ରାର୍ଥନା କରେ ଯେ ଆପଣଙ୍କର ଅନୁକମ୍ପା ଆଉ କରୁଣା ତାଙ୍କ ଉପରେ ବର୍ତ୍ତିବ ଆଉ ତାଙ୍କୁ ଆଶୀର୍ବାଦ କରିବ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆନନ୍ଦ କରୁ କରୁ ଏତେବେଳେ ଲୁଜିଆନାକୁ ଫେରିଯାଆନ୍ତୁ ତାଙ୍କ ପାଇଁ ଈଶ୍ୱରଙ୍କର ଗୌରବ କରନ୍ତୁ ଓହୋ ହଁ ସେ ଲୁଜିଆନାରୁ ଆସିଥିଲେ ନିଶ୍ଚିତ ରୂପେ ଥିଲେ ଲେକ୍ ଚାର୍ଲିସ୍ର ପାଖାପାଖି ସ୍ଥାନରୁ ଆସିଥିଲେ ସତ୍ୟ କଥା ଦେଖନ୍ତୁ ଯେତେବେଳେ ମୁଁ ଆପଣଙ୍କର ବିଚାର ଗୁଡାକୁ ପ୍ରକଟ କରିପାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହିମା ଗାନ କରନ୍ତୁ ପରମେଶ୍ୱରଙ୍କର ମହିମା କୀର୍ତ୍ତନ ହେଉ ଆଚ୍ଛା ତେବେ ଏକ ଉତ୍ତମ ଅଭିଳାଷାକୁ ଆପଣ ଯାଚନା କରୁଅଛନ୍ତି ଆପଣ ଏକ ସନ୍ତାନ ପାଇଁ ଭିକ୍ଷା କରୁଅଛନ୍ତି। ଆପଣଙ୍କର ପୂର୍ବରୁ ସନ୍ତାନ ସନ୍ତତି ଥିଲେ, ଏକାଧିକ ସନ୍ତାନ ସନ୍ତତି ଥିଲେ, ତଥାପି ଆପଣ ଅନ୍ୟ ଏକ ସନ୍ତାନର ଅଭିଳାଷା କରନ୍ତି। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ଏହା ଦାନ କରିବା ହେଉନ୍ତୁ। ହେ ଭଉଣୀ, ତାହା କରନ୍ତୁ, ଏଠାକୁ ଆସନ୍ତୁ। ମୁଁ କେବଳ ହସ୍ତଦ୍ୱୟକୁ ଆପଣଙ୍କ ଉପରେ ଥୋଇବାକୁ ଚାହେଁ। ଦୟାମୟ ଈଶ୍ୱର ଏହି ସ୍ତ୍ରୀ ଲୋକଙ୍କୁ ତାଙ୍କ ହୃଦୟର ସଂକଳ୍ପକୁ ପ୍ରଦାନ କରନ୍ତୁ, ଯେହେତୁ ଏହା ଏକ ଯୋଗ୍ୟ ଉଦ୍ଦେଶ୍ୟ ପାଇଁ ଅଟେ। ଯୀଶୁଖ୍ରୀଷ୍ଟ ନାମରେ ଆମେନ। ଫେରି ଯାଆନ୍ତୁ, ଆଉ ସନ୍ତାନର ଜନନୀ ହେଉନ୍ତୁ। ପରମେଶ୍ୱର ସେ ଜଣେ ଉତ୍ତମ ଈଶ୍ୱର ଅଟନ୍ତି, ସେ କଥାକୁ ଆପଣମାନେ ବିଶ୍ୱାସ କରନ୍ତି କି? ଆମେମାନେ ଯାହା କିଛି ବସ୍ତୁକୁ ଆବଶ୍ୟକ କରୁ ସେ ସବୁକୁ ଈଶ୍ୱର ଜାଣନ୍ତି। ଯଦି ଆମମାନେ ବିଶ୍ୱାସ କରୁ ଯେ ସେ ଆମମାନଙ୍କ ସକଳ ପ୍ରୟୋଜନକୁ ପ୍ରଦାନ କରନ୍ତି, ତେବେ ସେସବୁକୁ ସେ ଆମମାନଙ୍କୁ ଦାନ କରିଥାନ୍ତି। ସେ କହିଥିଲେ, ତୁମ୍ଭେ ଯଦି ବିଶ୍ୱାସ କରିପାରନ୍ତ। କୌଣସି ଏକ ଅନ୍ୟ ସ୍ଥାନରେ ମୁଁ ଆପଣଙ୍କର କରମର୍ଦ୍ଦନ କରିଥିଲି, ତାହା ଯେ କେଉଁ ସ୍ଥାନ ଘଟଣା ସେ କଥାକୁ ମୁଁ ମନେ ପକାଇ ପାରେ ନା, ତଥାପି କୌଣସି ଏକ ଅନ୍ୟ ସ୍ଥାନରେ ମୁଁ ଆପଣଙ୍କ ସହିତ କରମର୍ଦ୍ଦନ କରିଥିଲି। ମୁଁ ତ ଏତେବେଳେ ତାହାକୁ ପ୍ରକୃତରେ ମନେ ପକାଇ ପାରେ ନା, ତଥାପି କୌଣସି ଏକ ସ୍ଥାନରେ ଆମେମାନେ ଭେଟାଭେଟି ହୋଇଥିଲୁ, ଆଜି କୌଣସି ଅନ୍ୟ ସ୍ଥାନରେ ଭେଟିଥିଲୁ, ତଥାପି ଏହା ଯେ କେଉଁ ସ୍ଥାନରେ ହୋଇଥିଲା ସେ କଥାକୁ ମୁଁ ଜାଣେ ନା। ମାତ୍ର ଏହି ସ୍ଥାନରେ ଯେଉଁ ଜାଗାଟିର ସମ୍ବନ୍ଧରେ ଆମେ ଆଲୋଚନା କରିଥାଉ ତାହା ସେହି ସ୍ଥାନଟି ନୁହେଁ। ଆପଣମାନେ ଏଠାରେ ଉପସ୍ଥିତ ଅଛନ୍ତି କିମ୍ବା ଏଠାରେ ପ୍ରାର୍ଥନା କରିବା ନିମନ୍ତେ ସମବେତ ଅଛନ୍ତି, ପୁଣି କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରିବାକୁ ଇଚ୍ଛା କରି ଉପସ୍ଥିତ ଅଛନ୍ତି, ତାହା ସତ୍ୟ କଥା ଅଟେ। ସେ ଏହି ସ୍ଥାନରେ ଉପସ୍ଥିତ ନାହାନ୍ତି, ସେ ପୀଡିତାବସ୍ଥାରେ ଜର୍ଜିଆରେ ଅଛନ୍ତି। ସେ ଯେ କେବଳ ଶାରୀରିକ ରୂପେ ପୀଡିତ ଅଟନ୍ତି ଏପରି ନୁହେଁ, ମାତ୍ର ସେ ଆତ୍ମିକ ରୂପେ ମଧ୍ୟ ପୀଡିତ ଅଟନ୍ତି, ଆଉ ସେ ଆପଣଙ୍କ ପୁତୁରା ଅଟନ୍ତି। ଯେହେତୁ ତାଙ୍କରି ନିମନ୍ତେ ଆପଣ ଏହି ସ୍ଥାନରେ ଠିଆ ହୋଇଛନ୍ତି, ତେଣୁ ପରମେଶ୍ୱର ଯେ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ସେପରି କରନ୍ତି କି? ଏଠାକୁ ଚାଲି ଆସନ୍ତୁ, ତତ୍ପରେ ଆମେ ଉଭୟ ସମବେତ ରୂପେ ପ୍ରାର୍ଥନା କରିବା। ପ୍ରିୟ ଈଶ୍ୱର, ତାଙ୍କ ହୃଦୟର ଅଭିଳାଷଟିକୁ ଏହି ସଜ୍ଜନ ବ୍ୟକ୍ତିଙ୍କୁ ପ୍ରଦାନ କରନ୍ତୁ, ଯେପରିକି ସେ ଏହି ସ୍ଥାନରୁ ଫେରିଗଲା ଉତ୍ତରେ ସେହି ଅପର ବ୍ୟକ୍ତିଙ୍କୁ ପରମେଶ୍ୱରଙ୍କ ପାଇଁ ଆତୁର ହେଉଥିବାର ଅବସ୍ଥାକୁ ଦେଖିପାରନ୍ତି। ଯୀଶୁଖ୍ରୀଷ୍ଟ ନାମରେ ମୁଁ ଏହା ଭିକ୍ଷା କରେ, ଆମେନ୍। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ସନ୍ଦେହ ନ କରନ୍ତୁ, ଆପଣଙ୍କ ସମ୍ପୂର୍ଣ୍ଣ ହୃଦୟ ସହିତ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତୁ। ଆପଣ କିପରି ଅଛନ୍ତି? ଆପଣ ନିଜର ହାତକୁ କରମର୍ଦ୍ଦନ କରିବା ଅଭିପ୍ରାୟରେ ଯେତେବେଳେ ବଢାଇଥିଲେ, ସେତେବେଳେ ମୁଁ ମୋର ହାତଟିକୁ ଆପଣଙ୍କୁ ସ୍ପର୍ଶ ନ କଲା ଭଳି ଯେ ବଢାଇ ନଥିଲି, ତାହା ସେପରି କିଛି ବିଷୟ ଆଦୌ ନଥିଲା। ମୁଁ କୌଣସି ଅନ୍ୟ ଏକ ବିଷୟକୁ ଲକ୍ଷ୍ୟ କରୁଥିଲି, ତାହା ଏକ ଛାଇର ଦୃଶ୍ୟ ଥିଲା, ଘୋର ଅନ୍ଧକାରମୟ ପୁଣି କଳା ରଙ୍ଗର ଏକ ଛାଇ ଥିଲା, ଆଉ ତାହା ହିଁ ସେହି କାରଣରେ ଥିଲା ମୁଁ ଯେ ଆପଣଙ୍କ ହାତକୁ ଧରିଥିଲି ସେ କଥାଟିକୁ ମୁଁ ଜାଣେ। ସେହିପରି ଅବସ୍ଥାରେ ମୁଁ ତାହାକୁ ଦେଖିଥିଲି, ଲକ୍ଷ୍ୟ କରନ୍ତୁ। ତଥାପି ଏହା କର୍କଟ ରୋଗ ଅଟେ, ଈଶ୍ୱର ଯେ ତାହାକୁ ସୁସ୍ଥ କରିଦେଇ ପାରନ୍ତି ସେ କଥା ଆପଣ ବିଶ୍ୱାସ କରନ୍ତି କି? ତାହା ଆପଣଙ୍କ ଛାତିରେ ଆକ୍ରାନ୍ତ କରିଅଛି, ବାମ ପାଖର ଛାତିରେ ଆକ୍ରାନ୍ତ କରିଅଛି। ଆପଣ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟତା ଲାଭ କରିବାକୁ ପୁଣି ଈଶ୍ୱରଙ୍କ ପ୍ରଶଂସା ଗାନ କରି କାଲିଫର୍ଣ୍ଣିଆକୁ ପୁନର୍ବାର ଫେରିଯିବାକୁ ଚାହାନ୍ତି, ଆପଣ ତାହା ଚାହାନ୍ତି ନାହିଁ କି? ମୁଁ ଯେ କଣ ଅର୍ଥ କରେ ସେ କଥାକୁ ଆପଣ ବୁଝନ୍ତି କି? ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ଈଶ୍ୱର, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଯିଏକି ଆମମାନଙ୍କ ମଧ୍ୟରେ ଏତେବେଳେ ଉପସ୍ଥିତ ଅଛନ୍ତି, ସନ୍ତାନଗଣ ପରମେଶ୍ୱରଙ୍କ ରକ୍ତ ଭୋଜନକୁ ଗ୍ରହଣ କରୁଅଛନ୍ତି, ଏହି ଶିଶୁ ସନ୍ତାନଟି ସୁଦ୍ଧା ସେ ବିଶ୍ୱାସ ଦାନକୁ ଉପଭୋଗ କରିପାରୁ, ପରମେଶ୍ୱରଙ୍କ ରୁଟିକୁ ସେ ଗ୍ରହଣ କରିପାରୁ ଯାହାକୁ ସେ ଏତେବେଳେ ତାହାର ଆରୋଗ୍ୟତା ପାଇଁ ପ୍ରଦାନ କରୁଅଛନ୍ତି। ସେ ଫେରିଯାଉ, ପୁଣି ଆରୋଗ୍ୟ ହୋଇ ରହିଥାଉ ଯୀଶୁଙ୍କ ନାମରେ, ଆମେନ୍। ହେ ଭାଇ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କ ସର୍ବାନ୍ତକରଣ ସହିତ ତାଙ୍କୁ ବିଶ୍ୱାସ କରନ୍ତୁ। ଆପଣ କିପରି ଅନୁଭବ କରନ୍ତି, ଆପଣ କିପରି ଅଛନ୍ତି, ତାହା ଏକ ରମଣୀୟ ସମୟ ନୁହେଁ କି? ଏପରି ଲାଗୁଛି ଯେପରିକି ଲୋକମାନଙ୍କ ଉପରେ ଏକ ଭୟାନକ ବିପଦ ମାଡି ବସିଛି, କିମ୍ବା ଏହା ଏପରି ମଧ୍ୟ ଶବ୍ଦଟିଏ ଗୁଞ୍ଜନ ଆଭାସ ହୋଇପାରେ। ମୋର କର୍ଣ୍ଣ ସେପରି ଏକ ଶବ୍ଦ ଗୁଞ୍ଜନର କ୍ରମ ଯେ ଚାଲିଛି ତାହାକୁ ଶୁଣୁଅଛି, ଚମତ୍କାର ଚମତ୍କାର ବୋଲି କହୁଥିବା ଏକ ଶବ୍ଦ ଗୁଞ୍ଜନକୁ କେବଳ ସୃଷ୍ଟି କରୁଅଛି ସେପରି ଧରଣର ଏକ ବିଷୟ ବୁଝନ୍ତୁ ଏହା ତ ସନ୍ତାନ ମାନଙ୍କର ଭୋଜନ ଅଟେ ବୁଝନ୍ତି ତ ଏହା ଆପଣ ମାନଙ୍କର ପ୍ରାପ୍ୟ ଅଂଶ ଏହା ଆପଣ ମାନଙ୍କ ନିମନ୍ତେ ନିରୂପିତ ଅଟେ ଏହା ମୋ ପାଇଁ ଦତ୍ତ ନୁହେଁ ଏହା ତ ଆପଣ ମାନଙ୍କ ପାଇଁ ଦତ୍ତ ଆହାର ଅଟେ ଠିକ ଏହି ମୁହୂର୍ତ୍ତରେ ମୁଁ ଅତ୍ୟଧିକ ଧନ୍ୟବାଦୀ ଅଟେ ମୁଁ କରେ ନାହିଁ ମୁଁ ଜାଣିଥିବା ଅନୁସାରେ ମୁଁ ନିହାତି ପକ୍ଷେ ଅବଗତ ଅଟେ ତଥାପି ଏହା ମୋ ପାଇଁ ମଧ୍ୟ ଆହାର ଅଟେ ଯେତେବେଳେ କି ମୁଁ ଏହାର ଆବଶ୍ୟକ ମଣିଛି ଏହା ଆପଣ ମାନଙ୍କର ନିମିତ୍ତ ଆହାର ଅଟେ ଏହା ଉତ୍ସାହିତ କରିବାର ଭୋଜ୍ୟ ବସ୍ତୁ ଅଟେ ଆପଣମାନେ ଯେଉଁମାନେ କି ପୀଡିତ ନୁହନ୍ତି ଏହା ତ ଆମମାନଙ୍କ ହୃଦୟକୁ ପରମେଶ୍ୱରଙ୍କ ସମ୍ମୁଖରେ କେବଳ ଉତ୍ପ୍ରେରିତ କରି ରଖିବାର ଏକ ବିଷୟବସ୍ତୁ ଅଟେ ସେ ଯାହାକୁ ସମ୍ପାଦନ କରିବେ ବୋଲି ସ୍ୱୟଂରୁ କହିଥିଲେ ପ୍ରକୃତରେ ଏହା ସେହି ଯୋଗ୍ୟ ସମୟର ଅବଧି ଅଟେ ସଦମର ଦିନମାନଙ୍କରେ ଯେପରି ଘଟିଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ଯେ ପ୍ରକାର ଘଟିବ ମନୁଷ୍ୟ ପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ ବୁଝନ୍ତି ତ ଆଉ ଦେଖ ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମମାନଙ୍କ ନିକଟକୁ ଏଲିଓ ଭବିଷ୍ୟତ ବକ୍ତାଙ୍କୁ ପ୍ରେରଣ କରିବା ସେ ସନ୍ତାନଗଣର ହୃଦୟକୁ ପିତୃଗଣ ପ୍ରତି ଫେରାଇବ ବୁଝନ୍ତି ତ ଦେଖନ୍ତି ତ ଆଉ ଏଥୁଅନ୍ତେ ଅଧାର୍ମିକମାନଙ୍କ ପାଉଁଶ ପରେ ଧାର୍ମିକମାନେ ଚାଲିବେ ସେମାନେ ତନ୍ଦୁର ପରି ଜଳିବେ ଦେଖନ୍ତୁ ବୁଝନ୍ତୁ ପୃଥିବୀର ଦଶା ସେପରି ହେବ ଏହା ଯେ ଭବିଷ୍ୟତ କାଳରେ ସେପରି ଅବସ୍ଥାରେ ଉପନୀତ ହେବାକୁ ଯାଉଅଛି ଏହାକୁ ଆମେ ଦେଖୁ ଆଗ୍ନେୟଗିରିର ଲାଭା ସମସ୍ତ ଭୂମଣ୍ଡଳକୁ ପ୍ରସାରିତ ହେବ ପୁଣି ଉପରିସ୍ଥ ଆକାଶମଣ୍ଡଳ ପ୍ରଜ୍ୱଳିତ ଅଗ୍ନିରେ ଗ୍ରାସିତ ହେବ ଆହେ ସନାତନର ପ୍ରସ୍ତର ମୋ ଉପରେ ଯେତେବେଳେ ପୁଣି ସବୁବେଳେ ଅନୁଗ୍ରହକାରୀ ହେଉନ୍ତୁ ଆପଣ କିପରି ଅଛନ୍ତି ଆଚ୍ଛା ତେବେ ଗୋଟିଏ ମାତ୍ର ସମସ୍ୟା ଆପଣଙ୍କଠାରେ ସ୍ତ୍ରୀମାନଙ୍କ ରୋଗର ଲକ୍ଷଣ ରହିଛି ନାରୀ ସୁଲଭ ବ୍ୟାଧିର ସମସ୍ୟା ରହିଛି ଅନ୍ୟାନ୍ୟ ଅନେକ ସମସ୍ୟା ମଧ୍ୟ ରହିଅଛି ଆପଣ ଅତ୍ୟନ୍ତ ବିବ୍ରତାଗ୍ରସ୍ତ ଅଟନ୍ତି ବିଚଳିତ ହେବାର ବୟସରେ କେବଳ ଉପସ୍ଥିତ ହୋଇଛନ୍ତି ଏହା ହିଁ ତାହାର ଉପଯୁକ୍ତ ସମୟ ଅଟେ ବିଭିନ୍ନ ଧରଣର ରୋଗ ବ୍ୟାଧିର ଦୁର୍ବଳତାର ଶିକାର ହୋଇଛନ୍ତି ଏହା ସତ୍ତ୍ୱେ ଆପଣଙ୍କ ମଧ୍ୟରେ ଏକ ଅଭିଳାଷ ମଧ୍ୟ ରହିଅଛି ତାହା ପବିତ୍ର ଆତ୍ମାଙ୍କୁ ଲାଭ କରିବାର ଅଭିଳାଷ ଅଟେ ତାହା ହିଁ ନିରାଟ ସତ୍ୟକଥା ଅଟେ ତାହା ହିଁ ସେହି ଆଗ୍ରହଟି ଅଟେ ଆପଣ ଅଟନ୍ତି ବୋଲି ବିଶ୍ୱାସ କରନ୍ତି କି ଆପଣ ସବୁକିଛି ପାପକୁ ସ୍ୱୀକାର କରି ସାରିଛନ୍ତି କି ଯଦି ମୁଁ ଆପଣଙ୍କ ଉପରେ ନିଜର ହସ୍ତଦୟକୁ ରଖେ ପୁଣି ଏହାକୁ ସଫଳ କରିବା ନିମନ୍ତେ ଈଶ୍ୱରଙ୍କଠାରେ ନିବେଦନ କରେ ତେବେ ପବିତ୍ର ଆତ୍ମା ଯେ ଅବତରିତ ହେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଆପଣ ତାହାକୁ ବିଶ୍ୱାସ କରନ୍ତି କି ଆସନ୍ତୁ ପ୍ରାର୍ଥନା କରିବା ପ୍ରେମୟ ଈଶ୍ୱର ପ୍ରେରିତମାନଙ୍କର ରୀତି ଅନୁସାରେ ଏହି ମହିଳାଙ୍କ ଉପରେ ମୁଁ ନିଜର ହସ୍ତଦୟକୁ ରଖେ ପୁଣି ସେ ଯେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଲାଭ କରନ୍ତୁ ସେ ବିଷୟକୁ ନିବେଦନ କରେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେ ଏହାକୁ ତେବେ ପାଇପାରନ୍ତି ଆମେନ୍ ଏହାକୁ ଆଦୌ ସନ୍ଦେହ ନ କରନ୍ତୁ ବୁଝନ୍ତୁ ଏହା ଆପଣଙ୍କ ଅଧିକାରର ବିଷୟ ଅଟେ ଏହା ଆପଣଙ୍କର ଅଟେ ଏହା ତ ସନ୍ତାନମାନଙ୍କ ଆହାର ଅଟେ ଭୋଜନ ପଦାର୍ଥ ଅଟେ ତାଙ୍କୁ ମୁଁ ଯେତେବେଳେ ସ୍ତ୍ରୀ ରୋଗ ଜନିତ ସମସ୍ୟା ରହିଛି ବୋଲି କହିଲି ସେତେବେଳେ ସେ ଏକ ଅଦ୍ଭୁତ ଧରଣର ଅନୁଭବକୁ ଲାଭ କରିଥିଲେ ଆପଣ ସେପରି ଅନୁଭବକୁ କରିନଥିଲେ କି ଯେହେତୁ ତାହା ହିଁ ସେହି ସମସ୍ୟାରେ ଥିଲା ଯାହାକୁ ଆପଣଙ୍କ ମଧ୍ୟରେ ହାସଲ କରି ଆପଣ ରହିଥିଲେ ଆଉ ଆପଣ ଯେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଫେରି ଯାଆନ୍ତୁ ଆପଣ କିପରି ଅଛନ୍ତି ଆପଣ ନିଜର ସର୍ବାନ୍ତକରଣ ସହିତ ବିଶ୍ୱାସ କରନ୍ତି କି ବହୁଦିନ ପୂର୍ବେ ଆପଣ ଯେପରି ଭାବରେ ପେଟ ପୁରା ଭୋଜନ କରିପାରୁଥିଲେ ସେପରି ଭାବରେ ପୁନର୍ବାର ଯେ ଆହାର ଗ୍ରହଣ କରିପାରନ୍ତି ସେ କଥାକୁ ବିଶ୍ୱାସ କରନ୍ତି କି ଭଲ କଥା କେବଳ ଏପରି କହନ୍ତୁ ହେ ପ୍ରିୟ ପ୍ରଭୁ ଆପଣଙ୍କ ଧନ୍ୟବାଦ ଦିଏ ଫେରି ଯାଆନ୍ତୁ କାରଣ ମୁଁ ଏହାକୁ ବିଶ୍ୱାସ କରେ ପ୍ରଭୁଙ୍କ ଉପସ୍ଥିତିରେ ଥାଇ ସେପରି ସ୍ୱୀକାର କରନ୍ତୁ ଆପଣ କଣ ବିଶ୍ୱାସ କରନ୍ତି ଯେ ପିଠି ପାଖର ଯନ୍ତ୍ରଣାଟି ସୁସ୍ଥତା ଲାଭ କରିବାକୁ ଯାଉଅଛି ପୁଣି ଆପଣ ଆରୋଗ୍ୟତା ଲାଭ କରିବାକୁ ଯାଉଅଛନ୍ତି ଆଚ୍ଛା ତେବେ କେବଳ ଏତିକି ମାତ୍ର କହି ଫେରି ଯାଆନ୍ତୁ ଯେ ପ୍ରିୟ ପ୍ରଭୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଦିଏ ଆଉ ପରମେଶ୍ୱର ଏହାକୁ ପ୍ରଦାନ କରିବେ ଆପଣ ଯେ ସୁସ୍ଥ ହୋଇଯାଇ ପାରନ୍ତି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ପ୍ରଭୁ ଆପଣଙ୍କୁ ସୁସ୍ଥ କରିଦେବେ ତତ୍ପରେ ଆପଣ ପୁନଃ ଗଣ୍ଠି ବାତରେ ଆଉ ଆକ୍ରାନ୍ତ ହେବେ ନାହିଁ ଭଲ ହୋଇଯାଆନ୍ତୁ ପୁଣି ସୁସ୍ଥ ସବଳ ହୋଇଯାଆନ୍ତୁ ଆଉ ସେପରି ହେବ ହିଁ ହେବ ଆପଣ ସେ କଥାକୁ ବିଶ୍ୱାସ କରନ୍ତି କି ଏବେ ତ ତାଙ୍କୁ ଧନ୍ୟବାଦ ଦେଉ ଫେରି ଯାଆନ୍ତୁ କୁହନ୍ତୁ ହେ ପ୍ରଭୁ ଆପଣଙ୍କର ମୁଁ ସର୍ବାନ୍ତକରଣ ସହିତ ଧନ୍ୟବାଦ କରେ ଆଉ ଏହାକୁ ସ୍ୱୀକାର କରେ ପୁଣି ମୁଁ ଏହାକୁ ବିଶ୍ୱାସ କରେ ସେଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ କଣ କହନ୍ତି ଏହାକୁ ଆପଣମାନେ ବିଶ୍ୱାସ କରନ୍ତି କି ଠିକ ଏହି ସମୟରେ ଆପଣ ଯିଏକି ଏଠାରେ ଉପସ୍ଥିତ ଅଛନ୍ତି ସେଠାରେ ଆପଣଙ୍କ ଅତି ନିକଟରେ ଅପର ପାର୍ଶ୍ୱରେ ବସିଥିବା ସେହି ମହିଳାଙ୍କ ଉପରେ ନିଜର ହସ୍ତକୁ ରଖନ୍ତୁ ତାହାଙ୍କୁ କହନ୍ତୁ ସ୍ନାୟୁଗୁଡ଼ାକର ଦୁର୍ବଳତା ଗୁଡ଼ାକ ପୁଣି ଗଣ୍ଠିବାତର ବ୍ୟାଧି ଗୁଡ଼ାକ ତାଙ୍କଠାରୁ ସୁସ୍ଥ ହୋଇଯିବ ଯେତେବେଳେ ସେ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣ ଯେତେବେଳେ ଯେ ସୁସ୍ଥ ହୋଇଯିବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣ ଭଲ ହୋଇଯିବେ ବୋଲି ବିଶ୍ୱାସ କରନ୍ତି କି ଘରକୁ ଫେରି ଯାଆନ୍ତୁ ପୁଣି ଆରୋଗ୍ୟ ହୋଇଥାନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣ ନିଜ ଗୃହକୁ ଫେରି ଯାଆନ୍ତୁ ପୁଣି ହେ ପ୍ରଭୁ ଯୀଶୁ ଅଶେଷ ଧନ୍ୟବାଦ ସେପରି କହି ତାଙ୍କର ଗୌରବ କରନ୍ତୁ ଆପଣ କିପରି ଅଛନ୍ତି ଆପଣଙ୍କଠାରୁ ନାରୀ ସୁଲଭ ବ୍ୟାଧିଟି ଯେ ଦୂରେଇ ଯିବ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ତତ୍ପରେ ଆପଣ ଯେ ସୁସ୍ଥ ହୋଇଯିବେ ସେ କଥାକୁ ବିଶ୍ୱାସ କରନ୍ତି କି ଫେରି ଯାଆନ୍ତୁ ଆଉ କୁହନ୍ତୁ ହେ ପ୍ରଭୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଦିଏ ତୁମ୍ଭେ କିପରି ଅଛ ଓ ବାରେ ବା ମୁଁ ତୁମର ନାମକୁ ଜାଣେ ମୁଁ ଅଭ୍ୟସ୍ତ ହୋଇ ସାରିଥିଲି ମୁଁ ଯେତେବେଳେ ବ୍ୟାପ୍ଟିଷ୍ଟ ମଣ୍ଡଳୀରେ ପାଳକତ୍ୱର କାର୍ଯ୍ୟକୁ କରୁଥିଲି ସେହି ସମୟରେ ଏହା ଜଣାଶୁଣା ଥିଲା ଟୋଟନ୍ ଏହି ନାମଟି ସୁପରିଚିତ ଥିଲା ଭଉଣୀ ଡେଲା ଟୋଟନ୍ ଅଟେ ଆପଣ ଯେତେବେଳେ ପିଠି ପାଖର ଯନ୍ତ୍ରଣାରେ ରୋଗଗ୍ରସ୍ତ ଅଟନ୍ତି ଏହା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ଯାଉଅଛି ସେ ଯେ ଆପଣଙ୍କୁ ସୁସ୍ଥ କରିବାକୁ ଯାଉଅଛନ୍ତି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ବହୁ ବର୍ଷ ତଳେ ସେଠାରେ ସ୍ଥିତ ମିଲ୍ ଟାଉନ୍ ବ୍ୟାପ୍ଟିଷ୍ଟ ଆରାଧନାଳୟରେ କଣ ଘଟଣା ଘଟିଥିଲା ସେ କଥାକୁ ଆପଣ ମନେ ପକାଇଥାନ୍ତି କି ସେ ଆଜି ମଧ୍ୟ ସେହି ସମାନ ଈଶ୍ୱର ଅଟନ୍ତି ମୋହର ଭଉଣୀ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଜର୍ଜ ରାଇଟ୍ ମହାଶୟ ଆପଣ କେଉଁ ସ୍ଥାନରେ ବସିଛନ୍ତି ଆପଣ ସେ କଥାକୁ ମନେ ପକାନ୍ତି କି ବା ଚମତ୍କାର ଆପଣ ବିଶ୍ୱାସ କରନ୍ତି କି ମୁଁ ଆପଣଙ୍କ ଉପରେ ନିଜର ହସ୍ତଦୟକୁ ଯଦି ଥୋଇଦିଏ ଏହି ଅଭିଷେକର ସହିତ ଯଦି ସେପରି କରେ ତେବେ ଆପଣ ସୁସ୍ଥ ହୋଇଯିବେ ବୋଲି ବିଶ୍ୱାସ କରନ୍ତି କି ଏଠାକୁ ଚାଲି ଆସନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେ ଆରୋଗ୍ୟତା ଲାଭ କରି ଯାଇପାରନ୍ତି ଆମେନ୍ ବିଶ୍ୱାସ ରଖନ୍ତୁ ଭଲ କଥା ଆପଣମାନେ ସମସ୍ତ ସର୍ବାନ୍ତକରଣ ସହିତ ବିଶ୍ୱାସ କରନ୍ତି କି ସେହି ସ୍ତ୍ରୀ ଲୋକଙ୍କୁ ଦେଖିବା ପରେ ତାହା ପୁରୁଣା କାଳିଆ ସ୍ମରଣିକା ଗୁଡାକୁ କିପରି ଭାବରେ ଜାଗୃତ କରାଏ କେତେ ବହୁ ରୂପେ ସେଗୁଡ଼ାକୁ ମନେ ପକାଇ ଦିଏ ତଥାପି ଅଦ୍ୟାବଧି ମୁଁ ତାଙ୍କ ନାମଟିକୁ ଚିନ୍ତାକୁ ଆଣି ନ ପାରେ କିନ୍ତୁ ମୁଁ ଟୋଟେନ୍ ତାହି ପ୍ରକୃତ ନାମ ଅଟେ ଆରେ ହଁ ତାଙ୍କର ଝିଅଟି ବର୍ଡି ଥିଲା ତାହା ସତ୍ୟ କଥା ଅଟେ ତାହା ପ୍ରକୃତିରେ ଯଥାର୍ଥ ବିଷୟ ଅଟେ ମୁଁ ଯେ ମୋହର ମନରୁ ଦୂରେଇ ରହିଛି ସେପରି ବିଷୟକୁ ଆଦୌ ବିଚାର କରନ୍ତୁ ନାହିଁ ମୁଁ ତ କିଛି କାଂଶରେ ଅନ୍ୟମନସ୍କ ପରି ଅଟେ ଆପଣମାନେ ସେ କଥାକୁ ଜାଣନ୍ତି ଏହା ତ ସାଧାରଣ ରୂପେ ଏକ ଭାବବହୁଳ ଅବସ୍ଥା ଅଟେ ମୁଁ ତାହା ବ୍ୟାଖ୍ୟା କରି ନପାରେ ତଥାପି ହେ ନାରୀ ତୁମ୍ଭର ପିଠି ପାଖର ଯନ୍ତ୍ରଣାଟି ସୁସ୍ଥ ହୋଇସାରିଛି ପ୍ରଭୁଙ୍କର ପ୍ରଶଂସା ଗାନ କରି ଫେରି ଯାଆନ୍ତୁ ପୁଣି କହନ୍ତୁ ହେ ପ୍ରଭୁ ଆପଣଙ୍କୁ ଧନ୍ୟବାଦ ଦିଏ ଆପଣଙ୍କର ହୃଦରୋଗଟି ସୁଦ୍ଧା ସୁସ୍ଥତା ଲାଭ କରିବ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଅଗ୍ରସରେ ଫେରି ଯାଆନ୍ତୁ ଉଲ୍ଲସିତ ହେଉନ୍ତୁ ଆଉ କହନ୍ତୁ ହେ ପ୍ରଭୁ ଯୀଶୁ ଆପଣଙ୍କୁ ଧନ୍ୟବାଦ ଦିଏ ପୁଣି ଏହାକୁ ବିଶ୍ୱାସ କରନ୍ତୁ ଭଲ କଥା ଏତେବେଳେ ଭରସା ରଖନ୍ତୁ ଆଦୌ ଅବିଶ୍ୱାସ କରନ୍ତୁ ନାହିଁ ହେ ନାରୀ ଆସନ୍ତୁ ଆପଣ ନିଜର ସର୍ବାନ୍ତକରଣ ସହିତ ବିଶ୍ୱାସ କରନ୍ତି କି ଆପଣଙ୍କ ମଧ୍ୟରେ ଏକାଧିକ ସମସ୍ୟା ରହିଛି ଆପଣଙ୍କ ସୁଦ୍ଧା ପିଠି ପାଖର ଯନ୍ତ୍ରଣା ରହିଅଛି ପରମେଶ୍ୱର ଯେ ଆପଣଙ୍କୁ ସୁସ୍ଥତା ପ୍ରଦାନ କରିବାକୁ ଯାଉଅଛନ୍ତି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ଭଲ କଥା ଉଲ୍ଲାସ କରୁ କରୁ କେବଳ ଫେରି ଯାଆନ୍ତୁ ଏହା ତ ତାଙ୍କରି ଆଡୁ ଅଟେ ଯିଏକି ଆପଣଙ୍କୁ ସେହିପରି ଭାବରେ ଅନୁଭବ କରିବାକୁ ପ୍ରେରିତ କରନ୍ତି ପ୍ରେରଣା ଦିଅନ୍ତି ପ୍ରଭୁଙ୍କର ଧନ୍ୟବାଦ ଦିଅନ୍ତୁ ଭଉଣୀ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆହେ ପୁତ୍ର ସ୍ୱାଗତ ତୁମେ ବିଶ୍ୱାସ କର କି ସେହି ଶିଶୁ ସନ୍ତାନର ବିଚଳିତ ଭାବକୁ ପରମେଶ୍ୱର ଆରୋଗ୍ୟ କରିଦେବାକୁ ଯାଉଛନ୍ତି ପୁଣି ଏହାକୁ ସୁସ୍ଥ କରିଦେବେ ତୁମେ ଏହାକୁ ବିଶ୍ୱାସ କର କି ଭଲ କଥା ହେ ବାଳକ ସ୍ୱାଗତ ମୋତେ ତୁମର ହସ୍ତ ଧରି କରମର୍ଦ୍ଦନ କରିବାକୁ ଦିଅ ଆହେ ପ୍ରିୟ ଈଶ୍ୱର ଏହି ଶିଶୁ ବାଳକରୁ ସେ ମନ୍ଦ ବିଷୟଟିକୁ ଦୂରେଇ ଦିଅନ୍ତୁ ପୁଣି ସେ ଜୀବିତ ରହି ସ୍ୱାଭାବିକ ରୂପେ ଜୀବନଯାପନ କରୁ ଯୀଶୁଖ୍ରୀଷ୍ଟ ନାମରେ ଆମେନ୍ ହେ ଭାଇ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣ ସେ କଥାକୁ ବିଶ୍ୱାସ କରନ୍ତି ଆପଣ ସେପରି କରନ୍ତି ନାହିଁ କି ତତ୍ପରେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଆନ୍ତୁ ଆଦୌ ଅବିଶ୍ୱାସ କରନ୍ତୁ ନାହିଁ ହୃଦରୋଗରେ ଆକ୍ରାନ୍ତ ହୋଇଅଛନ୍ତି ମାତ୍ର ପୁରାପୁରି ଯୁବକ ସୁଲଭ ଅଟନ୍ତି ପରମେଶ୍ୱର ଯେ ଆପଣଙ୍କୁ ସୁସ୍ଥ କରିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି ହେ ପ୍ରଭୁ ମୋତେ ସୁସ୍ଥ କରିଥିବାରୁ ଅଶେଷ ଧନ୍ୟବାଦ ଦିଏ ଏପରି କହି ଫେରି ଯାଆନ୍ତୁ। ପରମେଶ୍ୱର ଯେ ଆପଣଙ୍କ ପେଟର ଯନ୍ତ୍ରଣାକୁ ସୁସ୍ଥ କରିଦେବେ, ପୁଣି ଆପଣଙ୍କୁ ରୋଗମୁକ୍ତ କରି ସବଳ କରିଦେବେ, ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆନନ୍ଦ କରୁ କରୁ ଅଗ୍ରସର ହେଉନ୍ତୁ। ପୁଣି ପ୍ରଭୁ ହେ ଧନ୍ୟବାଦ ଦିଏ, ଏପରି କୃତଜ୍ଞତା କଥାକୁ ପ୍ରକାଶ କରନ୍ତୁ। ସେ ଅଦ୍ୟାବଧି ପରମେଶ୍ୱର ଅଟନ୍ତି, ସେ ତଦ୍ରୁପ ଅଟନ୍ତି ନାହିଁ କି? କେବଳ ଗୋଟିଏ ମାତ୍ର କର୍ମ ଆପଣଙ୍କୁ କରିବାକୁ ଅଛି, ତାହା ଏହି ଯେ କେବଳ ବିଶ୍ୱାସ କରନ୍ତୁ, ତାହା ଯଥୋଚିତ ବିଷୟ ଅଟେ ନା? ଏହି ଯୁଗାନ୍ତ ସମୟରେ ମନୁଷ୍ୟ ପୁତ୍ରଙ୍କ ଠାରେ ଆପଣ ବିଶ୍ୱାସ କରନ୍ତି କି? ଏଠାରେ କିଛି ସମୟ ପୂର୍ବେ କୌଣସି ବିଶେଷ ପ୍ରକାର ଘଟଣା ଘଟିଥିଲା, ଆଉ ମୁଁ ତାହାକୁ ଲକ୍ଷ୍ୟ କରିପାରିନଥିଲି। ତାହା ଯେ କେଉଁ ସ୍ତରରେ ଘଟିଥିଲା ସେ କଥାକୁ ଜାଣିବା ନିମନ୍ତେ ଚେଷ୍ଟା କରୁଥିଲି। କେହି ଜଣେ ବ୍ୟକ୍ତି ବିଶ୍ୱାସ କଲେ, ପୁଣି କିଛି ତା କାର୍ଯ୍ୟକୁ କଲେ, କିମ୍ବା ଏପରି ହୋଇପାରେ ଯେ ପରବର୍ତ୍ତୀ ରବିବାର ଦିନ ମୁଁ ସେମାନଙ୍କ ପାଖକୁ ପହଞ୍ଚିବି, କିମ୍ବା ଯେବେ ବି ମୁଁ ସକ୍ଷମ ହୋଇପାରେ ସେମାନଙ୍କ ପାଖକୁ ପହଞ୍ଚିବି। ଆଉ ସେପରି ଅଟେ, ଏଠାରେ ଏହା ପୁନର୍ବାର ଦେଖିବାକୁ ମିଳୁଛି। ଆପଣ ନିଜର ହସ୍ତକୁ ଉପରକୁ ଉଠାଇଥିଲେ, ହୃଦରୋଗର ସେହି ଯନ୍ତ୍ରଣାଟିକୁ ଈଶ୍ୱର ଯେ ସୁସ୍ଥ କରିଦେଇ ପାରନ୍ତି, ଆପଣ ସବ ସୁସ୍ଥ ହୋଇଯାଇପାରନ୍ତି, ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ପୁଣି ତହିଁରେ ଆକ୍ରାନ୍ତ ଥିବା ଆପଣଙ୍କ କନ୍ୟାଟି ସୁଦ୍ଧା ସୁସ୍ଥ ହୋଇଯାଇପାରେ, ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଶ୍ରୀମତୀ ନେଫ, ଆପଣ ସେପରି ବିଶ୍ୱାସ କରନ୍ତି କି ଯେ ଈଶ୍ୱର ତାହା କରିବେ? ଲିଓ ନେଫ, ଆପଣ ବିଶ୍ୱାସ କରନ୍ତି କି? ମୁଁ ଆପଣଙ୍କୁ ଚିହ୍ନେ ନାହିଁ, ତଥାପି ଆପଣ ସେହି ଜଣଙ୍କ ଅଟନ୍ତି। ଆପଣ ହୃଦରୋଗ ଯନ୍ତ୍ରଣାରେ ଆକ୍ରାନ୍ତ ଅଟନ୍ତି, ପୁଣି ଆପଣଙ୍କର ଶିଶୁକନ୍ୟାଟି ଯକୃତ ଜନିତ ସମସ୍ୟାରେ ଯନ୍ତ୍ରଣାଗ୍ରସ୍ତ ଅଟେ, ସେ ଯେ ସୁସ୍ଥ ହେବାକୁ ଯାଉଛି, ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କର ବିଶ୍ୱାସ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟତା ପ୍ରଦାନ କରେ। ନିଜର ସମ୍ପୂର୍ଣ୍ଣ ହୃଦୟ ସହିତ ବିଶ୍ୱାସ କରନ୍ତୁ। ପଛରେ ଜଳକୁଣ୍ଡ ନିକଟରେ ଆପଣ ଯିଏ କି ରହିଛନ୍ତି, ପେଟର ଯନ୍ତ୍ରଣାରେ ଆକ୍ରାନ୍ତ ଥାଇ ଆପଣ ସେହି ସ୍ଥାନରେ ଠିଆ ହୋଇ ରହିଛନ୍ତି, ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରନ୍ତି। ଆପଣମାନେ ବିଶ୍ୱାସ କରନ୍ତି କି? ସେ କାଲି ଆଜି ପୁଣି ସଦାସର୍ବଦା ସମାନ ଅଟନ୍ତି। ଆସନ୍ତୁ ପରସ୍ପର ଉପରେ ଆମମାନେ ନିଜ ନିଜର ହସ୍ତକୁ ଏତେବେଳେ ଥୋଇବା। ଆରେ ବା, ଏହି ସମୟଟିର ବିଷୟରେ ଚିନ୍ତା କରନ୍ତୁ, ସେହି ଘଡ଼ିଟିର ସମ୍ବନ୍ଧରେ ବିଚାର କରନ୍ତୁ ଯେଉଁରେ ଆମମାନେ ଉପସ୍ଥିତ। ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଉପସ୍ଥିତିରେ ଆମମାନେ ଯେ ଉପସ୍ଥିତ, ସେ କଥାକୁ ଚିନ୍ତା କରନ୍ତୁ। ସେ ଯେ ଶେଷ ଦିନମାନଙ୍କରେ ଏହି ସବୁ କର୍ମକୁ କରିବେ, ସେ କଥାକୁ ସେ ପ୍ରତିଜ୍ଞା କରି କହିଥିଲେ, ଏହି ସବୁ ରୁମାଲ ଉପରେ ମୁଁ ନିଜର ହସ୍ତଦ୍ୱୟକୁ ଥୋଇ ଦେଉଛି। ପ୍ରେମମୟ ଈଶ୍ୱର ଲୋକମାନଙ୍କ ଶରୀର ଗୁଡାକୁ ସୁସ୍ଥତା ପ୍ରଦାନ କରିବାର ଉପଲକ୍ଷେ ଏହି ରୁମାଲ ଗୁଡାକୁ ଯେ ଆପଣ ଆଶୀର୍ବାଦ କରିବେ, ଏହା ହିଁ ପ୍ରାର୍ଥନା କରେ। ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ତାହା କରନ୍ତୁ। ଏତେବେଳେ ପରସ୍ପର ଉପରେ ନିଜର ହସ୍ତ ଗୁଡାକୁ ରଖୁଥିବା ଅବସ୍ଥାରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଖ୍ରୀଷ୍ଟଙ୍କ ଶରୀରର ସଦସ୍ୟ ବୃନ୍ଦ ଅଟନ୍ତି। ସେହି ସମାନ ପବିତ୍ର ଆତ୍ମା ଯିଏକି ସକଳ ହୃଦୟର ଗୁପ୍ତ ମନୋରଥ ଗୁଡାକୁ ପ୍ରକଟ କରିଦେବା ପାଇଁ ପ୍ରତିଜ୍ଞା କରିଥିଲେ, ପୁଣି ଏହି ସବୁ କାର୍ଯ୍ୟକୁ କରିବା ପାଇଁ ପ୍ରତିଜ୍ଞା କରିଥିଲେ, ସେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି। ଆପଣମାନେ ତାଙ୍କର ଏକ ଅଂଶବିଶେଷ ଅଟନ୍ତି, ପୁଣି ସେ ମଧ୍ୟ ଆପଣମାନଙ୍କର ଏକ ଅଂଶବିଶେଷ ଅଟନ୍ତି। ଆଉ ସେ ଏହା କହିଥିଲେ, ବିଶ୍ୱାସୀମାନଙ୍କ ସହିତ ଏହି ସବୁ ଚିହ୍ନ ଅନୁବର୍ତ୍ତୀ ହେବ, ତାହା ଆପଣମାନଙ୍କ ପାଇଁ ଅଟେ। ସେମାନେ ପୀଡ଼ିତମାନଙ୍କ ଉପରେ ଯଦି ହସ୍ତ ରଖନ୍ତି, ତେବେ ସେମାନେ ସୁସ୍ଥ ହୋଇଯିବେ। ତେଣୁ ନିଜ ପାଇଁ ଆଦୌ ପ୍ରାର୍ଥନା କରନ୍ତୁ ନାହିଁ, କିନ୍ତୁ ସେହି ଜଣଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯାହାଙ୍କ ଉପରେ ଆପଣ ନିଜର ହସ୍ତକୁ ରଖିଛନ୍ତି, ଯେହେତୁ ସେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରୁଅଛନ୍ତି। ଆସନ୍ତୁ ସମସ୍ତେ ସମେତ ରୂପେ ପ୍ରାର୍ଥନା କରିବା, ପୁଣି କେହି ଜଣେ ଦୁର୍ବଳ ବ୍ୟକ୍ତି ଏହି ଭବନଟି ମଧ୍ୟରେ ଯେପରି ରହି ନ ଯାଆନ୍ତି। ଆହେ ମୋର ପ୍ରିୟ ଭାଇ ଓ ଭଉଣୀଗଣ, ଆମମାନେ ଅଧିକ ବିଳମ୍ବ ସମୟ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରି ରହିବୁ? ଏହି ସ୍ଥାନରେ ଏହା ଅଛି, ପବିତ୍ର ଆତ୍ମା ଈଶ୍ୱର ଠିକ ଏତିକି ବେଳେ ଏଠାରେ ଉପସ୍ଥିତ ଅଛନ୍ତି। ସେହି ସମାନ ସତ୍ତା ଯାହାଙ୍କ ବିଷୟ ଘେନି ଆମମାନେ କଥାବାର୍ତ୍ତା କରୁଅଛୁ, ସେ ଏଠାରେ ଉପସ୍ଥିତ ଅଛନ୍ତି। ପ୍ରିୟ ପ୍ରଭୁ ଯୀଶୁ, ଆମମାନେ ଆପଣଙ୍କର ଉପସ୍ଥିତିକୁ ବୁଝୁଅଛୁ। ସେହିଦିନ ସେହି ଶିଶୁ ବାଳକଟିକୁ ଆପଣ ପୁନଃ ଜୀବିତ କରିଥିଲେ, ସେହି ବାଳକଟି ମୃତ୍ୟୁବରଣ କଲା ଉତ୍ତାରେ ବିଶ୍ୱାସଯୁକ୍ତ ପ୍ରାର୍ଥନା ଦ୍ୱାରା ତାହାକୁ ଜୀବନଦାନ କରିଥିଲେ। ପ୍ରିୟ ଈଶ୍ୱର, ଏଠାରେ ସେପରି ସଂକଟାପନ୍ନ ଅବସ୍ଥାରେ ଏକାଧିକ ଜଣ ଉପସ୍ଥିତ ଅଛନ୍ତି, କିନ୍ତୁ ଆମ୍ଭେମାନେ ସେମାନଙ୍କ ପାଖକୁ ପହଞ୍ଚି ପାରିନଥିଲୁ। ସମୟ ଅତି ଶୀଘ୍ର ବିତିବାରେ ଲାଗିଛି, ତଥାପି ସେମାନେ ପରସ୍ପର ଉପରେ ଆପଣ ହସ୍ତଗୁଡ଼ାକ ରଖିଛନ୍ତି, ସେମାନେ ବିଶ୍ୱାସୀଗଣ ଅଟନ୍ତି। ସେହି ପ୍ରଭୁ ଯୀଶୁ ଯିଏକି ମୃତ୍ୟୁରୁ ଜୀବିତ ହୋଇଥିଲେ, ପୁଣି କାଲି ଆଜି ଆଉ ଚିରଦିନ ସମାନ ଅଟନ୍ତି, ତାଙ୍କରି ଉପସ୍ଥିତିରେ ଆମମାନେ বসি রহিছু হে শয়তান তু পরাজিত হয়ে সারিছু যীশু খ্রিস্ট তোতে পরাস্ত করেছিলে সে মৃত্যুরু উত্থিত হয়েছিলে পুনি আজ রাত্রিকালে আমমানক গহনরে উপস্থিত অছন্তি যুগান্তর দিন মানকর সমাচার কু প্রকট করুছন্তি এই লোকমানক মধ্যরু বাহারি চালিয়া যীশু খ্রিস্ট নামরে সেমানক ছাড়ি দে সেমানক ঠারু দূরেই যা সেমানে মো নামরে ভূত গুলা কু ছড়াইবে আর তু কাঢ়ি দিয়া যাইছু যীশু খ্রিস্ট নামরে তু এই মন্ডলী কু ছাড়ি চালি যা আপনার মধ্যে প্রত্যেক জন যে নিজ নিজের সুস্থতা কু স্বীকার করতে নিজ নিজের গোড়ে ঠিয়া হয়ে যাতে প্রত্যেক জন যে নিজের আরোগ্যতা কু স্বীকার করতে নিজের গোড়ে ঠিয়া হয়ে পড়ত নিজের হস্ত গুলা উপরক উঠাত পুরো এতবে তা গৌরব দিওত এতবে নিজের আরোগ্যতা স্বীকার করে সে কথা কু ঈশ্বর স্বীকার করে প্রকাশ করত এতবে নিজের আরোগ্যতা কু স্বীকার করুছি হে খ্রিস্ট আপনার কালি আজি পুনি চিরদিন সমান অটন্তি এতবে আপনার বিশ্বাস করে মোহর অবিশ্বাস প্রতিকার করন্তু মতে সাহায্য করন্তু আমেন
আই উইল প্রেজ হিম আই উইল প্রেজ হিম প্রেজ দা ল্যাম্ব
তাঙ্কর মু প্রশংসা করে তাঙ্কর মু প্রশংসা করে পাপি মানক পাই হত হইতবা মেষ শাবকঙ্কর প্রশংসা করে তুমি মানে সকল প্রজা তাঙ্কু গৌরব দিও যেতু তাঙ্কর রক্ত প্রতিটি দাগ কু ধই দেই অছি আপন মানে তাঙ্কু স্নেহ করন্তি নাই কি তবে তো আসন্তু তাঙ্কর গৌরব প্রদান করিবা আউ ভাই জনক এই সভাটি কু তাঙ্গ করিয়া কু এতবেলে এই স্থান কু আসন্তি আসন্তু আমমানক মধ্যে প্রত্যেক জন নিজ নিজের হস্তকলা উপরক উঠাই পুনি তাঙ্কর প্রশংসা গান করু।